ଯାହା ମଧ୍ୟରୁ ମୁଁ ଆପଣମାନଙ୍କୁ ପ୍ରଚାର କରି କହି ବୋଲି ଇଚ୍ଛା କରେ, ଯେପରି କେତେକ ଧର୍ମଶାସ୍ତ୍ରୀୟ ଅଧ୍ୟାୟ ଗୁଡ଼ିକୁ ମୁଁ ଲେଖି ରଖିଅଛି। ପୁଣି ଆମମାନଙ୍କର ଦୁର୍ବଳ ପ୍ରୟାସ ଗୁଡ଼ିକୁ ଯେ ପରମେଶ୍ୱର ଆଶୀର୍ବାଦ କରିବେ, ଏପରି ମୁଁ ଭରସା କରେ। ଆଉ କେତେକ ଲୋକ ଚମତ୍କୃତ ହୋଇଥାନ୍ତି ଯେ ଆମମାନେ କାହିଁକି ଏପରି ଆନୁଷାଙ୍ଗିକ ପୁଣି ଶବ୍ଦକାରୀ ବ୍ୟକ୍ତିଗଣ ଅଟୁ। ଆମମାନେ ଏହାକୁ ଜାଣନ୍ତି, ଏହା ଏକ ଭିନ୍ନ ପ୍ରକାରର ଏକ ଅଲଗା ରକମର ସଭା ଅଟେ। ସେଗୁଡ଼ିକର ମଧ୍ୟରୁ ସମ୍ପୂର୍ଣ୍ଣ ରୂପେ ଏକ ଭିନ୍ନ ଧରଣର ଉପାସନା ଅଟେ, ଯେଉଁଗୁଡ଼ାକ ଲୋକେ ପୂର୍ବରୁ ଲକ୍ଷ୍ୟ କରି ଆସୁଥିଲେ। ପୁଣି ବସ୍ତୁତଃ ପ୍ରତିଟି ବିଷୟ ପୃଥକୀକୃତ ଓ ଶୁଖିଯାଇଥିବା ଆକାର ସ୍ୱରୂପ ଅଟେ। ମାତ୍ର ଏହି ସଭାଗୁଡ଼ିକୁ ଆମମାନେ ଚଳେ ଆସିଥାଉ, ଯାହାକି ମୋର ବର୍ତ୍ତମାନ ସୁଯୋଗ ହୋଇସାରିଅଛି, ଯେଉଁଦିନଠାରୁ ଏମାନେ କେତେକ ବର୍ଷ ଧରି ଏହାକୁ ସର୍ବପ୍ରଥମେ ଆରମ୍ଭ କରିଥିଲେ। ପୁଣି ଆମମାନଙ୍କୁ ଯେ କ'ଣ କରିବାକୁ ଅଛି ତାହା ଏହା ସୁଦ୍ଧା ଆମମାନେ ଜାଣିନଥାଉ। ଆମମାନେ କେବଳ ଆସିଥାଉ, ପୁଣି ନିଜେ ନିଜକୁ ସମର୍ପଣ କରିଥାଉ। ଆମମାନେ କରିବାକୁ ଜାଣିଥିବା କାର୍ଯ୍ୟ କେବଳ ତାହା ହିଁ ଅଟେ। ପୁଣି ଏହାର ବଳକା କାର୍ଯ୍ୟକୁ ପରମେଶ୍ୱର କରନ୍ତି, ତେଣୁ ତାହା ଅଦ୍ଭୁତ ରୂପେ ବ୍ୟବହାର କରୁଥିବା ଲୋକମାନଙ୍କ ପରି ଆମମାନଙ୍କୁ ସୂଚାଇ ଥାଏ। ସେଦିନ କେହି ଜଣେ ବ୍ୟକ୍ତି କହିଥିଲେ, ଆପଣ ଜାଣନ୍ତି ଆପଣଙ୍କ ପରି ଦଳେ ଲୋକ ପ୍ରକୃତରେ ନଗଣ୍ୟ ବ୍ୟକ୍ତିଗଣ ଅଟନ୍ତି। ପୁଣି ମୁଁ କହିଥିଲି, ଆଚ୍ଛା ତେବେ ଆମମାନେ ଯେ ସେପରି ଅଟୁ ଏହା ମୁଁ ଧାରଣା କରେ। ଆଉ ସେହି ସଭାଗୁଡ଼ିକ ମଧ୍ୟରୁ କେବଳ ଗୋଟିଏ ମାତ୍ର ସଭାର ଘଟଣାକୁ ମୁଁ ମନେ ପକାଏ। ଭାଇ ଟ୍ରୟ ଏକଦା ମୋତେ ଜଣେ ସାଧାରଣ ଜର୍ମାନ ଦେଶୀୟ ଲୋକଙ୍କ ବିଷୟରେ କହୁଥିଲେ, ଯିଏ ଏପରି କହିଥିଲେ ଯେ ସେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ଲାଭ କରିଅଛନ୍ତି ବୋଲି। ପୁଣି ପରବର୍ତ୍ତୀ ଦିନ କୌଣସି ଏକ ଦୋକାନରେ ଯେଉଁଠାରେ କି ସେ କାର୍ଯ୍ୟ କରୁଥିଲେ, ସେଠାରେ ସେ ନିଜର ହସ୍ତଦ୍ୱୟକୁ ଉପରକୁ ଉଠାଇଥିଲେ, ପୁଣି ପ୍ରଭୁଙ୍କର ପ୍ରଶଂସା ଗାନ କରିଥିଲେ, ପୁଣି ପରଭାଷାରେ କଥାବାର୍ତ୍ତା କରିଥିଲେ, ପୁଣି ଲଗାତାର ଭାବେ ଖୁବ୍ ଜୋରରେ ଚିତ୍କାର କରିଥିଲେ, ଆଉ ଏକ ଭୀଷଣ ଅବସ୍ଥାକୁ ସୃଷ୍ଟି କରିଥିଲେ। ଅବଶେଷରେ ତାଙ୍କର ମାଲିକ ଆସିଥିଲେ ଆଉ ପଚାରିଥିଲେ, ହେଇନି ତୁମର କଣ ହୋଇଛି? ସେ କହିଥିଲେ, ଓହୋ ମୁଁ ତ ପରିତ୍ରାଣ ପାଇସାରିଅଛି। ସେ କହିଥିଲେ, ପ୍ରକୃତରେ ମୋ ହୃଦୟ ଅତିଶୟ ଆନନ୍ଦରେ ଉଛୁଳି ପଡୁଅଛି। ସେ କହିଥିଲେ, ଆଚ୍ଛା ତେବେ ସେଠାରେ ସେଇ ଅଧମମାନଙ୍କ ଯେଉଁ ରଡ଼ଟି ଅଛି ତା ମଧ୍ୟରୁ ତୁମେ ସମ୍ଭବତଃ ଯାଇଥିଲ। ସେ କହିଥିଲେ, ହଁ ପରମେଶ୍ୱରଙ୍କ ଗୌରବ ହେଉ କହିଲେ ସେ ବିଧର୍ମୀଗଣଙ୍କ ନିମନ୍ତେ ପ୍ରଭୁଙ୍କ ଧନ୍ୟବାଦ ଦିଏ। ସେ କହିଥିଲେ, ସେ କହିଥିଲେ ରାସ୍ତାରେ ଆସୁଥିବା ଛୋଟ ଜାଗାଟିକୁ ଆପଣ ଧରନ୍ତୁ। କହିଲେ, ତୁମେ ସକଳ ବିଧର୍ମୀଗଣଙ୍କୁ ସେଠାରୁ କାଢି ଆଣି ଆପଣ ସାଙ୍ଗରେ ଘେନି ଯାଅ, ତଥାପି ଦଳେ ଧର୍ମପ୍ରାଣ ବ୍ୟକ୍ତିଗଣ ବିନୁ ଆପଣ ଅଧିକ କିଛି ଲୋକଙ୍କୁ ପାଇ ନ ପାରିଥାନ୍ତି। ପୁଣି ତାହା ତ କେବଳ ଯେ ଉଚିତ ବିଷୟ ଅଟେ ଏହା ଆପଣ ଜାଣନ୍ତି। ଏକଦା କାଲିଫର୍ଣ୍ଣିଆରେ ମୁଁ ଲସ୍ ଏଞ୍ଜେଲସ୍ର ରାଜପଥ ଦେଇ ଯାତ୍ରା କରୁଥିଲି। ମୁଁ ଜଣେ ଏକ ବ୍ୟକ୍ତିଙ୍କୁ ଆପଣଙ୍କ ଛାତି ଉପରେ ଚିହ୍ନଟିଏ ଧାରଣ କରି ରହିଥିବାର ଦେଖିଥିଲି। ପୁଣି ଏଠାରେ ମଧ୍ୟ ସେପରି ଦେଖିଥିଲି। ପୁଣି ସେଥିରେ ଲିଖିଥିଲା ଯେ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ। ପୁଣି ପ୍ରତ୍ୟେକ ଜଣ ତାଙ୍କ ଆଡ଼କୁ ଚାହିଁ ଦେଖିଥିଲେ। ପୁଣି ମୁଁ ଲକ୍ଷ୍ୟ କରିଥିଲି ଯେ ସେମାନେ ପଛକୁ ଫେରି ଦେଖୁଥିଲେ। ପୁଣି ସେ ଚାଲିଯିବା ସମୟରେ ତାଙ୍କ ଆଡ଼କୁ ଟିକେ ନଜର ପକାଇ ଦେଉଥିଲେ ଏବଂ ଆଗକୁ ବଢି ଯାଉଥିଲେ। ପୁଣି ବାକି ଲୋକମାନଙ୍କ ସହିତ ମୁଁ ମଧ୍ୟ ଅନୁସରଣ କରି ବଢିଯିବି, ଏପରି ଏକ ବିଚାର କରିଥିଲି। ପୁଣି କିଛି ପଛରେ ତାଙ୍କ ପଛରେ ଦେଖି ପଚାରିଥିଲେ, ଆପଣମାନେ କାହା ନିମନ୍ତେ ମୂର୍ଖତା ସ୍ୱରୂପ ଅଟନ୍ତି? ଆମମାନେ ପରସ୍ପର ନିମନ୍ତେ ସେତେ କାଂଶରେ ଯେ ଅତି ମୂର୍ଖତା ସ୍ୱରୂପ ଅଟୁ ଏହା ଆପଣମାନେ ଜାଣନ୍ତି। ତଥାପି ଆପଣମାନେ ତ ଜାଣନ୍ତି, ଜଗତଟି ଏପରି ଏକ ମାର୍ଗରେ ଉପନୀତ ହୋଇଥାଏ ଯେ ପରିଶେଷରେ କିଛିଟା ଭିନ୍ନତାର ବିଷୟ ଏହାକୁ ବହୁଳ ରୂପେ ମୂର୍ଖତାର କାରଣ କରି ପକାଇଥାଏ। ପୁଣି ଲୋକେ ଶେଷରେ ବିଚାର କରିବା ଲାଗିଥାନ୍ତି ଯେ ଏହା କିଛି ସେପରି କିଛି ବିଷୟ ଅଟେ, କିଛିଟା ଭ୍ରାନ୍ତିଜନକ ବିଷୟ ଅଟେ। ପୁଣି ପରମେଶ୍ୱର ଲୋକମାନଙ୍କୁ ବାଇବଲର ଶିକ୍ଷା ଲୋକକୁ ପୁରସ୍କାର ଫେରାଇ ଆଣିବା ନିମନ୍ତେ ବାସ୍ତବରେ କିଛିଟା ଅସାଧାରଣ କାର୍ଯ୍ୟକୁ ସମ୍ପନ୍ନ କରିଥାନ୍ତି। ଯେଉଁ ବୈଜ୍ଞାନିକ ଯୁଗରେ ନୋହ ବାସ କରି ରହିଥିଲେ, ସେହି ସମୟରେ ଜନତାଙ୍କ ନିମନ୍ତେ ଯେ ଏକ ଅସାଧାରଣ ବ୍ୟକ୍ତି ଥିଲେ ସେ ପୁରୀ ଧାରାକୁ ଅନୁମାନ କରିପାରେ, କାରଣ ସେମାନେ ଲାଭ କରିଥିଲେ। ବୈଷୟିକ କୌଶଳ ଦ୍ୱାରା ସେମାନେ ପ୍ରମାଣ କରି ଦେଖାଇ ପାରିଥିଲେ ଯେ ଆକାଶ ପକ୍ଷରେ ଜଳର କୌଣସି ଚିହ୍ନ ବର୍ଣ୍ଣ ସୁଦ୍ଧା ନାହିଁ, ତଥାପି ସେଠାରେ ଜଳର ଭଣ୍ଡାର ଯେ ରହିଥିବ ପରମେଶ୍ୱର ପରି କହିଥିଲେ। ତେଣୁ ନୋହ ପ୍ରଚାର କରିଥିଲେ, ପୁଣି ତାହାକୁ ବିଶ୍ୱାସ କରିଥିଲେ, ତଦ୍ୱାରା ସେ ଏକ ଚିହ୍ନ ସ୍ୱରୂପ ହୋଇଥିଲେ। ପୁଣି ମୁଁ ଏପରି ମଧ୍ୟ ଧାରଣା କରିବି ଯେ ମୂଷା ଯେତେବେଳେ ମିଶ୍ର ଦେଶକୁ ଯାଇଥିଲେ ସେ ଫାରଙ୍କ ନିମନ୍ତେ ଏକ ଚିହ୍ନ ସ୍ୱରୂପ ବ୍ୟକ୍ତି ହୋଇପାରିଥିଲେ, ତଥାପି ମନେ ରଖିଥାନ୍ତୁ ଫାର ସୁଦ୍ଧା ତାଙ୍କ ନିମନ୍ତେ ଏକ ନମୁନାର ସ୍ୱରୂପ ଥିଲେ। ତେଣୁକରି ସେମାନେ ଆମେ ତାହାକୁ ହୃଦୟଙ୍ଗମ କରିଥାଉ। ଏପରିକି ଯୀଶୁ ଖ୍ରୀଷ୍ଟ ମଧ୍ୟ ଜଣେ ନାସ୍ତିକ ବ୍ୟକ୍ତି ରୂପେ ବୁଝା ଯାଇଥିଲେ, ତାହା ତ ସତ୍ୟ କଥା। କ୍ୟାଥୋଲିକ ମଣ୍ଡଳୀ ନିମନ୍ତେ ମାର୍ଟିନ ଲୁଥର ଜଣେ ପସନ୍ଦ ବ୍ୟକ୍ତି ପଡ଼ିଥିଲେ, ପୁଣି ଆଙ୍ଗ୍ଲିକାନ ମତବାଦୀ ମାନଙ୍କ ନିମନ୍ତେ ଜନ୍ ୱେସ୍ଲି ମଧ୍ୟ ଜଣେ ପସନ୍ଦ ବ୍ୟକ୍ତି ସଦୃଶ ଥିଲେ। ସୁତରାଂ ଆପଣମାନେ ଜାଣନ୍ତି ଆଉ ଜଣେ ଅଜ୍ଞାନୀ ବ୍ୟକ୍ତିଙ୍କ ଉପସ୍ଥିତି ନିମନ୍ତେ ଏହା ହିଁ ଉପଯୁକ୍ତ ସମୟ ପରି ଅଟେ। ଆପଣମାନେ ସେପରି ଏକ ବିଷୟକୁ ଚିନ୍ତା କରନ୍ତି ନାହିଁ କି, ତଥାପି ଏଥିପୂର୍ବେ କି ଜଣେ ଅଜ୍ଞାନୀ ବ୍ୟକ୍ତିଙ୍କର ଆବିର୍ଭାବ ହୁଏ ତା ପୂର୍ବରୁ ଜଣେ ଉପଚାରକଙ୍କ ଆବିର୍ଭାବ ହେବା ସୁନିଶ୍ଚିତ, ଯିଏକି ତାଙ୍କୁ ମଜବୁତ କରି ରଖିପାରନ୍ତି। ତେଣୁ ନୋହ ଯେ ଏକ ନର୍ସ ସଦୃଶ ବ୍ୟକ୍ତି ଥିଲେ ତା ଆପଣମାନେ ଜାଣନ୍ତି, ସେ ନଟକୁ ନେଇଯାଇଥାନ୍ତି, ଏହା ବୋଲ୍ଟକୁ ବସିଥାଏ, କୌଣସି ବିଶେଷଣର ବସ୍ତୁକୁ ଯୋଡ଼ିଥାଏ, କୌଣସି ଏକ ବସ୍ତୁକୁ ଏକାଠି କରି ଧରି ରଖିଥାଏ। ତେଣୁ ଯେଉଁମାନେ ବିଶ୍ୱାସ କରେ ବୋଲି ନିରୂପିତ ହୋଇ ରହିଥିଲେ ସେମାନଙ୍କୁ ଜାହାଜ ମଧ୍ୟରେ ଏକାଠି କରି ଆକର୍ଷଣ କରିବା ନିମନ୍ତେ ନୋହ ସକ୍ଷମ ହୋଇପାରିଥିଲେ। ପୁଣି ନଟଟିଏ ହୋଇଥିବା ଯୋଗୁଁ ସେମାନଙ୍କୁ ସୁଚାରୁ ରୂପେ ଟାଣି ଆଣି ରକ୍ଷା କରିପାରିଥିଲେ। ଏକ ନଟ ହୋଇଥିବା କାରଣରୁ ମୋସାଦେ ମଣ୍ଡଳୀକୁ ମିଶ୍ର ଦେଶରୁ କାଢି ଆଣିପାରିଥିଲେ ତାହା ଆମମାନେ ଲକ୍ଷ୍ୟ କରିଥିଲୁ, ତାହା ଅବିକଳ ରୂପେ ସତ୍ୟ କଥା ଅଟେ। ପୁଣି କନ୍ୟାକୁ ମଣ୍ଡଳୀ ମଧ୍ୟରୁ କାଢି ଆଣିବା ନିମନ୍ତେ ଆମମାନଙ୍କୁ ବର୍ତ୍ତମାନ ଯାଏ ଆହ୍ୱାନକାରୀଙ୍କର ଅନ୍ୟ ଏକ ନଟ କର ଯେ ଆବଶ୍ୟକ ରହିଛି, ଏହା ମୁଁ ବିଚାର କରେ। ଆମେମାନେ କୌଣସି ଏକ ବିଶେଷ ପ୍ରକାର ବିଷୟକୁ ଅନ୍ୟ ଜଣଙ୍କୁ କେତେବେଳେ ଆବଶ୍ୟକ କରିଅଛୁ, ତେଣୁ ଆମମାନେ ଅତି ମୂର୍ଖତା ରୂପୀ ଏକଦଳ ଲୋକମାନଙ୍କ ପରି ଅଟୁ। ଆଜି ରାତିରେ ମୁଁ ଏପରି ଚିନ୍ତା କରିଥିଲି, ପରମେଶ୍ୱର ଯଦି ସେପରି ଇଚ୍ଛା କରୁଥାନ୍ତି ତେବେ ଏହା ଉପରେ ଆଧାରିତ ହୋଇ ରହିଥିବା ଧର୍ମଶାସ୍ତ୍ର କେତେକ ଅଧ୍ୟାୟକୁ ମୁଁ ପାଠ କରିବାକୁ ପ୍ରୟାସ କରିବି। ପୁଣି ଖୁବ୍ ଅଳ୍ପ ସମୟ ପାଇଁ ମୁଁ ଆପଣମାନଙ୍କ ମଧ୍ୟରେ ପ୍ରଚାର କରି କହିବି, ପୁଣି ଆମମାନେ ଏପରି ଅସାଧାରଣ ବ୍ୟକ୍ତିଗଣ ଯେ କାହିଁକି ଅଟୁ ତାହାକୁ ଦେଖାଇବାକୁ ଯତ୍ନ କରିବି। ଆସନ୍ତୁ ଫିଲିପିୟ ଦୁଇ ଅଧ୍ୟାୟର ଏକମ ପୁଣି ଅଷ୍ଟମ ପଦକୁ ଧର୍ମଶାସ୍ତ୍ର ଖୋଲିବା, ପୁଣି ଦୁଇ କରନ୍ତି ତିନି ପର୍ବର ଛଅ ପଦକୁ ମଧ୍ୟ ଖୋଲିବା। ପୁଣି ପରମେଶ୍ୱର ଯେ ବଚନ ଅଟନ୍ତି ଆମେ ଯେପରି ବିଶ୍ୱାସ ମଧ୍ୟ କରିଥାଉ ସେହି ହେତୁ ଆସନ୍ତୁ ଆମେ ଏହାକୁ ପାଠ କରିବା। ବର୍ତ୍ତମାନ ପାଠ କରିବାକୁ ଯିବା ପୂର୍ବେ ଆସନ୍ତୁ ପ୍ରାର୍ଥନା କରିବା ନିମନ୍ତେ ନିଜ ନିଜର ମସ୍ତକ ଗୁଡାକ ଅବନତ କରିବା। ହେ କରୁଣାମୟ ସ୍ୱର୍ଗସ୍ଥ ପିତା, ଏହି ଯୁଗରେ ବାସ କରି ରହିଥିବା ଯୋଗୁଁ ଆମମାନେ ପ୍ରକୃତ ଅତି ଭାଗ୍ୟଶାଳୀ ଲୋକ ଗୁଡାକ ଅଟୁ। ପୁଣି ଯେଉଁ ଘଟଣା ଗୁଡିକ ଘଟୁଅଛି ସେଗୁଡ଼ିକୁ ଘଟୁଥିବା ଦେଖୁଥିବା କାରଣରୁ ପୁଣି ଯୀଶୁ ଆପଣା ମଣ୍ଡଳୀ ନିମନ୍ତେ ଯେତେବେଳେ ଆଗମନ କରିବେ ତାର ଶନି ପ୍ରବର୍ତ୍ତୀକୁ ବୁଝୁଥିବା କାରଣରୁ ଆମମାନେ ଅତି ଭାଗ୍ୟଶାଳୀ ଅଟୁ। ହେ ପ୍ରଭୁ, ସେହି ସମସ୍ତ ବିଷୟ ଗୁଡିକ ଆମମାନଙ୍କ ହୃଦୟ ଗୁଡାକୁ କମ୍ପମାନ କରି ପକାଇଥାଏ। ଆଉ ଆଜି ରାତିରେ ଧର୍ମଶାସ୍ତ୍ର ପୁସ୍ତକ ଗୁଡିକୁ ଯେତେବେଳେ ଆମମାନେ ଖୋଲିଥାଉ ସେତେବେଳେ ଏହି ଅଂଶ ଆପଣ ଯେ ଆମମାନଙ୍କୁ ଏକ ବିଷୟବସ୍ତୁ ପ୍ରଦାନ କରିବେ ଏହା ମାନେ ପ୍ରାର୍ଥନା କରିଥାଉ। ପୁଣି ପରମେଶ୍ୱର ପ୍ରତି ଯେଉଁ ସକଳ ବିଷୟ ଉତ୍ତମ ପୁଣି ସନ୍ତୁଷ୍ଟିକର ବୋଲି ବୋଧ ହେବ ସେହି ବିଷୟ ଗୁଡିକୁ ପବିତ୍ର ଆତ୍ମା ଯେ ଆମମାନ ନିକଟରେ ହୃଦୟ ଗୁଡିକରେ ଯେପରି ପ୍ରକଟ କରିପାରନ୍ତି, କାରଣ ଯୀଶୁଙ୍କ ଆମମାନେ ଏହାକୁ ଯାଚନା କରିଥାଉ। ଆମେ ଆପଣମାନେ ତ ଜାଣନ୍ତି ମୁଁ ଆପଣମାନଙ୍କୁ କିଛି ବିଶେଷ ପ୍ରକାର କାର୍ଯ୍ୟ କରିବା ନିମନ୍ତେ କହିପାରିବି ଏପରି ଭରସା କରିଥାଏ। ମୁଁ ବ୍ୟବହାରିକ ରୂପେ କିଛି ଅସାଧାରଣ ବିଷୟ ଗୁଡାକୁ କରିବାକୁ କହିଥାଏ। ପୁଣି ମୁଁ ଯେ ଅଧିକ କିଛି ଅସାଧାରଣ ବିଷୟକୁ କହିବା ନିମନ୍ତେ କହି ନଥାଏ ଏପରି ମୁଁ ଆଶା କରେ, ତଥାପି ଧ୍ୱଜାପତି ଆମମାନେ ନିଜର ଆଚରଣ କର୍ତ୍ତବ୍ୟକୁ କେତେବେଳେ ଶପଥ ଗ୍ରହଣ କରିବା ପାଇଁ କହିଥାଉ ଆମେ ସମସ୍ତେ ଠିଆ ହୋଇ ପଡ଼ିଥାଉ। ପୁଣି ଧ୍ୱଜାଟି ଆମମାନଙ୍କର ସମ୍ମୁଖ ଦେଇ ଚାଲି ଯାଇଥାଏ, ଆମେ ଠିଆ ହୋଇ ପଡ଼ିଥାଉ, ଯାହା ଆମମାନଙ୍କୁ ନିହାତି ପକ୍ଷେ କରିବା ଉଚିତ। ପୁଣି ସଲାମି ଦେବା ଅଭିପ୍ରାୟରେ ଆମେ ଠିଆ ହୋଇ ପଡ଼ିଥାଉ। ଆସନ୍ତୁ ବାକ୍ୟ ପାଠ କରିବାକୁ ଯିବା ସମୟରେ ଆମେ ଠିଆ ହୋଇଯିବା, ଆପଣମାନେ ସେପରି କରିବାକୁ ଯଦି ଇଚ୍ଛା କରନ୍ତି। ତୃତୀୟ କରନ୍ତି ତିନି ଅଧ୍ୟାୟର ଛଅ ପଦ ପାଠ କରିବା।
Who has made us able ministers of the New Testament?
ଇଏ ହେତ ଆମମାନଙ୍କୁ ଅକ୍ଷର ସେବକ କରି ନାହାନ୍ତି, ମାତ୍ର ଆତ୍ମାଙ୍କ ଅର୍ଥାତ୍ ନୂତନ ନିୟମର ସେବକ ହେବାକୁ ସମର୍ଥ ଦେଇଅଛନ୍ତି। କାରଣ ଅକ୍ଷର ମୃତ୍ୟୁଦାୟକ, ମାତ୍ର ଆତ୍ମା ଜୀବନଦାୟକ। ଆଉ ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବା କାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ ଇସ୍ରାଏଲ ସନ୍ତାନଗଣ ମୂଷାଙ୍କ ମୁଖର କ୍ଷଣସ୍ଥାୟୀ ଯେଜ ସକାଶେ ତାହାଙ୍କ ମୁଖ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ, ତେବେ ଆତ୍ମିକ ସେବା କାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହେବ। କାରଣ ଯଦି ଦଣ୍ଡାଜ୍ଞା ସେବା କାର୍ଯ୍ୟ ଗୌରବଯୁକ୍ତ, ତେବେ ଧାର୍ମିକତା ସେବା କାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ। ତେଣୁ ଯାହା ଗୌରବଯୁକ୍ତ ହୋଇଥିଲା ତାହା ସେଥିରୁ ଅତି ଅଧିକ ଗୌରବଯୁକ୍ତ ବିଷୟ ତୁଳନାରେ ଗୌରବ ବିହୀନ ହୋଇଅଛି। କାରଣ ଯଦି ଚିରସ୍ଥାୟୀ ବିଷୟ ଗୌରବଯୁକ୍ତ ହେଲା, ତେବେ ଚିରସ୍ଥାୟୀ ବିଷୟ ଆହୁରି ଅଧିକ ଗୌରବରେ ଅବସ୍ଥିତ। ଅତଏବ ଏହି ପ୍ରକାର ଭରସା ପ୍ରାପ୍ତ ହୋଇ ଆମମାନେ ଅତି ସାହସିକ ଅଟୁ। ଆଉ ଈଶ୍ୱର ସନ୍ତାନ ଯେପରି ସେହି କ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ଦୃଶ୍ୟ ଦେଖି ବିଶ୍ୱପତି ସ୍ଥିର ଦୃଷ୍ଟି ନ କରିପାରନ୍ତି, ସେଥିପାଇଁ ମୂଷା ଯେ ପ୍ରକାର ଆପଣା ମୁଖରେ ଆବରଣ ଦେଇଥିଲେ ଆମେ ସେ ପ୍ରକାର କରୁନାହୁଁ। କିନ୍ତୁ ସେମାନଙ୍କର ଜ୍ଞାନ ଚକ୍ଷୁ ଦୃଢ଼ୀଭୂତ ହୋଇଅଛି, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବପରି ରହିଅଛି। ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣ ଯେ ଲୋପ ହୋଇଅଛି ଏହା ପ୍ରକାଶ ପାଉଅଛି। ମାତ୍ର ଆଜି ପର୍ଯ୍ୟନ୍ତ ମୂଷାଙ୍କ ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟର ଆବରଣରେ ଆଚ୍ଛାଦିତ ଥାଏ, କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସରିତ ହୁଏ। ପ୍ରଭୁ ଆତ୍ମା ଅଟନ୍ତି, ଆଉ ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ୱାଧୀନତା। କିନ୍ତୁ ତୁମମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ମୁଖ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥାକୁ ପ୍ରାପ୍ତ ହୋଇ ତାହାଙ୍କ ସେହି ମୂର୍ତ୍ତିରେ ପରିବର୍ତ୍ତନ ହୋଇଅଛୁ। ତେଣୁ ପ୍ରଭୁ ଯିଏକି ଆତ୍ମା ତାଙ୍କଠାରେ ଏହିସବୁ ହେଉଅଛି। ପୁଣି ଫିଲିପିଓ 2 ଅଧ୍ୟାୟରେ ଆମମାନେ ଏହାକୁ ପାଠ କରିଥାଉ। ପ୍ରଥମ ପଦରୁ ଆରମ୍ଭ କରି ଅଷ୍ଟମ ପଦ ପର୍ଯ୍ୟନ୍ତ କ୍ରମାଗତ ଭାବେ ପାଠ କରିଥାଉ। ଅତଏବ ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ ଥାଏ, ପୁଣି କୌଣସି ପ୍ରେମପୂର୍ଣ୍ଣ ସାନ୍ତ୍ୱନା, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି କୌଣସି ସ୍ନେହପୂର୍ଣ୍ଣ କରୁଣା ଓ ଦୟା ଥାଏ, ତାହେଲେ ତୁମେ ଏକମନା ଏକ ପ୍ରେମରେ ପ୍ରେମୀ ହେଉ। ପ୍ରେମ ହୋଇ ଏକ ଚିତ୍ତ ଓ ଏକ ଭାବପନ୍ନ ହୋଇ ମୋର ଆନନ୍ଦ ପୂର୍ଣ୍ଣ କର। ସ୍ୱାର୍ଥପରତା ବା ଅସହାୟ ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର। ପ୍ରତିଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହେଉ, ବରଂ ଅନ୍ୟ ବିଷୟରେ ମଧ୍ୟ ମନୋଯୋଗୀ ହୁଅ। ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମମାନଙ୍କ ସେପରି ମନ ହେଉ। ସେ ପରମେଶ୍ୱର ରୂପୀ ହେଲେ ହେଁ ପରମେଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ କୃଷିଆ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାଭାବ ହୋଇ ଆପଣାକୁ ଅବନତ କଲେ। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗସ୍ଥିତ ଆପଣଙ୍କ ପବିତ୍ର ଲିଖିତ ବଚନରୁ ଆଜି ରାତ୍ରି କାଳ ଯେଉଁ ମହାନ ବଚନଟିକୁ ପାଠ କରାଯାଇଅଛି, ତାହା ଆମମାନଙ୍କ ହୃଦୟ ନିମନ୍ତେ ଏପରି ବାସ୍ତବ କରି ପ୍ରକାଶିତ କରିଦିଅନ୍ତୁ, ଯେପରିକି ଆମମାନେ ହିମାଳୟ ପଥରେ ଯାତ୍ରା କରୁଥିବା ଶିଷ୍ୟମାନଙ୍କ ପରି ଏଠାରୁ ଏପରି କହୁଥିବା ଦ୍ୱାରା ଚାଲିଯିବୁ। ଯେତେବେଳେ ପଥ ମଧ୍ୟରେ ସେ ଆମମାନଙ୍କ ସଙ୍ଗରେ କଥାବାର୍ତ୍ତା କରୁଥିଲେ ଆଉ ଆମମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ, ସେତେବେଳେ କଣ ଆମମାନଙ୍କ ହୃଦୟ ଉତ୍ତପ୍ତ ହେଉନଥିଲା କି? ଯେହେତୁ ଯୀଶୁଙ୍କ ନାମରେ ଆମମାନେ ଏହାକୁ ଭିକ୍ଷା କରିଥାଉ, ଆମେନ୍। ଆପଣମାନେ ବସି ପଡ଼ିପାରନ୍ତି। ପୁଣି ଏହା ଅତି ଅସାଧାରଣ ବିଷୟ ବସ୍ତୁ, ତଥାପି ପରିସ୍ଥିତିର ଦୃଷ୍ଟିକୋଣରୁ ଏହା ଯେ ନିହାତି ପକ୍ଷେ ଉପଯୋଗୀ ଅଟେ ଏପରି ମୁଁ ବିଚାର କରେ। ସେହି ବିଷୟବସ୍ତୁ ଉପରେ ପ୍ରକାଶିତ ଶକ୍ତିଶାଳୀ ପରମେଶ୍ୱର ତା ଉପରେ ମୁଁ ପ୍ରଚାର କରିବାକୁ ଚାହେଁ। ମନୁଷ୍ୟ ଜାତି ହୋଇଥିବା କାରଣରୁ ସେ ଯେ କେଉଁଠାରୁ ଆସିଅଛି ତାହା ବୁଝିବା ନିମନ୍ତେ ମନୁଷ୍ୟ ମଧ୍ୟରେ ଏକ ପ୍ରକାର ପ୍ରଗାଢ ଜିଜ୍ଞାସା ରହି ଆସିଅଛି। ପୁଣି ଏହି ଜଗତରେ ରହିବା ପଛରେ ତା ନିମନ୍ତେ କଣ ଉଦ୍ଦେଶ୍ୟ ରହିଅଛି? ପୁଣି ସେ କେଉଁ ସ୍ଥାନକୁ ଯାଉଅଛି? କେବଳ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ଏହାର ପ୍ରକୃତ ଉତ୍ତରକୁ ଦେଇପାରନ୍ତି, ତାହା ସେହି ସତ୍ତା ଅଟନ୍ତି ଯିଏ ତାହାକୁ ଏହି ଭୂପୃଷ୍ଠକୁ ଘେନି ଆସିଥିଲେ। ପରମେଶ୍ୱରଙ୍କୁ ଦର୍ଶନ କରିବା ନିମନ୍ତେ ମନୁଷ୍ୟ ସର୍ବଦା ଇଚ୍ଛା କରି ଆସିଅଛି। ସେହି ବିଗତ ଦିନମାନଙ୍କରେ ପୁରାତନ ନିୟମରେ ଆମମାନେ ଲକ୍ଷ୍ୟ କରିଥାଉ ଯେ ପରମେଶ୍ୱର ଅବିଶ୍ୱାସୀମାନଙ୍କ ଠାରୁ ଆପଣାକୁ ଗୁପ୍ତ କରି ରଖିଥିଲେ। ପ୍ରଜାଗଣଙ୍କ ସହିତ ନିଜର ବ୍ୟବହାରିକ ମାର୍ଗଟି ପରମେଶ୍ୱର ନିମନ୍ତେ ଅତି ଅପରିହାର୍ଯ୍ୟ ବିଷୟ ରୂପେ ରହି ଆସିଥିଲା। ସେ ଅବିଶ୍ୱାସୀମାନଙ୍କ ଠାରୁ ଆପଣାକୁ ଗୁପ୍ତ କରି ରଖିଥାନ୍ତି, ପୁଣି ବିଶ୍ୱାସ ପ୍ରତି ଆପଣାକୁ ପ୍ରକାଶିତ କରିଥାନ୍ତି। ପରମେଶ୍ୱର ତାହାକୁ ସାଧନ କରିଥାନ୍ତି। ଯୀଶୁ ପିତାଙ୍କୁ ଏପରି କହି ଧନ୍ୟବାଦ ଦିଅନ୍ତି ଯେ ସେ ଏହି ସବୁ ଗୁପ୍ତ ବିଷୟ ଗୁଡାକୁ ଜ୍ଞାନୀ ଓ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ଠାରୁ ଗୁପ୍ତ କରି ରଖିଥିଲେ, ପୁଣି ସେଗୁଡ଼ିକୁ ଶିଶୁମାନଙ୍କ ପ୍ରତି ପ୍ରକାଶିତ କରିଥିଲେ ଯେଉଁମାନେ ଶିକ୍ଷା ଲାଭ କରିବାକୁ ଆଗ୍ରହୀ ହେବେ। ତେଣୁ ପରମେଶ୍ୱର ଆପଣଙ୍କ ଆଚରଣ ବିଧିକୁ ଯେ ଆଦୌ ପରିବର୍ତ୍ତନ କରନ୍ତି ନାହିଁ, ଏହା ଆମମାନେ ଧ୍ୟାନ କରିଥାଉ। ସେ ନିଜର କାର୍ଯ୍ୟକୁ ସମଭାବରେ ସମ୍ପାଦନ କରିଥାନ୍ତି। ଆମମାନେ ମଲାଖି ତୃତୀୟ ଅଧ୍ୟାୟରେ ପାଇଥାଉ, ସେ କହିଥିଲେ ଯେ ଆମ୍ଭେ ପରମେଶ୍ୱର ଅଟୁ, ଆମ୍ଭେ କଦାପି ପରିବର୍ତ୍ତନ ହୋଇନଥାଉ। ତେଣୁ ସେ ସଦାସର୍ବଦା ସମ ନିୟମାନୁସାରେ କାର୍ଯ୍ୟ କରିଥାନ୍ତି। ବର୍ତ୍ତମାନ ବାଇବଲର ସବୁଠାରୁ ପୁରାତନ ପୁସ୍ତକ ଗୁଡିକ ମଧ୍ୟରୁ ଗୋଟିକୁ ଗ୍ରହଣ କରିବା, ଯେତେବେଳେ ଆୟୁବ ଆପଣା ସମୟରେ ସବୁଠାରୁ ଧାର୍ମିକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଯିଏକି ପରମେଶ୍ୱରଙ୍କ ବ୍ୟବସ୍ଥାପନାରେ ଜଣେ ସିଦ୍ଧ ପୁରୁଷ ଥିଲେ, ଜଣେ ସେବକ ସମ୍ଭ୍ରାନ୍ତ ଅତି ମାନ୍ୟଗଣ୍ୟ ଦାସ ଥିଲେ। ଏପରିକି ପରମେଶ୍ୱର ତାବତ୍ କହିଥିଲେ ଜଗତରେ ତାଙ୍କ ପରି ପରମେଶ୍ୱର ଭୟକାରୀ ବ୍ୟକ୍ତି ଆଉ କେହି ନାହାନ୍ତି। ତଥାପି ପରମେଶ୍ୱରଙ୍କୁ କେବଳ ଥରକର ପାଇଁ ଦେଖିବା ନିମନ୍ତେ ତାଙ୍କର ପ୍ରବଳ ଇଚ୍ଛା ହେଉଥିଲା। ଏହି ଜଣେ ପରମେଶ୍ୱର ଯେ ଅଛନ୍ତି ତାହା ତାଙ୍କୁ ଜଣାଥିଲା, ପୁଣି ସେ ଯେ ତାଙ୍କୁ ଦର୍ଶନ କରିବାକୁ ଆଗ୍ରହୀ ଅଟନ୍ତି ସେପରି ଏକ ଅନୁଭୂତି ବିଷୟ ସେ ବୁଝିଥିଲେ। କିମ୍ବା ଅନ୍ୟ ପକ୍ଷରେ ତାଙ୍କର ମନ୍ଦିରକୁ ଯାଇ ପୁଣି ତାଙ୍କ ଦ୍ୱାରା ଦେଶରେ କରାଘାତ କରି ପୁଣି ଏପରି କହି ଯେ ମୁଁ ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଆଗ୍ରହୀ ହେବି, ସେପରି ଅନୁଭୂତିକୁ ସେ ଉପଲବ୍ଧି କରିଥିଲେ। ତଳେ ବସି ପଡ଼ିଥିଲେ, ତାଙ୍କ ସହିତ ଆଳାପ କରିଥିଲେ, ଯେପରି ଆମମାନେ ସୁଦ୍ଧା ଏକକୁ ଆୟକର ସହିତ ଆଳାପ କରିଥାଉ। ଆମମାନଙ୍କ ମଧ୍ୟରେ ଏକ ପ୍ରକାର ବିଚାର ଭାବନା ବୁଝାମଣାର ଚିନ୍ତାଧାରା ରହିଅଛି, ସେହି ହେତୁ ଆମମାନେ ଏହି ଉଦ୍ଦୀପନା ସଭାଗୁଡ଼ିକରେ ସ୍ଥଳଗୁଡ଼ିକ ମଧ୍ୟରେ ଉପସ୍ଥିତ ହୋଇଅଛୁ। ଯେଉଁ ସ୍ଥାନରେ ଆମମାନେ ଏକତ୍ରିତ ହୋଇଥାଉ ପୁଣି ଆଉ ଆମମାନଙ୍କର ପରସ୍ପରର ବିଚାରଗୁଡ଼ିକୁ ଆଦାନ ପ୍ରଦାନ କରିଥାଉ, ପୁଣି ପରସ୍ପର ସହିତ ଆମମାନେ ନିଜ ନିଜର ବିଚାରଗୁଡ଼ିକୁ ଯେତେବେଳେ ପ୍ରକାଶ କରିଥାଉ ସେତେବେଳେ ଯାଇ ଆମମାନେ ପରସ୍ପରକୁ ଅଧିକ ଉତ୍ତମ ରୂପେ ବୁଝିଥାଉ। ପୁଣି ସେବକଗଣ ତାହାକୁ ସମ୍ପୂର୍ଣ୍ଣ କରିଥାନ୍ତି, ଜୀବନର ପ୍ରତ୍ୟେକ ସ୍ତରର ବ୍ୟକ୍ତିଗଣ ତାହାକୁ ସମ୍ପାଦନ କରିଥାନ୍ତି, ପରସ୍ପର ସହିତ ଭାବର ଆଦାନ ପ୍ରଦାନ କରିଥାନ୍ତି। ପୁଣି ଆୟୁବ ପରମେଶ୍ୱର ତାଙ୍କ ପ୍ରତି ଏତେ ବାସ୍ତବ ହୋଇଯାଇଥିଲେ ଯେ ସେ ଏ ବିଷୟକୁ ବୁଝିବାକୁ ଆଗ୍ରହୀ ପଡ଼ିଥିଲେ ଯେ ଯଦି ସେ ତାଙ୍କ ଗୃହର ଧାରଦେଶକୁ ଯାଇପାରନ୍ତି, ପୁଣି କରାଘାତ କରିପାରନ୍ତି ଆଉ ତାଙ୍କ ସହିତ ବ୍ୟକ୍ତିଗତ ରୂପେ ସାକ୍ଷାତକାର ସୁଯୋଗ ଯଦି ପାଇପାରନ୍ତି। କିନ୍ତୁ ପରମେଶ୍ୱର ଯେ ତାଙ୍କ ସହିତ ଆଳାପ କରିଥିଲେ ତାହା ଆମମାନେ ଲକ୍ଷ୍ୟ କରିଥିଲୁ, ତଥାପି ସେ ଗୁପ୍ତ ଭାବରେ ରହି ସେପରି କରିଥିଲେ। ସେ ତ ଘୂର୍ଣ୍ଣିପ୍ରକାଶ ଉପରେ ଆବିର୍ଭାବ ହୋଇ ସ୍ୱୟଂକୁ ଗୁପ୍ତ କରି ରଖିଥିଲେ। ପୁଣି ସେ ଆୟୁବଙ୍କୁ ନିଜର ପ୍ରତିବନ୍ଧନ କରି ପ୍ରସ୍ତୁତ ହେବାକୁ କହିଥିଲେ, କାରଣ ଜଣେ ମନୁଷ୍ୟ ପରି ସେ ତାଙ୍କ ସହିତ ଆଳାପ କରିବାକୁ ଯାଉଥିଲେ। ପୁଣି ସେ ଘୂର୍ଣ୍ଣିବାୟୁର ମଧ୍ୟରେ ବିରାଜିତ ହୋଇ ଓହ୍ଲାଇ ଆସିଥିଲେ, ପୁଣି ଆୟୁବଙ୍କ ସହିତ ଆଳାପ କରିଥିଲେ ଆଉ ଘୂର୍ଣ୍ଣିବାୟୁର ମଧ୍ୟ ବିରାଜିତ ଥାଇ ସେ ଆୟୁବ ପ୍ରତି ନିଜକୁ ପ୍ରକାଶ କରିଥିଲେ। ଏହା ସତ୍ତ୍ୱେ ସେ ତାଙ୍କୁ ପ୍ରକୃତରେ ଦର୍ଶନ କରିପାରିନଥିଲେ, ସେ ତ ପବନ ବହୁଥିବା ଶବ୍ଦକୁ କେବଳ ଶୁଣିପାରିଥିଲେ, ପୁଣି ବୃକ୍ଷ ଗୁଡ଼ିକର ଆଡ଼କୁ ଫେରିଯାଇ ଭଉଣୀ ଖାଉଥିବାର ଅନୁଭୂତିକୁ ଲାଭ କରିପାରିଥିଲେ। ପୁଣି ଘୂର୍ଣ୍ଣିବାୟୁ ମଧ୍ୟରୁ ରବଟିଏ ଭାସି ଆସିଥିଲା, ତଥାପି ଘୂର୍ଣ୍ଣିବାୟୁ ମଧ୍ୟରେ ପରମେଶ୍ୱର ଗୁପ୍ତ ହୋଇ ରହିଥିଲେ। ଆମମାନେ ଆଫ୍ରିକା ଦେଶରେ ଦକ୍ଷିଣ ଆଫ୍ରିକାରେ ଲକ୍ଷ୍ୟ କରିଥିଲୁ, ସେମାନେ ଆମୋୟା ନାମକ ଏକ ଶବ୍ଦକୁ ବ୍ୟବହାର କରିଥାନ୍ତି, ଯାହାର ଅର୍ଥ ଏକ ଅଦୃଶ୍ୟ ଶକ୍ତି ଏପରି ଅଟେ। ପୁଣି ଘୂର୍ଣ୍ଣିବାୟୁ ମଧ୍ୟରେ ବିରାଜ ଥିବା ଏହି ଅଦୃଶ୍ୟ ଶକ୍ତି ଏକ ଧୀମା ଶବ୍ଦକୁ ଧାରଣ କରି ରହିଥାନ୍ତି। ଏହି ରବଟି ଆୟୁବଙ୍କ ସହିତ ଆଳାପ କରିଥିଲେ, ତଥାପି ସେ ତାଙ୍କ ରୂପାକୃତିକୁ ଆଦୌ ଦେଖିପାରିନଥିଲେ, ମାତ୍ର ଏକ ଘୂର୍ଣ୍ଣିବାୟୁ ମଧ୍ୟରେ ଥାଇ ସେ ତାଙ୍କଠାରୁ ଗୁପ୍ତ ହୋଇ ରହିଥିଲେ। ବାଇବଲରେ ଶ୍ରେଷ୍ଠ ଭାବବାଦୀମାନଙ୍କ ମଧ୍ୟରୁ ଜଣଙ୍କ ବିଷୟକୁ ଆମେ ଧ୍ୟାନ କରିଥାଉ, ସେହି ଜଣକ ପୁରାତନ ନିୟମର ମୂଷା ଭାବବାଦୀ ଥିଲେ। ପରମେଶ୍ୱରଙ୍କ ଜଣେ ମନୋନୀତ ନିର୍ବାଚିତ ପୂର୍ବରୁ ନିରୂପିତ ହୋଇଥିବା ଦାସଗଣଙ୍କ ମଧ୍ୟରୁ ସେ ଅନ୍ୟତମ ସେବକ ଥିଲେ, ସେ ସୁଦ୍ଧା ତାଙ୍କୁ ଦର୍ଶନ କରିବାକୁ ଅଭିଳାଷୀ ହୋଇଥିଲେ। ସେ ତ ତାଙ୍କ ଏପରି ସନ୍ନିକଟବର୍ତ୍ତୀ ହୋଇ ରହିଥିଲେ ଯେ ତାଙ୍କ ସହିତ ଗମନ କରୁଥିବା ତାଙ୍କ ଅଦୃଶ୍ୟ ହସ୍ତର ଅପୂର୍ବ କର୍ମ ଗୁଡାକୁ ଏତେ ବହୁଳ ପୁଣି ଆଶ୍ଚର୍ଯ୍ୟ ଭାବେ ଦର୍ଶନ କରିଥିଲେ ଯେ ପୁଣି ଯେଉଁ ଅଦ୍ଭୁତ କର୍ମ ଗୁଡାକୁ କେବଳ ପରମେଶ୍ୱର କରିପାରନ୍ତି ସେପରି କର୍ମ ଗୁଡାକୁ ସେ କରିପାରିଥିଲେ। ଏକଦା ତାଙ୍କୁ ଦର୍ଶନ କରିବାକୁ ସେ ଆଗ୍ରହୀ ହୋଇପଡ଼ିଥିଲେ, ପୁଣି ପରମେଶ୍ୱର ତାଙ୍କୁ ଆଦେଶ ଦେଇ କହିଥିଲେ ଯାଇ ସେ ପଥର ଉପରେ ଠିଆ ହୁଅ, ପୁଣି ସେହି ପଥର ଉପରେ ଠିଆ ହୋଇ ରହିଥିବା ଅବସରରେ ମୂଷା ତାଙ୍କୁ ଚାଲି ଯାଉଥିବାର ଦେଖିଥିଲେ। ସେ ତାଙ୍କର ପୃଷ୍ଠଭାଗକୁ ଦର୍ଶନ କରିଥିଲେ, ପୁଣି ସେ ଏପରି କହିଥିଲେ ତାହା ମନୁଷ୍ୟ ଶରୀରର ଆକୃତି ବିଶିଷ୍ଟ ଥିଲା। ଜଣେ ମନୁଷ୍ୟର ପୃଷ୍ଠଭାଗ ପଡିଥିଲା, ତଥାପି ସେ ପରମେଶ୍ୱରଙ୍କୁ ଦର୍ଶନ କରିନଥିଲେ, ସେ ତ ପରମେଶ୍ୱରଙ୍କର ଗୁପ୍ତ ସ୍ଥିତିକୁ କେବଳ ଦର୍ଶନ କରିଥିଲେ। ବାଇବଲ କହିଅଛି ଯେ କେହି କଦାପି ପରମେଶ୍ୱରଙ୍କୁ ଦର୍ଶନ କରି ନାହିଁ, ମାତା ପିତାଙ୍କ କୋଳସ୍ଥିତ ଏକମାତ୍ର ପୁତ୍ର ତାଙ୍କୁ ପ୍ରକାଶିତ କରିଅଛନ୍ତି। ମୂଷା ତାଙ୍କୁ ଜଣେ ମନୁଷ୍ୟର ଆକୃତିର ସଦୃଶ ପର୍ଦ୍ଦା ମଧ୍ୟରେ ଗୁପ୍ତ ହୋଇଥିବା ଅବସ୍ଥାରେ ଦର୍ଶନ କରିଥିଲେ। ପୁଣି ଆମମାନେ ଲକ୍ଷ୍ୟ କରୁ ଯେ ପୁରାତନ ନିୟମ ଯିହୋବା ହିଁ ନୂତନ ନିୟମର କେବଳ ଯୀଶୁଖ୍ରୀଷ୍ଟ ହିଁ ଥିଲେ। ପୁଣି ଆଉ ଏଠାରେ ଅଧ୍ୟାପକ କପିଲ ମହାଶୟ ଆମମାନେ ଲକ୍ଷ୍ୟ କରିଥାଉ ଯେ ତାଙ୍କର ଶବ୍ଦଟି ରୂପରୁ ପରିବର୍ତ୍ତନ ହୋଇଅଛି। ଆମମାନେ ଗ୍ରୀକ୍ ଭାଷାରୁ ଏନ୍ ମର୍ଫି ଶବ୍ଦକୁ ଲାଭ କରିଥାଉ, ଯାହାର ଅର୍ଥ ଅଦୃଶ୍ୟ ଶକ୍ତି ଦୃଶ୍ୟମାନ ହୋଇ ପ୍ରକାଶିତ ହେଲେ। ଏପରି ଏକ ବସ୍ତୁ ଯାହାକି କଦାପି ହୋଇପାରେ ନାହିଁ, ତାର ଅବସ୍ଥିତି ଯେ ସେଠାରେ ଅଛି ଏହା ଆମେ ଜାଣୁ, ଏହା ତ ହୋଇପାରିଥାନ୍ତା, ଦେଖାଯାଇ ପାରେ ନାହିଁ। ଏହା ସତ୍ତ୍ୱେ ଏହା ଯେ ସେହି ସ୍ଥାନରେ ଅବସ୍ଥିତ ତା ଆମେ ଜାଣୁ। ପୁଣି ଆପଣଙ୍କର ଏନ୍ ମର୍ଫି ରୂପକୁ ସେ ଯେତେବେଳେ ବଦଳାଇ ପକାଇଥିଲେ, ଯାହାର ଅର୍ଥ ଏପରି ଅଟେ ଯେ ଅଲୌକିକତାର ରୂପରୁ ସ୍ୱାଭାବିକ ରୂପରେ ନିଜକୁ ବଦଳାଇ ପକାଇଥିଲେ। ପୁଣି ସେ ଆପଣଙ୍କର ମୁଖାକୁ ହିଁ କେବଳ ବଦଳାଇ ଦେଇଥିଲେ। ପୁଣି ଅନ୍ୟ ପକ୍ଷରେ ଏହା ଏକ ନାଟକର ସଦୃଶ୍ୟ ଅଟେ, ସେ ତ ଅଭିନୟ କରୁଥିଲେ। ଗ୍ରୀସ୍ ଦେଶରେ ସେହି ସାଜସଜ୍ଜା ଗୃହ ମଧ୍ୟରେ ସେମାନେ ନିଜର ମୁଖାକୁ ଯେତେବେଳେ ବଦଳାଉଥାନ୍ତି, ହୋଇପାରିଥାଏ ଗୋଟିଏ ଅଭିନୟରେ ଜଣେ ଅଭିନୟକାରୀ ଅନେକ ଗୁଡ଼ିଏ ବିଭିନ୍ନ ଦୃଶ୍ୟରେ ଅଭିନୟ କରୁଥାଇ ପାରନ୍ତି। ପୁଣି ମୋହର କନ୍ୟା ଏହି ସ୍ଥାନରେ ଉପସ୍ଥିତ ଅଟେ, ସେମାନେ ଏହି କିଛି ଦିନ ତଳେ ହାଇସ୍କୁଲରେ ଏକ ଅଭିନୟ କରିଥିଲେ। ପୁଣି ସେମାନେ ଜଣେ ବାଳକ ଯାହାକୁ ମୁଁ ଚିହ୍ନିଥିଲି, ସେ ପ୍ରାୟ ଚାରୋଟି ଦୃଶ୍ୟରେ ଅଭିନୟ ପ୍ରଦର୍ଶନ କରିଥିଲେ, ମାତ୍ର ତାଙ୍କୁ ରଙ୍ଗମଞ୍ଚର ପଶୁଭାଗକୁ ପ୍ରତିଥର ଯିବାକୁ ପଡୁଥିଲା, ପୁଣି ତାଙ୍କ ରୂପକୁ ବଦଳିବାକୁ ପଡୁଥିଲା। ପୁଣି ଅନ୍ୟ ଏକ ଦୃଶ୍ୟରେ ନିଜର ବ୍ୟକ୍ତିତ୍ୱକୁ ପରିଚିତ କରିବା ଉଦ୍ଦେଶ୍ୟରେ ତାଙ୍କୁ ନିଜର ମୁଖାକୁ ବଦଳିବାକୁ ପଡୁଥିଲା। ପୁଣି ମସିହାଙ୍କୁ ଯେ କଣ କରିବାକୁ ନିଶ୍ଚିତ ଥିଲା, ଏ ବିଷୟରେ ପୁରାତନ ନିୟମର ଭାବବାଣୀ ଗୁଡିକୁ ଆମେ ଯଦି ବିଚାରକୁ ଆଣିବୁ, ତେବେ ଆପଣମାନେ ଏହାକୁ ଯୀଶୁଖ୍ରୀଷ୍ଟଙ୍କ ଜୀବନୀ ସହିତ ତୁଳନା କରିପାରିବେ। ପୁଣି ଯୀଶୁ ଯେ ପ୍ରକୃତରେ କିଏ ଥିଲେ ଏହାକୁ ଆପଣ ତଦ୍ୱାରା ପ୍ରକୃତରେ ବୁଝିପାରିବେ। ସେ ଯେ ଜଣେ ଅତି ସାଧାରଣ ବ୍ୟକ୍ତି ଥିଲେ କେବଳ ଏପରି ନୁହେଁ, ସେ ପରମେଶ୍ୱର ଅଦୃଶ୍ୟ ଶକ୍ତିଙ୍କ ଦୃଶ୍ୟମାନର ପରିଚୟ ଏନ୍ ମର୍ଫି ଥିଲେ। ସେ ତ ଅଲୌକିକତାରୁ ପରିବର୍ତ୍ତିତ ହୋଇ ସ୍ୱାଭାବିକ ମନୁଷ୍ୟ ରୂପାକୃତିରେ ପ୍ରକାଶିତ ହୋଇଥିଲେ। ଏହା ସତ୍ତ୍ୱେ ମନୁଷ୍ୟର ଶରୀରରେ ପ୍ରକାଶିତ ହୋଇଥିବା ପରମେଶ୍ୱର ହିଁ ସେ ଥିଲେ। ମନୁଷ୍ୟକୃତିରେ ପ୍ରକାଶିତ ହୋଇଥିଲେ, ଶରୀର ରୂପୀ ପର୍ଦ୍ଦାରେ ଗୁପ୍ତ ହୋଇ ରହିଥିଲେ। ପୁଣି ଆପଣମାନେ ପୁରାତନ ନିୟମରେ ଧ୍ୟାନ କରି ଦେଖିଥାନ୍ତି, ମୁଁ ଜାଣେ ଯେ ଜଗତର ବିଭିନ୍ନ ସ୍ଥାନରୁ ସମ୍ମିଳିତ ହୋଇଥିବା ଏକ ମିଳିତ ଜନବୃନ୍ଦଙ୍କ ସମାଗମକୁ ଆଜି ରାତିରେ ମୁଁ ପ୍ରଚାର କରୁଅଛି। ପୁଣି ଖୋଜି ପାଇବା ନିମନ୍ତେ ଆମମାନେ ଏହି ସ୍ଥାନରେ ଉପସ୍ଥିତ ଅଟୁ। ଆମମାନେ କିଏ, ଆମମାନେ କଣ କରୁଅଛୁ, କିଏ ଆମମାନେ କେଉଁମାନେ ଅଟୁ, ଆମମାନେ କେଉଁମାନେ ଧାବମାନ କରୁଅଛୁ, କିପରି ଘଟଣା ଗୁଡିକ ଘଟୁଅଛି, ଏହିସବୁର ଅର୍ଥ କଣ। ଯେତେବେଳେ ଆମମାନେ ଏହି ସ୍ଥାନରେ ଲକ୍ଷ୍ୟ କରୁ ଯେ ଆପଣ ଯଦି ଜଣେ ଯେହେତୁ ପୁରୁଷ କିମ୍ବା ନାରୀ ହୋଇଥାନ୍ତି, ପୁଣି ଭିତ୍ତି ସାରିଥିବା ଦିନ ଗୁଡିକରେ ରାମୁନି ମଧ୍ୟରେ ଉପସ୍ଥିତ ରହୁଥିଲେ, ଯଦି ସେମାନଙ୍କୁ ବାଇବଲରୁ ଧ୍ୟାନ କରିବାକୁ ଦେଖିବାକୁ ସକ୍ଷମ ହୋଇଥାନ୍ତେ, ପୁଣି ରୀତିନୀତି ଗୁଡିକର ପରିବର୍ତ୍ତେ ସେମାନେ ଯଦି ଭାବନା ଗୁଡିକୁ ଧ୍ୟାନ କରିଥାନ୍ତେ, ତେବେ ଯୀଶୁ ଯେ କିଏ ଥିଲେ ଏହା ସେମାନେ ଅବଗତ ହୋଇପାରିଥାନ୍ତେ। ସେମାନେ ତାଙ୍କୁ ବାଲଜେବୁଲ ବୋଲି ଆଦୌ କହିନଥାନ୍ତେ, ସେମାନେ ତାଙ୍କୁ କଦାପି କୃଷାପିତ କରିନଥାନ୍ତେ। ତଥାପି ଏହିସବୁ କିଛି ଘଟଣାକୁ ଦେଇ ଅଭିନୟର ଏକ ଦୃଶ୍ୟ ପରି ନାଟକୀୟ ଢଙ୍ଗୀରେ ଅଭିନୀତ ହେବାକୁ ହୋଇଥିଲା। ପୁଣି ଏହି ବିଷୟ ପ୍ରତି ସେମାନେ ତ ସମ୍ପୂର୍ଣ୍ଣ ରୂପେ ଅନ୍ଧ ହୋଇ ରହିଥିଲେ। ଏହା ଅବିକଳ ରୂପେ ଯେପରି ବିଷୟ ସଦୃଶ, ଆଜି ରାତିରେ ଆପଣମାନଙ୍କ ମଧ୍ୟରୁ ଅନେକ ପୁରୁଷ ପୁଣି ସ୍ତ୍ରୀଗଣ ସମ୍ଭବତଃ ମୋହର ସମବୟସ୍କ କିମ୍ବା ମୋଠାରୁ କିଛି ଅଧିକା ବୟସ୍କ ହୋଇପାରନ୍ତି। ବହୁତ ବର୍ଷ ପୂର୍ବେ ଏଠାରେ ଆମେରିକା ଘଟିଥିବା ଘଟଣାକୁ ଆପଣମାନେ ମନେ ପକାନ୍ତୁ, ତିନି ଦେଶର ଅଧିବାସୀମାନଙ୍କ ବିଷୟକୁ ମନେ ପକାନ୍ତୁ। ମୋର ଜଣେ ଭାଇ ଆଉ ଅନ୍ୟମାନେ ଏଠାରେ କେବଳ ପରିଚିତ କରାଇଥିଲେ, ପୁଣି ତାଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ତାହା ମୋର ସ୍ମରଣରେ ଆସିଥିଲା। ସେମାନେ କିପରି ଭାବେ ତାହାକୁ ସମ୍ପନ୍ନ କରୁଥିଲେ, ସେମାନେ ଇଂରାଜୀ ଭାଷାରେ କଥାବାର୍ତ୍ତା କରିପାରୁନଥିଲେ, ପୁଣି ସେମାନେ ଏଠାରେ ଲଣ୍ଡ୍ରିର ବ୍ୟବସାୟ କାର୍ଯ୍ୟକୁ ସମ୍ପନ୍ନ କରୁଥିଲେ। ପୁଣି ଆପଣମାନେ ସେମାନଙ୍କର ରଜକଶାଳାକୁ ନିଜର ପୋଷାକ ପରିଷ୍କାର କରିବାକୁ ଯାଉଥିଲେ। ପୁଣି ତିନି ଦେଶୀୟ ରଜକଶାଳାର ମାଲିକ ଗୋଟିଏ ଛୋଟ କପଡ଼ାର ଖଣ୍ଡକୁ ଚିହ୍ନ ସ୍ୱରୂପେ ନେଉଥିଲେ, ପୁଣି ତାହାକୁ କେତେକ ନିର୍ଦ୍ଦିଷ୍ଟ ଖଣ୍ଡରେ ଚିରି ପକାଉଥିଲେ। ଆପଣମାନେ ସେହି ଚିହ୍ନିତ କପଡ଼ାର ଖଣ୍ଡେ ଚିରା ଅଂଶକୁ ନେଇ ଯାଉଥିଲେ, ପୁଣି ସେ ଅନ୍ୟ ଅଂଶକୁ ନିଜେ ପାଖରେ ରଖୁଥିଲେ। ପୁଣି ନିଜ ଲୁଗାକୁ ନେବାକୁ ଆପଣମାନେ ଯେତେବେଳେ ପୁନର୍ବାର ଆସୁଥିଲେ, ସେତେବେଳେ କପଡ଼ା ଟୁକୁଡ଼ାର ସେହି ଦୁଇଟି ଅଂଶକୁ ପରସ୍ପର ସହିତ ମେଳ ଖାଇବାକୁ ଆବଶ୍ୟକ ପଡୁଥିଲା। ପୁଣି ସେହି ଉଭୟ ଖଣ୍ଡ ଯଦି ପରସ୍ପର ସହିତ ସମାନ ଭାବେ ମେଳ ଖାଉ ନଥିଲା, ତେବେ ଆପଣ ଅନ୍ୟ କୌଣସି ପ୍ରକାରେ ତାର ନକଲ ଉତାରି ପାରୁନଥିଲେ। ଯେହେତୁ ତାଙ୍କ ପାଖରେ ଖଣ୍ଡେ ଟୁକୁରା, ପୁଣି ଆପଣଙ୍କ ପାଖରେ ଅନ୍ୟ ଏକ ଟୁକୁରା ରହୁଥିଲା, ପୁଣି ତାହା ଯଦି ମେଳ ଖାଇ ଯାଉଥିଲା, ତେବେ ଆପଣଙ୍କର ଯେଉଁ ପୋଷାକଟି ପ୍ରକୃତରେ ରହୁଥିଲା ତାହାକୁ ମାଗିବା ପାଇଁ ଆପଣଙ୍କ ପୂର୍ଣ୍ଣ ଅଧିକାର ରହୁଥିଲା। ପୁଣି ତତ୍ପରେ ଟୁକୁରାଟିର ଅନ୍ୟ ଏକ ଖଣ୍ଡକୁ ଆପଣ ଯେତେବେଳେ ଅଧିକାର କରି ନେଉଥିଲେ, ସେତେବେଳେ ଯାଇ ଆପଣଙ୍କର ପ୍ରାପ୍ୟ ବସ୍ତୁର ଅଧିକାରକୁ ଆପଣ ଲାଭ କରୁଥିଲେ। ଆଜି ରାତ୍ରିକାଳର ଅବସ୍ଥାଟି ଠିକ୍ ସେହିପରି ଧରଣ ଅଟେ, ଯେତେବେଳେ କି ପ୍ରତିଶ୍ରୁତିର ଅନ୍ୟ ଏକ ଅଂଶକୁ ଆମମାନେ ଲାଭ କରିଅଛୁ। ଆପଣଙ୍କ ପୁତ୍ରଙ୍କୁ ପରମେଶ୍ୱର କାଲବରୀ ଉପରେ ଯେତେବେଳେ ଦୁଇ ଖଣ୍ଡ କରି ଚିରି ପକାଇଥିଲେ, ଏକ ବଳିଦାନ ନିମନ୍ତେ ସେହି ଶରୀରଟିକୁ ସ୍ୱୀକାର କରି ନେଇଥିଲେ, ପୁଣି ଆମମା ନିକଟକୁ ସେହି ଧର୍ମାତ୍ମାକୁ ପ୍ରେରଣ କରିଥିଲେ, ଯିଏକି ଏକଦା ଜଣେ ବ୍ୟକ୍ତି ଯୀଶୁଙ୍କ ମଧ୍ୟରେ ବାସ କରି ରହିଥିଲେ। ଏହି ସମାନ ପରମେଶ୍ୱର ପବିତ୍ର ଆତ୍ମାଙ୍କ ଉପରେ ଆଜି ରାତିରେ ବର୍ତ୍ତମାନ ଗୁପ୍ତ ହୋଇ ରହିଅଛନ୍ତି। ସେହି ଦୁଇ ଖଣ୍ଡକୁ ପରସ୍ପର ସହିତ ପୁନଶ୍ଚ ସମ୍ମିଳିତ ହୋଇ ରହିବାକୁ ଅଛି, ତେବେ ଯାଇ ଆପଣଙ୍କ ସେ ପ୍ରତିଶ୍ରୁତିର ଏକ ଅଂଶ ସ୍ୱରୂପ ହୋଇପାରନ୍ତି। ସେ ସ୍ୱୟଂକୁ ଯେତେବେଳେ ମନୁଷ୍ୟ ରୂପୀ କରିଥିଲେ, ସେତେବେଳେ ଯାହା ମନୁଷ୍ୟକୁ ଉତ୍ତର ରୂପେ ଜଣାଥିଲା ତାହାକୁ ପରମେଶ୍ୱର ସ୍ୱୟଂରୁ କରିଥିଲେ। ବହୁ ବର୍ଷ ପୂର୍ବେ ମୁଁ ଏକ କାହାଣୀ ପାଠ କରୁଥିଲି, ପୁଣି ସେହି କାହାଣୀରେ ଏପରି କଥିତ ହୋଇଥିଲା ଯେ ଜଣେ ମହାନ ପୁଣି ପ୍ରଜାବନ୍ତ ରାଜା, ମୁଁ ତାଙ୍କ ନାମକୁ ଯେତେବେଳେ ଭୁଲି ଯାଉଛି, କାହାଣୀଟିକୁ କହିବା ନିମନ୍ତେ ମୁଁ ସେ ବିଷୟ ଉପରେ ବିଚାର କରୁଥିଲି। ହୋଇପାରେ ତାହା ଏକ ମନଗଢା କାହାଣୀ ଥିଲା, ତଥାପି ଏହା ଆମମାନଙ୍କୁ ଏପରି ଏକ କ୍ଷେତ୍ରକୁ ଆଣି ଉପସ୍ଥିତ କରାଇଥାଏ ଯାହାକି ଆମମାନଙ୍କୁ ଏକ ପୂର୍ବ ସୂଚନାକୁ ପ୍ରଦାନ କରିଥାଏ, ଯାହା ଉପରେ ଆମମାନେ କିଛି କହିବାକୁ ଚାହିଁଥାଉ। ଏହି ରାଜା ଜଣକ ଯେ ଏପରି ଜଣେ କୁଳୀନ ରାଜା ଥିଲେ, ପୁଣି ଆପଣଙ୍କ କର୍ତ୍ତବ୍ୟ ଗୁଡିକ ପ୍ରତି ଏତେ ସଚେତନଶୀଳ ଦାୟିତ୍ୱବାନ ଶାସକ ଥିଲେ ଯେ ଏକଦା ସେ ଆପଣଙ୍କ ନଗରରକ୍ଷକ ମାନଙ୍କୁ ପୁଣି ସଭାସଦ ଜଣଙ୍କୁ ଏପରି କହିଥିଲେ, ଅନେକ ବର୍ଷ ପୂର୍ବେ ଆଜି ତୁମମାନେ ଶେଷଥର ପାଇଁ ମୋତେ ସାକ୍ଷାତ କରିବ। ପୁଣି ତାଙ୍କ ରକ୍ଷକ କଣ, ପୁଣି ତାଙ୍କ ପଦସ୍ଥ କର୍ମଚାରୀ କଣ ତାଙ୍କୁ ଏପରି କହିଥିଲେ, ପ୍ରଜାବତ୍ସଳ ମହାରାଜ ଆପଣ ତାହା କାହିଁକି କହନ୍ତି, ଆପଣ କଣ ଯାଉଛନ୍ତି କି କୌଣସି ଏକ ବିଦେଶୀ ରାଷ୍ଟ୍ରକୁ ଜଣେ ବିଦେଶୀ ବ୍ୟକ୍ତି ହୋଇ ପରିଚିତ ହେବାକୁ ଯାଉଛନ୍ତି କି? ସେ କହିଥିଲେ ସେପରି ନୁହେଁ, ମୁଁ ଏହି ରାଜ୍ୟରେ ରହୁଅଛି। ଆଚ୍ଛା, ତେବେ କହିଥିଲେ ମୁଁ ମୋର ରାଜ୍ୟବାସୀ ପ୍ରଜାଗଣଙ୍କ ମଧ୍ୟକୁ ଯାଉଅଛି, ମୁଁ ଜଣେ କୃଷକ ପରି ହେବାକୁ ଯାଉଅଛି, ମୁଁ କାଠ କଠାଳୀ ମାନଙ୍କ ସହିତ ମିଶି କାଠ କାଟିବାକୁ ଯାଉଅଛି, ମୁଁ ଜଣେ ଦର୍ଶନକାରୀ ସହିତ ମିଶି ଜମି ଚାଷ କରିବାକୁ ଯାଉଅଛି, ପୁଣି ଦ୍ରାକ୍ଷାଫଳର ସେହି ଚାଷୀମାନେ ଯେଉଁମାନେ ଦ୍ରାକ୍ଷାଫଳ ଚାଷ କରନ୍ତି ସେମାନଙ୍କ ସହିତ ମିଶି ଦ୍ରାକ୍ଷାଲତା ବଗିଚାକୁ କାଟି ନିର୍ମଳ କରିବାକୁ ଯାଉଅଛି, ପୁଣି ସେମାନଙ୍କ ସହିତ ରହି ସେମାନଙ୍କୁ ଜଣେ ଶ୍ରମିକ ହେବାକୁ ଯାଉଅଛି, ଯେପରି ସେମାନେ ଯେ କଣ କରୁଅଛନ୍ତି ତା ବିଷୟରେ ଏକ ଉତ୍ତମ ଧାରଣା ଲାଭ କରିପାରେ, ସେଥିପାଇଁ ସେମାନଙ୍କ ପାଇଁ ଜଣେ ଅନୁଭବୀ ବ୍ୟକ୍ତି ହେବାକୁ ଯାଉଅଛି, ଆଉ ମୁଁ ସେମାନଙ୍କୁ ସ୍ନେହ କରେ, ତେଣୁ ବ୍ୟକ୍ତିଗତ ରୂପେ ସେମାନଙ୍କ ସହିତ ସହଯୋଗୀ ହୋଇ ରହିବାକୁ ଇଚ୍ଛା କରେ। ସେମାନେ ମୋତେ ଚିହ୍ନିବେ ନାହିଁ, ଏହା ସତ୍ତ୍ୱେ ସେହିପରି ଭାବରେ ମୁଁ ସେମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ରହିବାକୁ ଚାହେଁ। ପୁଣି ପରବର୍ତ୍ତୀ ଦିନର ପ୍ରଭାତ କାଳରେ ଯେତେବେଳେ ତାଙ୍କର ସଭାସଦଗଣ ତାଙ୍କ ରାଜ୍ୟର ସକଳ ପ୍ରଜାଗଣ ତାଙ୍କୁ ଦେଖିଥିଲେ, କିମ୍ବା ସେମାନେ ଯେଉଁମାନେ ରାଜପ୍ରସାଦରେ ରହୁଥିଲେ ସେମାନେ ତାଙ୍କୁ ଦେଖିଥିଲେ, ସେମାନେ ତାଙ୍କ ମୁଣ୍ଡ ଉପରୁ ମୁକୁଟକୁ ଉଠାଇ ପକାଇଥିଲେ, ପୁଣି ତାଙ୍କ ରାଜସିଂହାସନ ଉପରେ ତାହାକୁ ରଖିଦେଇଥିଲେ, ତାଙ୍କର ରାଜକୀୟ ବସ୍ତ୍ର କାଢି ପକାଇଥିଲେ, ପୁଣି ଜଣେ ଚାଷୀର ପୋଷାକକୁ ତାଙ୍କୁ ପିନ୍ଧାଇ ଦେଇଥିଲେ, ଆଉ ସେ ସାଧାରଣ ବ୍ୟକ୍ତିମାନଙ୍କ ଗହଣକୁ ଚାଲିଯାଇଥିଲେ। ପୁଣି ଏହି କ୍ଷୁଦ୍ର କାହାଣୀରେ ଆମେ ପରମେଶ୍ୱରଙ୍କ ବିଷୟରେ କେତେକ ଧାରଣାକୁ ଲାଭ କରିଥାଉ। ସେମାନେ ରାଜାଙ୍କ ଉପରେ କହିଥିଲେ, ଆମମାନେ ଆପଣଙ୍କୁ ଆବଶ୍ୟକ କରୁ, ଆମମାନେ ଆପଣଙ୍କୁ ସ୍ନେହ କରୁ, ଆମମାନେ ଆପଣ ଯେ ରାଜା ହୋଇଥାନ୍ତୁ ତାମାନେ ଇଚ୍ଛା କରୁ, ତଥାପି ସେହି ସାଧାରଣ ଲୋକଙ୍କୁ ଅଧିକ ଉତ୍ତମ ରୂପେ ଚିହ୍ନିବା ନିମନ୍ତେ ଆଗ୍ରହୀ ହୋଇ ସେ ସେମାନଙ୍କ ଜଣେ ହେବାକୁ ମନସ୍ଥ କରିଥିଲେ। ତେଣୁ ସେ ଯେ ପ୍ରକୃତରେ କିଏ ଥିଲେ ଏହାକୁ ସେମାନେ ଅଧିକ ଉତ୍ତମ ରୂପେ ଯେପରି ବୁଝିପାରନ୍ତି, ପୁଣି ସେ ଯେ ପ୍ରକୃତରେ କିପରି ପ୍ରଜାବନ୍ତ ଶାସକ ଥିଲେ ଏହା ତାଙ୍କୁ ସେମାନେ ମଧ୍ୟରେ ପରିଚିତ କରିବାକୁ ଯେପରି ସକ୍ଷମ ହୋଇପାରେ, ତେଣୁ ସେ ତାଙ୍କୁ ତାହାକୁ କାର୍ଯ୍ୟକାରୀ କରିଥିଲେ, ତାହା ହିଁ ପରମେଶ୍ୱର କାର୍ଯ୍ୟକାରୀ କରିଥିଲେ। ସେ ଯେହୋବା ପରମେଶ୍ୱର ହୋଇଥିଲେ ସୁଦ୍ଧା ଆମ୍ଭମାନଙ୍କ ପରି ଜଣେ ହେବାକୁ ନିଜକୁ ପରିବର୍ତ୍ତନ କରିଥିଲେ, ଯେପରିକି ସେ ତାଡ଼ନା ଭୋଗ କରିପାରନ୍ତି, ଯେପରିକି ମୃତ୍ୟୁକୁ ଆସ୍ୱାଦନ କରିପାରନ୍ତି। ପୁଣି ମୃତ୍ୟୁର ନାହୁଡ ଯେ କିପରି ଅସହ୍ୟ ଧରଣର ଥିଲା ତାହାକୁ ଯେପରି ବୁଝିପାରନ୍ତି, ପୁଣି ସ୍ୱୟଂରୁ ମୃତ୍ୟୁର ଦଣ୍ଡକୁ ଯେପରି ବହନ କରିପାରନ୍ତି। ସେ ଅଲଗା କରି ରଖିଥିଲେ ନିଜର ମୁକୁଟକୁ, ପୁଣି ନିଜର ରାଜକୀୟ ବସନକୁ ଏକ ତରଫା କରି ଶୋଇଯାଇଥିଲେ। ପୁଣି ଆମମାନଙ୍କ ଜଣେ ମନୁଷ୍ୟ ହୋଇଥିଲେ, ସେ ପଦପ୍ରକ୍ଷାଳନ କରିଥିଲେ, ଅଧିକ ନମ୍ର ସ୍ୱଭାବ ବିଶିଷ୍ଟ ହୋଇ ସେ ପଦପ୍ରକ୍ଷାଳନ କରିଥିଲେ। ସେ ଗରିବର ତମ୍ବୁରେ ବାସ କରିଥିଲେ, ଗରିବ ସହିତ ବାସ କରି ରହିଥିଲେ, ସେ ଜଙ୍ଗଲ ମଧ୍ୟରେ ଶୟନ କରିଥିଲେ, ପୁଣି ରାଜପଥରେ ସେମାନଙ୍କ ସହିତ ବାସ କରିଥିଲେ, ଯେଉଁମାନେ କି ଦୀନ ଏବଂ ଅସହାୟ ବ୍ୟକ୍ତିଗଣ ଥିଲେ। ସେ ଆମମାନଙ୍କ ପରି ଜଣେ ହୋଇଥିଲେ, ଯେପରିକି ସେ ଆମମାନଙ୍କୁ ଆହୁରି ଅଧିକ ରୂପେ ବୁଝିପାରନ୍ତି, ଯେପରିକି ଆମମାନେ ତାଙ୍କୁ ଆହୁରି ଅଧିକ ରୂପେ ବୁଝିବାକୁ ସକ୍ଷମ ହୋଇପାରିବା, ଏଥିପାଇଁ ସେ ଦୀନ ହୋଇଥିଲେ। ବର୍ତ୍ତମାନ ମୁଁ ସେ ବିଷୟ ଉପରେ ବିଚାର କରିଥାଏ, ସେ ଯେ ସ୍ୱୟଂକୁ ପରିବର୍ତ୍ତନ କରୁଛନ୍ତି, ସେଭଳି ଏକ ବିଷୟକୁ ଆମମାନେ ଧ୍ୟାନ କରିଥାଉ। ସେ ଯାହା କରିଥିଲେ ତାହାକୁ ଆମେ ଧ୍ୟାନ କରିଥାଉ। ଆପଣମାନେ ଯଦି ଧ୍ୟାନ ଦେଇ ଦେଖିବେ, ତେବେ ସେ ଯେ ତିନୋଟି ପୁତ୍ରଙ୍କ ନାମରେ ପରିଚିତ ହୋଇ ଆସିଥିଲେ ତାହାକୁ ଆମେ ଲକ୍ଷ୍ୟ କରିଥାଉ। ସେ ମନୁଷ୍ୟ ପୁତ୍ର ନାମରେ ପରିଚିତ ଥାଇ ଆସିଥିଲେ, ପୁଣି ପରମେଶ୍ୱରଙ୍କ ପୁତ୍ର ନାମରେ, ପୁଣି ଦାଉଦଙ୍କ ପୁତ୍ର ନାମରେ ପରିଚିତ ହୋଇ ଆସିଥିଲେ। ସେ ମନୁଷ୍ୟ ପୁତ୍ର ରୂପେ ଆସିଥିଲେ, ପୁଣି ଜିହିଜିକଲ ଦୁଇ ଅଧ୍ୟାୟ ତିନି ପଦରେ ଯେହୋବା ଫେରିଯେ ଜିହିଜିକଲ ଭବାଦୀଙ୍କୁ ମନୁଷ୍ୟ ପୁତ୍ର ବୋଲି ସମ୍ବୋଧନ କରିଥାନ୍ତି। ମନୁଷ୍ୟ ପୁତ୍ର ଅର୍ଥ ଜଣେ ଭାବବାଦୀ ଏପରି ଅଟେ। ପୁଣି ଦ୍ୱିତୀୟ ବିବରଣୀ 18-15 ପଦକୁ ସଫଳ କରିବା ଉଦ୍ଦେଶ୍ୟରେ ତାଙ୍କୁ ସେହିପରି ଭାବେ ଆସିବାକୁ ହୋଇଥିଲା ଯାହାକୁ ମୂଷା କହିଥିଲେ, ପରମେଶ୍ୱର ତୁମମାନଙ୍କ ଭାତୃଗଣ ମଧ୍ୟରୁ ତୁମମାନଙ୍କ ନିମନ୍ତେ ମୋର ସଦୃଶରେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ। ସେ ନିଜକୁ ପରମେଶ୍ୱରଙ୍କ ପୁତ୍ର ବୋଲି କଦାପି କହିନଥିଲେ, ସେ ନିଜକୁ ମନୁଷ୍ୟ ପୁତ୍ର ଏପରି କହି ପରିଚିତ କରିଥିଲେ, ଯେହେତୁ ଧର୍ମଶାସ୍ତ୍ର ଉକ୍ତି ଅନୁସାରେ ତାଙ୍କୁ ଆଗମନ କରିବାକୁ ହିଁ ପଡ଼ିଥିଲା। ବୁଝିଲେ ତ, ଦୁଇ ଖଣ୍ଡ ଚିରା ଯାଇଥିବା ସେହି କାଗଜକୁ ତାଙ୍କୁ ମିଶାଇବାକୁ ପଡ଼ିଥିଲା। ପୁରାତନ ନିୟମର ଭାବବାଣୀ ତାଙ୍କର ନିଜସ୍ୱ ସ୍ୱଭାବ ଉଭୟଟିକୁ ନିହାତି ପକ୍ଷେ ସମାନ ହେବାକୁ ଥିଲା। ତେଣୁ ସେ ମନୁଷ୍ୟ ପୁତ୍ର ହୋଇ ଆସିଥିଲେ, ସେହି ରୂପାକୃତିକୁ ଧାରଣ କରି ଆସିଥିଲେ। ତତ୍ପରେ ଆମେ ଦେଖିଲୁ ତାଙ୍କର ମୃତ୍ୟୁଭୋଗ ଉତ୍ତାରେ କବଳ ପ୍ରାପ୍ତି, ପୁଣି ପୁନରୁତ୍ଥାନ ଉତ୍ତାରେ ପେଣ୍ଟିକୋଷ୍ଟ ଦିନରେ ସେ ପରମେଶ୍ୱରଙ୍କ ପୁତ୍ରର ପରିଚୟକୁ ନେଇ ଆସିଥିଲେ। ସେହି ଆତ୍ମା ପରମେଶ୍ୱର ପବିତ୍ର ଆତ୍ମା ଗର୍ଭକୁ ଧାରଣ କରି ଅବତରଣ କରିଥିଲେ। ସେ କଣ କରୁଥିଲେ? ସେ ତ ଆପଣଙ୍କୁ ପରିବର୍ତ୍ତନ କରୁଥିଲେ, ଭିନ୍ନ ରୂପାକୃତିର ସହିତ ଲୋକମାନଙ୍କ ନିକଟରେ ଜଣଙ୍କୁ ପରିଚିତ କରାଉଥିଲେ, ପବିତ୍ର ରୂପରେ ପରିଚିତ କରାଉଥିଲେ, ଯିଏ ପରମେଶ୍ୱର ଅଟନ୍ତି। ସେ ତ ପରମେଶ୍ୱରଙ୍କ ପୁତ୍ର ହୋଇ ମଣ୍ଡଳୀର ଯୁଗ ଗୁଡ଼ିକର ମଧ୍ୟ ଦେଇ କାର୍ଯ୍ୟ କରିବାକୁ ଆସିଥିଲେ, ପବିତ୍ର ଆତ୍ମା ହୋଇ ତାହା କରିବାକୁ ଆସିଥିଲେ। କିନ୍ତୁ 1000 ବର୍ଷ ରାଜତ୍ୱ କାଳରେ ଦାଉଦଙ୍କ ସିଂହାସନ ଉପରେ ପ୍ରବେଶ କରିବା ନିମନ୍ତେ ସେ ଦାଉଦଙ୍କ ପୁତ୍ର ହୋଇ ଆଗମନ କରନ୍ତି, ରାଜା ହୋଇ ବସିବାକୁ ଆଗମନ କରନ୍ତି। ତାଙ୍କୁ ଦାଉଦଙ୍କ ସିଂହାସନକୁ ଅଧିକାରରେ ନେବାକୁ ଆବଶ୍ୟକ ଥିଲା, ଯେତେବେଳେ ସେ ପିତାଙ୍କ ସିଂହାସନ ଉପରେ ବିରାଜିତ ଅଟନ୍ତି। ଆଉ ତତ୍ପରେ ଯେପରି କହିଥିଲେ ଯେ ଜୟ କରେ ଯେ ଆମ୍ଭ ସହିତ ପିତାଙ୍କ ସିଂହାସନରେ ବସିବ, ଯେପରି ଆମ୍ଭେ ମଧ୍ୟ ଜୟ କରି ଆମ୍ଭ ପିତାଙ୍କ ସିଂହାସନରେ ଉପବେଶନ କରିଅଛୁ। ସୁତରାଂ ସେ 1000 ବର୍ଷର ରାଜତ୍ୱ କାଳରେ ସେ ଦାଉଦଙ୍କ ପୁତ୍ର ରୂପେ ପରିଚିତ ହେବେ, ଏହା କିପରି ଏକ ବିଷୟ? ସେହି ସମାନ ପରମେଶ୍ୱର ଅଟନ୍ତି, ସବୁବେଳେ ଆପଣଙ୍କ ମୁଖାକୁ ତାଙ୍କ ପ୍ରକଟୀକରଣ ଶକ୍ତିକୁ କେବଳ ପରିବର୍ତ୍ତନ କରୁଅଛନ୍ତି। ମୋର ପତ୍ନୀଙ୍କ ନିକଟରେ ମୁଁ ତାଙ୍କର ସ୍ୱାମୀ ଅଟେ। ଇରାଫିନୀୟ ନାରୀ ଜଣଙ୍କ ତାଙ୍କୁ ଆପଣ ଦାଉଦଙ୍କ ସନ୍ତାନ ମୋ ପ୍ରତି ଅନୁଗ୍ରହ କରନ୍ତୁ ସେପରି ବିଷୟକୁ କହିଥିବା ଭାବକୁ ଲକ୍ଷ୍ୟ କରିଥିଲେ କି? ସେ ତ ଏହା ତାଙ୍କୁ କଦାପି ବିବ୍ରତ କରିପାରିନଥିଲା, ତାଙ୍କୁ ସେପରି କହି ସମ୍ବୋଧନ କରିବାରେ ଅଧିକାରଟି ତାହାର ଆଦୌ ନଥିଲା। ପୁଣି ଦାଉଦଙ୍କ ପୁତ୍ର ବୋଲି ତାଙ୍କୁ କହିବାର ଅଧିକାରଟି ତାହାଠାରେ ଆଦୌ ନଥିଲା। ସେ ଥିଲେ, ସେ ତ ଜିହୁଦୀମାନଙ୍କ ନିମନ୍ତେ ଦାଉଦଙ୍କ ପୁତ୍ର ଥିଲେ, ପୁଣି କେତେବେଳେ ସେ ଆସିଥିଲେ ତଥାପି ସେ ସ୍ଥିର କରି ତାଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରିଥିଲେ, ସେ ତାହାର ପ୍ରଭୁ ଥିଲେ। ତତ୍ପରେ ସେ ଯାହା କିଛି ଭିକ୍ଷା କରିଥିଲେ ତାହାକୁ ସେ ପାଇଥିଲେ। ବର୍ତ୍ତମାନ ଯେପରିକି ସେ ସ୍ୱୟଂକୁ କେବଳ ପରିବର୍ତ୍ତନ କରାଉଥିଲେ, ମୋର ନିଜ ଗୃହରେ ମୁଁ ତିନୋଟି ବିଭିନ୍ନ ବ୍ୟକ୍ତିତ୍ୱକୁ ଗ୍ରହଣ କରି ରହିଥାଏ। ମୋର ଗୃହରେ ମୋ ପତ୍ନୀ ମୋତେ ତାଙ୍କର ପତି ରୂପେ ଦାବି କରିଥାନ୍ତି। ସେଠାରେ ମୋର ଝିଅ ଉପସ୍ଥିତ ଅଛି, ମାତ୍ର ପତି କହି ମୋ ଉପରେ ଦାବି କରିବାର କୌଣସି ଅଧିକାର ତାହାର ରହିନାହିଁ। ମୁଁ ତାହାର ପିତା ଅଟେ। ସେଠାରେ ମୋର ସୁକୁମାର ପତି ନାତି ମଧ୍ୟ ଉପସ୍ଥିତ ଅଛି, ତା ପାଇଁ ମୁଁ ତାହାର ଅଜା ଅଟେ। ସୁତରାଂ ପିତା ବୋଲି ମୋତେ ଡାକିବାର ତାହାର କୌଣସି ଅଧିକାର ନାହିଁ। ମୁଁ ତାହାର ପିତା ନୁହେଁ, ମାତ୍ର ମୋର ପୁତ୍ର ତାହାର ପିତା ଅଟେ। ମୁଁ ତାହାର ଅଜା ଅଟେ। ଏହା ସତ୍ତ୍ୱେ ମୁଁ ସେହି ସମାନ ବ୍ୟକ୍ତି ଅଟେ। ଆଉ ପରମେଶ୍ୱର ସେ କଣ କରନ୍ତି, ସେହି ପୀଡ଼ିତର ଅନୁରୂପ ସ୍ୱଭାବ ବିଶିଷ୍ଟ ହେବା ନିମନ୍ତେ ସେ ସ୍ୱୟଂକୁ ପରିବର୍ତ୍ତନ କରିଥାନ୍ତି। ସେହି ସମୟର ଜନତାଙ୍କ ନିକଟରେ ଆପଣ ଆପଣଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ନିଜକୁ ପରିବର୍ତ୍ତନ କରିଥାନ୍ତି। ପୁଣି ସେହି ଉଦ୍ଦେଶ୍ୟକୁ ବୁଝିବା ବୁଝି ଦେଖିବା ଅଭିପ୍ରାୟରେ ଆଜି ରାତିରେ ଆମେମାନେ ଏହି ସ୍ଥାନରେ ସମବେତ ଅଟୁ। ଏହି ସମୟରେ ପୁଣି ଏହି ଯୁଗର ଲୋକମାନଙ୍କ ପ୍ରତି ପରମେଶ୍ୱର କେଉଁପରି ଭାବରେ ସ୍ୱୟଂକୁ ପରିଚିତ କରିବାକୁ ଯାଉଅଛନ୍ତି, ସେ ଆପଣଙ୍କ ସ୍ୱରୂପକୁ ମୁଖାକୁ ପରିବର୍ତ୍ତନ କରିଦିଅନ୍ତି, ସେ ତାଙ୍କର କର୍ମକୌଶଳକୁ ବଦଳାଇ ଦିଅନ୍ତି, ତଥାପି ସେ ନିଜର ସ୍ୱଭାବକୁ କଦାପି ପରିବର୍ତ୍ତନ କରିନଥାନ୍ତି। ସେ କଦାପି ପରିବର୍ତ୍ତନ କରନ୍ତି ନାହିଁ, ଆପଣଙ୍କ ଗୁଣକୁ କଦାପି ପରିବର୍ତ୍ତନ କରନ୍ତି ନାହିଁ। ସେ ତ ଆପଣଙ୍କ ସ୍ୱରୂପକୁ ମୁଖାକୁ ଗୋଟିକରୁ ଅନ୍ୟଟିରେ ପରିବର୍ତ୍ତନ କରି ପକାଇଥାନ୍ତି। ପ୍ରଜାଗଣଙ୍କ ମଧ୍ୟରେ ଆପଣଙ୍କୁ ଅଧିକ ସୁସ୍ପଷ୍ଟ ରୂପେ ପ୍ରକଟିତ କରିବା ଉଦ୍ଦେଶ୍ୟରେ ସେ ଆକୁ ସମ୍ପୂର୍ଣ୍ଣ କରିଥାନ୍ତି, ଯେପରିକି ସେମାନେ ତଦ୍ୱାରା ବୁଝିପାରନ୍ତି ଯେ ସେ କିଏ ଅଟନ୍ତି, ପୁଣି ସେ କି ପ୍ରକାର ସ୍ୱଭାବ ବିଶିଷ୍ଟ ପରମେଶ୍ୱର ଅଟନ୍ତି। ଏପ୍ରିୟ ଏକମ ଅଧ୍ୟାୟରେ ଆମମାନେ ପାଠ କରିଥାଉ ଯେ ପରମେଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରରେ ଭାବବାଦୀମାନଙ୍କ ଦ୍ୱାରା ପିତୃପୁରୁଷଙ୍କୁ କଥା କହି ଏହି ଶେଷ କାଳରେ ପୁତ୍ର ଯୀଶୁଙ୍କ ଦ୍ୱାରା ଆମମାନଙ୍କୁ କଥା କହିଅଛନ୍ତି। ଭାବବାଦୀଗଣ ଯୀଶୁ ଏପରି କହିଥିଲେ ଯେ ଏହି ଜଗତରେ ଥିବା ସମୟରେ ସେପରି କହିଥିଲେ, ସେମାନେ ଈଶ୍ୱରଗଣ ଥିଲେ। ଯେଉଁମାନଙ୍କ ନିକଟରେ ପରମେଶ୍ୱରଙ୍କ ବଚନ ଉପସ୍ଥିତ ହେଲା ସେମାନଙ୍କୁ ତୁମମାନେ ଈଶ୍ୱରଗଣ ବୋଲି କହିଲ, ପୁଣି ଧର୍ମଶାସ୍ତ୍ର ଖଣ୍ଡନ କରାଯାଇପାରେ ନାହିଁ, ଏପରି ସେ କହିଥିଲେ। କହିଥିଲେ ଯେତେବେଳେ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି, ତୁମମାନେ କିପରି ତାଙ୍କୁ ଦୋଷୀ ବୋଲି କହିଥାଉ। ଦେଖିଲେ ତ ପରମେଶ୍ୱରଙ୍କ ବଚନ ପ୍ରତ୍ୟେକ ଯୁଗ ନିମନ୍ତେ ଦତ୍ତ ହୋଇଥିଲା, ତାହା ଯେ କିପରି ଭାବରେ ପ୍ରକାଶିତ ହେବାକୁ ଥିଲା ଏହା ଦାନ କରାଯାଇଥିଲା। ପୁଣି ଭାବବାଣୀଗୁଡ଼ିକର ସଫଳୀକରଣ ଉଦ୍ଦେଶ୍ୟ ଯୀଶୁ ହିଁ ଥିଲେ, କାରଣ ତାଙ୍କଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ପରମେଶ୍ୱରତ୍ୱ ଦେବନ୍ତ ବାସ କଲେ, ଏହା ତାଙ୍କଠାରେ ବାସ କରି ରହିଥିଲେ। ସେ ତ ସେହି ଜଣକ ଥିଲେ ଯିଏ ଯୋସେଫଙ୍କ ମଧ୍ୟରେ ବାସ କରି ରହିଥିଲେ, ସେ ତ ସେହି ଜଣକ ଥିଲେ ଯିଏ ଏଲିଅଙ୍କ ମଧ୍ୟରେ ଅବସ୍ଥାନ କରି ରହିଥିଲେ, ସେ ତ ସେହି ଜଣକ ଥିଲେ ଯିଏ ମୂଷାଙ୍କ ମଧ୍ୟରେ ବାସ କରି ରହିଥିଲେ, ସେ ତ ସେହି ଜଣକ ଥିଲେ ଯିଏ କି ଦାଉଦଙ୍କ ମଧ୍ୟରେ ସେହି ଅସ୍ୱୀକୃତ ରାଜାଙ୍କ ମଧ୍ୟରେ ବାସ କରି ରହିଥିଲେ। ତାଙ୍କ ନିଜସ୍ୱ ପ୍ରଜାଗଣ ତାଙ୍କୁ ରାଜା ବୋଲି ମଣିବାକୁ ଅସ୍ୱୀକାର କରିଥିଲେ। ପୁଣି ସେ ଯେତେବେଳେ ରାଜ୍ୟ ମଧ୍ୟରୁ ପୟାଣ କରିଥିଲେ, ଜଣେ ଅତ୍ୟାଚାରିତ ପୁଣି ଅତି ସାଧାରଣ ବ୍ୟକ୍ତି ନ୍ୟାୟ ପଳାୟନ କରି ଭ୍ରମଣ କରୁଥିଲେ, ତାଙ୍କ ଶାସନ ସରକାରୀ ବ୍ୟବସ୍ଥାକୁ ତାଙ୍କର ପଦ୍ଧତିକୁ ଲୋକ ପସନ୍ଦ କରିନଥିଲେ। ପୁଣି ସେହି ଜଣେ ବ୍ୟକ୍ତି ତାଙ୍କ ଉପରେ ଛେପ ପକାଇଥିଲେ, ପୁଣି ଜଳକ୍ଷୀଗଣ ତାଙ୍କର ଥଣ୍ଡା ଫେଳାଇ ନେଇଥିଲେ, କହିଥିଲେ ହେ ରାଜନ୍, ଆପଣଙ୍କ ଉପରେ ଛେପ ପକାଉଥିବା ବ୍ୟକ୍ତି କୁକୁରର ଶରୀର ଉପରୁ ତାହାର ମସ୍ତକକୁ ଛେଦନ କରିଦେବି କି। ପୁଣି ଦାଉଦ ସେ ସମୟରେ ସେ କଣ କରୁଥିଲେ, ସମ୍ଭବତଃ ତାହାକୁ ହୃଦୟଙ୍ଗମ କରି ପାରୁନଥିଲେ, ତଥାପି ସେ ଅଭିଷିକ୍ତ ବ୍ୟକ୍ତି ଥିଲେ। ପୁଣି ସେ କହିଲେ ତାହାକୁ ଏକଲା ଛାଡି ଦିଅ, ସେପରି କହିବାକୁ ପରମେଶ୍ୱର ତାହାକୁ କହିଥିଲେ। ତଥାପି ସେ ପାହାଡ଼ର ଶିଖରକୁ ଚଢି ଯାଇଥିଲେ, ଜଣେ ଅସ୍ୱୀକୃତ ରାଜା ଜେରୁସାଲେମ ପାଇଁ ରୋଦନ କରିଥିଲେ। ଆପଣମାନେ ଲକ୍ଷ୍ୟ କରିଥିଲେ କି ଏହି ଘଟଣାର ପ୍ରାୟ କେତେକ ସହସ୍ର ବର୍ଷ ଗତ ହୁଅନ୍ତେ ଦାଉଦଙ୍କ ପୁତ୍ର ରାଜପଥ ଉପରେ କ୍ଷେପ ପକାଯାଇଥିଲେ, ପୁଣି ପର୍ବତ ଉପରକୁ ସେହି ସମାନ ପାହାଡ ଉପରକୁ ଚଢି ଯାଇଥିଲେ, ଜେରୁସାଲେମ ନଗର ଉପରେ ଦୃଷ୍ଟିପାତ କରିଥିଲେ, ଜଣେ ଅସ୍ୱୀକୃତ ରାଜା ରୂପେ ବିବେଚିତ ହୋଇଥିଲେ, ଆଉ କ୍ରନ୍ଦନ କରିଥିଲେ, କହିଥିଲେ ଗୋ ଜେରୁସାଲେମ ଗୋ ଜେରୁସାଲେମ, କୁକୁଟି ଯେପରି ଆପଣା ପକ୍ଷ ତଳେ ଶାବକ ମାନଙ୍କୁ ଏକତ୍ରିତ କରେ, ସେହିପରି ମୁଁ କେତେ ତୋର ସନ୍ତାନ ମାନଙ୍କୁ ଏକତ୍ର କରିବାକୁ ଚାହିଁଲି, କିନ୍ତୁ ତୁମମାନେ ଇଚ୍ଛୁକ ହେଲ ନାହିଁ। ସେ ଆପଣଙ୍କ ଆଚରଣକୁ କଦାପି ପରିବର୍ତ୍ତନ କରିନଥିଲେ, କାରଣ ଏପ୍ରିୟ 13:8 ପଦରେ ଲେଖା ଅଛି ଯେ କାଲି ଆଜି ପୁଣି ସଦା ସର୍ବଦା ସମାନ ଅଟନ୍ତି। ଆମ୍ଭମାନଙ୍କୁ ପାପରୁ ଉଦ୍ଧାର କରିବା ଅଭିପ୍ରାୟରେ ମୃତ୍ୟୁଭୋଗ କରିବାକୁ ପରମେଶ୍ୱର ଶରୀର ରୂପୀ ହେଲେ, ସେହିହେତୁ ସେ ନିଜକୁ ମନୁଷ୍ୟ ରୂପରେ ପରିବର୍ତ୍ତନ କରିଥିଲେ ଯେପରିକି ସେ ମନୁଷ୍ୟର ସ୍ୱଭାବ ବିଶିଷ୍ଟ ହୋଇପାରନ୍ତି। ଯୌନ 12:20 ପଦରେ ଆମେ ଲକ୍ଷ୍ୟ କରିଥାଉ ଯେ ଗ୍ରୀକ୍ ଲୋକମାନେ ତାଙ୍କ ବିଷୟ ଶୁଣିଥିଲେ। ପୁଣି ଏପରି କୌଣସି ବ୍ୟକ୍ତି ନାହିଁ ଯିଏ କଦାପି ତାଙ୍କ ସମ୍ବନ୍ଧରେ ଶୁଣିବାକୁ ଆଗ୍ରହୀ ହୋଇପାରେ ଯେତେବେଳେ ପର୍ଯ୍ୟନ୍ତ ତାଙ୍କୁ ଦର୍ଶନ କରିବା ପାଇଁ ସେମାନଙ୍କ ହୃଦୟ ପ୍ରଜ୍ୱଳିତ ହୋଇନଥାଏ। ଆଇବଙ୍କ ପରି ପୁଣି ପୁରାତନ ଯୁଗର ଭାବତୀମାନଙ୍କ ପରି ସେମାନେ ସମସ୍ତେ ତାଙ୍କୁ ଦର୍ଶନ କରିବାକୁ ଚାହିଁଥିଲେ। ସୁତରାଂ ଏହି ଗ୍ରୀକ୍ ଲୋକେ ତାଙ୍କୁ ଦର୍ଶନ କରିବାକୁ ଆସିଥିଲେ। ସେମାନେ ଫିଲିପଙ୍କ ନିକଟକୁ ଆସିଥିଲେ ଯିଏ ବେତସାଇଦାର ଅଧିବାସୀ ଥିଲେ। ପୁଣି କହିଥିଲେ ମହାଶୟ ଆମମାନେ ଯୀଶୁଙ୍କୁ ଦର୍ଶନ କରିବାକୁ ଇଚ୍ଛା କରୁ। ଗ୍ରୀକ୍ ଲୋକେ ତାଙ୍କୁ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ମାତ୍ର ସେମାନେ ତାଙ୍କୁ ଦେଖିବାକୁ ଅକ୍ଷମ ହୋଇଥିଲେ ଯେହେତୁ ଆପଣ ମନୁଷ୍ୟ ମନ୍ଦିରରେ ସେ ସେତେବେଳେ ଅବସ୍ଥାନ କରି ରହିଥିଲେ। ପରମେଶ୍ୱର ଖ୍ରୀଷ୍ଟଙ୍କ ମଧ୍ୟରେ ଥାଇ ଜଗତ ସହିତ ଆପଣଙ୍କୁ ମିଳିତ କରୁଥିଲେ। ବର୍ତ୍ତମାନ ଏହି ସ୍ଥାନରେ ଆମମାନେ ଲାଭ କରିଥାଉ ଯେ ଏହି ଗ୍ରୀକ୍ ଲୋକେ ତାଙ୍କୁ ଦର୍ଶନ କରିପାରିନଥିଲେ। ପୁଣି ତତ୍ପରେ ସେହି ସମାନ ଶବ୍ଦ ଗୁଡାକୁ ଯୀଶୁ ଯେ ପ୍ରକାଶ କରି କହିଥିଲେ ଏହାକୁ ଧ୍ୟାନରେ ରଖିଥାନ୍ତୁ। ସେ କହିଥିଲେ ଗହମର ବୀଜ ଯଦି ମୃତ୍ତିକା ମଧ୍ୟରେ ପଡି ନ ମରେ ତାହେଲେ ତାହା ଏକମାତ୍ର ଥାଏ। ଅନ୍ୟ ଅର୍ଥରେ କହିବାକୁ ହେଲେ ସେମାନେ ପରିବର୍ତ୍ତନର ଯୁଗରେ ତାଙ୍କୁ ଦର୍ଶନ କରିବାକୁ ଆଦୌ ସକ୍ଷମ ନହେବେ। ଯେଉଁ ପରିବର୍ତ୍ତନ ରୂପାନ୍ତରିତ ହେଲେ ସେ ସେତେବେଳେ ପାସକ ରହିଥିଲେ ସେଥିରେ ସେମାନେ ତାଙ୍କୁ କଦାପି ଦର୍ଶନ କରିପାରିବେ ନାହିଁ କାରଣ ସେ ମନୁଷ୍ୟ ଶରୀରରେ ଗୁପ୍ତ ହୋଇଯାଇଥିଲେ। ମାତ୍ର ଗହମର ଏହି ବୀଜଟି ଯେତେବେଳେ ଭୂମିରେ ପଡେ ତତ୍ପରେ ଏହା ଅନ୍ୟାନ୍ୟ ସକଳ ଜାତିକୁ ଆପଣ ନିକଟକୁ ଆକର୍ଷଣ କରିବେ। ଅବଶ୍ୟ ସେ ତ ଜିହୁଦୀ ମାନଙ୍କ ମଧ୍ୟକୁ ପ୍ରେରିତ ହୋଇଥିଲେ ସେତେବେଳେ ପ୍ରେରିତ ହୋଇଥିଲେ ତଥାପି ଗହମର ଏହି ବୀଜଟିକୁ ଅବଶ୍ୟ ପତିତ ହେବାକୁ ଥିଲା। ପରମେଶ୍ୱର ମନୁଷ୍ୟର ଶରୀରରେ ଗୁପ୍ତ ହୋଇ ରହିଥିଲେ ଅବିଶ୍ୱାସୀମାନଙ୍କ ଦୃଷ୍ଟିରୁ ଲୁକ୍କାୟିତ ହୋଇ ରହିଥିଲେ ମାତ୍ର ବିଶ୍ୱାସୀଗଣଙ୍କ ନିକଟରେ ପ୍ରକଟିତ ହୋଇଥିଲେ। ଯୌନ ଏକମ ଅଧ୍ୟାୟ ଅନୁସାରେ ଆଦ୍ୟରେ ବାକ୍ୟ ଥିଲେ ବାକ୍ୟ ପରମେଶ୍ୱରଙ୍କ ସଙ୍ଗରେ ଥିଲେ ସେହି ବାକ୍ୟ ପରମେଶ୍ୱର ଥିଲେ ଆଉ ସେହି ବାକ୍ୟ ଦେହବନ୍ତ ହେଲେ ପୁଣି ଆମମାନଙ୍କ ମଧ୍ୟରେ ବାସ କଲେ। ପୁଣି ଆମମାନେ ତାହାଙ୍କ ମଧ୍ୟରେ ଦେଖିଲୁ ପିତାଙ୍କ ଠାରୁ ଆଗତ ଅଦିତ୍ୟ ପୁତ୍ର ମହିମା ସଦୃଶ ଆମେ ତାଙ୍କ ମହିମା ଦେଖିଲୁ। ଆଉ ଆଦ୍ୟରେ ବାକ୍ୟ ଥିଲେ ପ୍ରକାଶ କରାଯାଇଥିବା ବିଚାର ହିଁ ଏକ ଶବ୍ଦ ଅଟେ। ପୁଣି ଆଦ୍ୟରେ ସେ ତ ପରମେଶ୍ୱର ହୋଇନଥିଲେ। ପୁଣି ବର୍ତ୍ତମାନ ସମୟରେ ଆମମାନଙ୍କ ମଧ୍ୟରେ ପ୍ରଚଳିତ ଇଂରାଜୀ ଶବ୍ଦ ପରମେଶ୍ୱର ଏହାର ଅର୍ଥ ଆରାଧନାର ଏକ ଉଦ୍ଦେଶ୍ୟ ଏପରି ଅଟେ। ମସ୍ତିଷ୍କ ମଧ୍ୟରେ ଏହା କିପରି ବିଭ୍ରାଟ ବିଷୟ ପରି ଅଟେ। ଆପଣମାନେ ଯେକୌଣସି ସତ୍ତାକୁ ପରମେଶ୍ୱର କହି ବିଚାର କରିପାରନ୍ତି ଯେକୌଣସି ବସ୍ତୁକୁ ଆପଣମାନେ ଏକ ପରମେଶ୍ୱର କହି ବିଚାର କରିପାରନ୍ତି କିନ୍ତୁ ପୁରାତନ ନିୟମରେ ଆଦି ପୁସ୍ତକ ଏକମ ଅଧ୍ୟାୟରେ ଆଦ୍ୟରେ ପରମେଶ୍ୱର ବ୍ୟବହୃତ ହୋଇଥିବା ଶବ୍ଦଟି ଇଲୋହିମ୍ ଅଟେ। ଇଲୋହିମ୍ ଶବ୍ଦର ଅର୍ଥ ସ୍ୱୟଂ ବିଦ୍ୟମାନ ଜନକ ଏପରି ଅଟେ। ଆମମାନଙ୍କର ଶବ୍ଦ ପରମେଶ୍ୱର ଏହା ସହିତ ଇଲୋହିମ୍ ଶବ୍ଦାର୍ଥର କି ପ୍ରକାର ଭିନ୍ନତା ରହିଅଛି। ଇଲୋହିମ୍ ଶବ୍ଦର ଅର୍ଥ ଜଣେ ସ୍ୱୟଂ ବିଦ୍ୟମାନ ଏପରି ଅଟେ। ଆମମାନେ ସ୍ୱୟଂ ବିଦ୍ୟମାନ ହୋଇ ରହିନପାରୁ ଆମମାନେ ସର୍ବଶକ୍ତିମାନ କଦାପି ହୋଇନପାରୁ ଅଦ୍ୱିତୀୟ ସର୍ବସ୍ଥାୟୀ ସର୍ବଜ୍ଞ କଦାପି ହୋଇନପାରୁ। ସେହି ଇଲୋହିମ୍ ଶବ୍ଦ ସେହିସବୁ ଗୁଣକୁ ପରିଚିତ କରାଇଥାଏ। ଆମେମାନେ ସେପରି ସ୍ୱଭାବ ବିଶିଷ୍ଟ କଦାପି ହୋଇନପାରୁ। ଆପଣମାନେ ମୂର୍ତ୍ତିଟିଏ ନିର୍ମାଣ କରିଥାନ୍ତି କିମ୍ବା ସେହି ଏକ ଅଟ୍ଟାଳିକା ଏହା ସ୍ୱୟଂରୁ କଦାପି ସ୍ଥିତିବାନ ନୁହେଁ। ତେଣୁ ପରମେଶ୍ୱର ଆଦ୍ୟରେ ଜୀବନ ଥିଲେ ଚିରସ୍ଥାୟୀ ସତ୍ତା ଥିଲେ ତାଙ୍କ ମଧ୍ୟରେ ନୈସର୍ଗିକ ଗୁଣ ଗୁଡାକ ବାସ କରି ରହିଥିଲେ। ପୁଣି ସେ ଗୁଣ ପ୍ରତିଭା ଗୁଡିକ ଶବ୍ଦ ଗୁଡିକରେ ରୂପକୁ ଧାରଣ କରିଥିଲେ। ପୁଣି ସେହି ପଚନ ଦେହଧାରୀ ହୋଇଥିଲେ ଥିଲେ ପୁଣି ଉଦ୍ଧାର କରିବା ଏହାର ଅର୍ଥ ଫେରାଇ ଆଣିବା ଏପରି ଅଟେ। ଫେରାଇ ଆଣିବାର କାର୍ଯ୍ୟଟି ତାହାକୁ କୌଣସି ଏକ ଅନ୍ୟ ସ୍ଥାନରୁ ଫେରାଇ ଆଣିବାର ବିଷୟକୁ ପ୍ରକାଶ କରିଥାଏ। ତେଣୁ ଆପଣ ଲକ୍ଷ୍ୟ କରନ୍ତୁ ସମସ୍ତ ଜନତା ପ୍ରତ୍ୟେକ ବ୍ୟକ୍ତି ଏହାକୁ କଦାପି ବୁଝିବେ ନାହିଁ ଯେହେତୁ ପ୍ରତ୍ୟେକ ବ୍ୟକ୍ତି ଆଦ୍ୟରୁ ପରମେଶ୍ୱରଙ୍କ ଚିନ୍ତାଧାରା ମଧ୍ୟରେ ନଥିଲେ। ବୁଝିଲେ ତ ସେହି ଯାଜକଗଣଙ୍କ ଆଡ଼କୁ ଧ୍ୟାନ ଦିଅନ୍ତୁ ସେ ଯେପରି ଥିଲେ ତଦନୁସାରେ ବଚନ ସହିତ ଅବିକଳ ରୂପେ ସେ ଆପଣଙ୍କୁ ଯେ ପରିଚିତ କରାଇଥିଲେ ଏହାକୁ ସେମାନେ ଯେତେବେଳେ ଲକ୍ଷ୍ୟ କରିଥିଲେ ସେମାନେ ଏପରି କହିଥିଲେ ଯେ ବାଲ ଜୀବନ ଅଟେ। ସେମାନଙ୍କର ଆଚରଣଟି ଯେ କେଉଁଠାରୁ ହୋଇଥିଲା ତାହା ଏତଦ୍ୱାରା ପ୍ରକାଶିତ ହେଉଥିଲା। ସେହି ଯୁଗର ଏହା ତ ଏକ ଆଧୁନିକ ବିଚାରଧାରା ହିଁ ଥିଲା। ତଥାପି ସେହି ସାଧାରଣ ଦେବୀତାରିଣୀ ଯାହାକୁ ସେ ଫାଟକ ନିକଟରେ ଭେଟିଥିଲେ, ପୁଣି ତାହାର ସମ୍ବନ୍ଧରେ ତାହାକୁ କହିଥିଲେ, ଆପଣଙ୍କର ମସିହ ହେବାର ଚିହ୍ନଟିକୁ ଯେ କି ପ୍ରକାର କି ପ୍ରକାର କର୍ମକୁ କରିଥିଲେ ତାହାକୁ ବ୍ୟକ୍ତ କରିବା ଦ୍ୱାରା ପ୍ରକାଶ କରିଥିଲେ। ସେପରି କହିଥିଲେ, ମହାଶୟ ମୁଁ ଅନୁମାନ କରେ ଯେ ଆପଣ ଜଣେ ଭାବରେ ଅଟନ୍ତି, ଆମମାନେ ମସିହାଙ୍କ ବିଷୟରେ ଜାଣୁ, ସେ ଯେତେବେଳେ ଆସିବେ ସେହି ସବୁ ବିଷୟ ଗୁଡିକୁ ଆମମାନଙ୍କୁ କହିବେ। ସେ ତାଙ୍କୁ ମସିହା ରୂପେ ଚିହ୍ନିଥିଲେ, ସେହି ଅଭିଷିକ୍ତ ଜଣକ ବୋଲି ଚିହ୍ନି ପାରିଥିଲେ, ଯେହେତୁ ସେ ଧର୍ମଶାସ୍ତ୍ର ଉପସ୍ଥିତିକୁ ଦେଖିପାରିଥିଲେ। ଆପଣମାନେ ଦେଖିପାରନ୍ତି ନାହିଁ କି କାଗଜର ଦୁଇଟି ଯାକ ଖଣ୍ଡ ପରସ୍ପରର ନିକଟବର୍ତ୍ତୀ ହେଉଥିଲେ। ଆମେ ଜାଣୁ ଯେ ମସିହା ଯେତେବେଳେ ଆସିବେ, ପୁଣି ହୋଇପାରେ ପରମେଶ୍ୱର ତାହାକୁ ଅନ୍ତକ୍ଷେପଣ କରି ଲୋକମାନେ କହିଥାଇ ପାରନ୍ତି, ପୁଣି କୁମ୍ଭାର ପରି ଘଣ୍ଟିର ଏକ ନିର୍ଦ୍ଦିଷ୍ଟ ଶବ୍ଦକୁ ଗୁଞ୍ଜନ କରିବା ଭଳି ଏକ ଶବ୍ଦ ତାହା ଥାଇପାରେ। ମାତ୍ର ଯୀଶୁ ବୋଲି ପଡି ଯେତେବେଳେ କହିଥିଲେ, ତୁମ୍ଭ ସହିତ କଥାବାର୍ତ୍ତା କରୁଥିବା ବ୍ୟକ୍ତି ଯେ ଆମ୍ଭେ ସେହି ମସିହା ଅଟୁ, ସର୍ବଦରେ ପାଲ୍ର ମନ୍ତବ୍ୟ ପରି କୌଣସି ଭାବକ୍ତି ରହିନଥିଲା। ଶୁଣାର ଜଳପାତ୍ରକୁ ସେହି ସ୍ଥାନରେ ଛାଡି ଯାଇଥିଲେ, ଦର ମଧ୍ୟକୁ ଧାଇଁ ଯାଇଥିଲେ, ପୁଣି କହିଥିଲେ, ଆସ ଜଳଙ୍କୁ ଦେଖିବ, ମୁଁ ଯାହା ଯାହା କରିଅଛି ସେହି ସବୁ ସେ ମୋତେ କହିଲେ। ସେ କେଜାଣି ମସିହା ହେବେ ପରା, ବୁଝନ୍ତି ତ, ପୁଣି ଏହା କଣ କହିଥିଲେ, ସେହି ଅନୁଭୂତି ସହିତ ପୁରାତନ କାଳିଆ ଧର୍ମଶାସ୍ତ୍ରକୁ ନିର୍ଦ୍ଦେଶିତ କରୁଥିଲେ, ଯାହାକୁ ତାହାଠାରେ ପ୍ରକାଶିତ କରୁଥିଲେ। ଏହା କଣ କହିଥିଲେ, ଏହା ମସିହାଙ୍କୁ ପରିଚିତ କରାଇଥିଲେ। ଆପଣମାନେ ଲକ୍ଷ୍ୟ କରିଥିଲେ କି ଯଥାଶୀଘ୍ର ତାଙ୍କ ସକଳ ପାପ କ୍ଷମା ଲାଭ କରିଥିଲା, ଯେହେତୁ ଆଜିରୁ ସେ ଉଦ୍ଧାର ପାଇବା ନିମନ୍ତେ ଯୋଗ୍ୟ ବୋଲି ବିବେଚିତ ହୋଇ ରହିଥିଲେ। କାରଣ ଆରମ୍ଭ ସମୟରୁ ସେ ପରମେଶ୍ୱରଙ୍କ ବିଚାରପତି ମଧ୍ୟରେ ବାସ କରି ରହିଥିଲେ, ତେଣୁ ଏହା ତାଙ୍କୁ ପରିତ୍ରାଣ ପ୍ରଦାନ କରିଥିଲା କିମ୍ବା ତାଙ୍କୁ ପୂର୍ବର ସ୍ଥାନଟିକୁ ଫେରାଇ ଆଣିଥିଲା। ଯେହୋବାଙ୍କ ମଧ୍ୟରେ ପୂର୍ବରୁ ପ୍ରକାଶିତ ହୋଇସାରିଥିବା ଧର୍ମଶାସ୍ତ୍ର ଉକ୍ତି ଯେ ପ୍ରକଟିତ ହୋଇଅଛି, ଏହାକୁ ସେ ଯେତେବେଳେ ଦେଖିଥିଲେ, ସେ ଯେ କିଏ ଥିଲେ, ପୁଣି ସେ ଯେ କିଏ ଅଟନ୍ତି, ଏହାକୁ ସେ ତାଙ୍କ ମଧ୍ୟରେ ସଫଳ ହେଉଥିବାର ଦେଖିଥିଲେ। ଆଉ ଯୀଶୁ ଯେତେବେଳେ ଆସିଥିଲେ, ସେ ନୋହଙ୍କ ସମୟର ସମାଚାର ସହିତ ଯଦି ଆସିଥାନ୍ତେ, ଏହା କଦାପି ଫଳପ୍ରଦ ହୋଇପାରିନଥାନ୍ତା। ଜାହାଜଟିଏ ନିର୍ମାଣ କରିବାକୁ ପୁଣି ତାହାକୁ ଭସାଇ ଦେବାକୁ ସେ ଯଦି କହିଥାନ୍ତେ, ତେବେ ଏହା କଦାପି କାର୍ଯ୍ୟକାରୀ ହୋଇନଥାନ୍ତା। କିନ୍ତୁ ତାହା ନୋହ ତ ପରମେଶ୍ୱରଙ୍କ ଏକ କ୍ଷୁଦ୍ର ଅଂଶ ହୋଇଥିଲେ, ଯେହେତୁ ସେ ଅତି ଅସମ୍ଭବ ଧରଣରେ କାର୍ଯ୍ୟଟିକୁ ସମ୍ପନ୍ନ କରିଥିଲେ, ଯେହେତୁ ସେ ଜଣେ ଅଦ୍ଭୁତ ଧରଣର ବ୍ୟକ୍ତି ଥିଲେ। ପୁଣି ତାଙ୍କର ସମାଚାରଟି ଅଦ୍ଭୁତ ଧରଣର ସନ୍ଦେଶ ଥିଲା, ଯେହେତୁ ତାହା ତ ସେହି ବଚନ ଥିଲା ଯାହାକି ପ୍ରକଟିକୃତ ହୋଇଥିଲା। ସେ ମୂଷାଙ୍କ ସମୟର ସନ୍ଦେଶକୁ ନେଇ କଦାପି ଆସି ନଥିଲେ, ଯେହେତୁ ଏହା କଦାପି କାର୍ଯ୍ୟକାରୀ ହୋଇପାରିନଥାନ୍ତା। ଯେଉଁ ଅଂଶଟି ପ୍ରଗଟିକୃତ ହୋଇଥିଲେ ତାହା ସହିତ ଥାଇ ମୂଷା ପରମେଶ୍ୱରଙ୍କ ସ୍ୱରୂପ ହୋଇଥିଲେ, ସେହି ଯୁଗ ନିମନ୍ତେ ପ୍ରକାଶିତ ହୋଇସାରିଥିବା ବଚନ ସେହି ଥିଲେ। ତଥାପି ଯୀଶୁ ସେହିପରି ଭାବରେ ଆସିପାରି ନଥିଲେ, କେବେ ସେପରି ଭାବରେ ଆସିବେ ବାଇବଲ ଏପରି କଦାପି କହିନଥିଲା। ତଥାପି ପୁରାତନ ନିୟମ ଯାହା କହିଥିଲା ଠିକ ସେହିପରି ଭାବରେ ପ୍ରକାଶିତ ହେବା ଉଦ୍ଦେଶ୍ୟରେ ସେ ଯେତେବେଳେ ଆସିଥିଲେ, ତତ୍ପରେ ଯେଉଁମାନେ ପୂର୍ବରୁ ଉଦ୍ଧାର ପାଇବାକୁ ନିରୂପିତ ହୋଇ ରହିଥିଲେ ସେମାନେ ଏହାକୁ ବିଶ୍ୱାସ କରିଥିଲେ, ଯେହେତୁ ସେମାନେ ପରମେଶ୍ୱରଙ୍କ ବିଚାର ବୁଦ୍ଧି ଥିଲେ। ଆଦ୍ୟରେ ତାଙ୍କର ସହିତରେ ଥିବା ନୈସର୍ଗିକ ଗୁଣଗୁଡିକ ହିଁ ଦେହଧାରୀ ହୋଇଥିଲେ, ପୁଣି ପରିତ୍ରାଣ ପାଇବାର ଯୋଗ୍ୟତାକୁ ରଖିଥିଲେ, ପୁଣି ପରମେଶ୍ୱର ନିକଟକୁ ଫେରାଇ ଅଣାଯାଇଥିଲେ। ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ସେ ସମସ୍ତଙ୍କୁ ସେ ପରମେଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ, ଯେହେତୁ ସେମାନେ ଉଦ୍ଧାର ପାଇବାକୁ ନିରୂପିତ ହୋଇଥିଲେ, ତାଙ୍କର ବିଚାର ବୁଦ୍ଧିରେ ସେମାନେ ଆଦ୍ୟରେ ବାସ କରି ରହିଥିଲେ। ଯଦି ଅଳ୍ପ କ୍ଷଣ ନିମନ୍ତେ ଆମମାନେ ଏହି ସ୍ଥାନରେ ସ୍ଥଗିତ ହୋଇପାରୁ, ଏହା ଯଦି ସେପରି ସମ୍ଭବ ହେବ, ପୁଣି ସେ ପ୍ରସଙ୍ଗ ଉପରେ ଆଜି ରାତିରେ ଚିନ୍ତା କରିବା ସମୟରେ ଯୋଗ୍ୟ ସମାଜ ଉପରେ ବିଚାର କରିବା, ପରମେଶ୍ୱରଙ୍କ ସୁସ୍ପଷ୍ଟୀକୃତ ହୋଇଥିବା ଚିନ୍ତାଧାରା ଗୁଡିକର ଉପରେ ବିଚାର ବିମର୍ଶ କରିବା, ଜଗତର ପତ୍ନାବଧି ପୂର୍ବରୁ ସୁସ୍ପଷ୍ଟୀକୃତ ହୋଇସାରିଥିବା ବିଷୟ ଗୁଡିକ ଉପରେ ଧ୍ୟାନ ଲଗାଇବା। ଆମମାନେ କଥିତ ହୋଇଅଛୁ ଯେ ଆମମାନେ ବେଶାବକଙ୍କ ଜୀବନ ପୁସ୍ତକରେ ଲିଖିତାକାରରେ ରହିଥିଲୁ, ତେବେ ତ ଆମମାନେ ଦୁଇଟି ପାଖକୁ ଦେଖିପାରିବା, ଯେପରିକି ମୁଁ ପ୍ରଥମେ କହିଥିଲି, ଜଣେ ଅନ୍ୟ ଜଣଙ୍କ ନିକଟରେ ସେତେ ମୂର୍ଖ କାହିଁକି ଅଟେ। ଏହାକୁ ସେହିପରି ଅବଶ୍ୟ ହେବାକୁ ଅଛି, ଏହା ସବୁବେଳେ ସେପରି ହୋଇ ରହିଥିଲା, ଏହାକୁ ସବୁବେଳେ ସେପରି ହୋଇ ଏହାକୁ ସବୁବେଳେ ସେହିପରି ହୋଇ ରହିବାକୁ ଅଛି, ପୁଣି ଏହା ତ ସବୁବେଳେ ସେପରି ହୋଇ ରହିଥିବ। ସେ ତ ବଚନ ଥିଲେ, ପୁଣି ବଚନ ଦେହଧାରୀ ହୋଇଥିଲେ ଆଉ ଆମମାନଙ୍କ ମଧ୍ୟରେ ବାସ କରି ରହିଥିଲେ। ପୁଣି ପରମେଶ୍ୱର ସେତେବେଳେ ପୂର୍ବ କାଳରେ ପୁରାତନ ନିୟମର ଦିନମାନଙ୍କରେ ଆମମାନେ ଲକ୍ଷ୍ୟ କରୁ ଯେ ଆପଣା ପ୍ରଜାବର୍ଗଙ୍କ ନିକଟରେ ସେ ନିଜକୁ ବିଭିନ୍ନ ରୂପରେ ପ୍ରକାଶିତ କଲା ଉତ୍ତାରେ ସେ ନିଜକୁ ପୁରାତନ ଧର୍ମ ତମ୍ବୁ ମଧ୍ୟରେ ମୁକ୍ତ କରି ରଖିଥିଲେ। ପରମେଶ୍ୱର ଆପଣ ଅନୁଗ୍ରହ ସିଂହାସନ ନିକଟରେ ଧର୍ମ ଗୁଡିକର ତମ୍ବୁ ମଧ୍ୟରେ ଲୁକାୟିତ କରି ରଖିଥିଲେ। ଆମମାନେ ଧ୍ୟାନ କରିଥିଲୁ ଯେ ସଲୋମନ ଯେତେବେଳେ ପ୍ରଭୁଙ୍କର ମନ୍ଦିରକୁ ଉତ୍ସର୍ଗ କରିଥିଲେ ସେତେବେଳେ ଏହି ଚର୍ମ ନିର୍ମିତ ପର୍ଦା ଗୁଡିକ କିପରି ସେହି ସ୍ଥାନରେ ଝୁଲୁଥିଲା, ପର୍ଦା ହୋଇ ଝୁଲୁଥିଲା। ସେ ମେଘସ୍ତମ୍ଭ ରୂପେ କିପରି ଭାବରେ ଅଗ୍ନିସ୍ତମ୍ଭରେ ଥାଇ ଅବତରଣ କରିଥିଲେ, ପୁଣି ସେହି ସ୍ଥାନରେ ପଶ୍ଚାତ ଭାଗରେ ରହି ଗମନ କରୁଥିଲେ, ପୁଣି ସ୍ୱୟଂକୁ ବାହିକ ଜଗତରୁ ଲୁକାୟିତ କରି ରଖିଥିଲେ। କିନ୍ତୁ ସେ ଯେ ପଶ୍ଚାତ ଭାଗରେ ସେହି ସ୍ଥାନରେ ବିଦ୍ୟମାନ ଥିଲେ, ଇସ୍ରାଏଲ ବିଶ୍ୱାସ ଦ୍ୱାରା ବୁଝୁଥିଲେ ସେଠାରେ ଥିଲେ ବୋଲି ସେମାନେ ଜାଣିଥିଲେ। ମୂର୍ତ୍ତି ପୂଜକ ଜଗତ ଏହାକୁ ବୁଝିଥିଲେ, ସେ ସେଠାରେ ଥିଲେ ବୋଲି ସେମାନେ ଜାଣିଥିଲେ। ମୂର୍ତ୍ତି ପୂଜକ ଜଗତର ଲୋକେ ଯାହା କିଛି କହିବାକୁ ବାଞ୍ଛା କରିଥିଲେ ନା କାହିଁକି, ସେଥିରେ କିଛି ଭୃକ୍ଷେପ କରିବାର ଆବଶ୍ୟକ ନଥିଲା। ସେ ଅବିଶ୍ୱାସୀ ମାନଙ୍କ ଠାରୁ ଲୁକାୟିତ ହୋଇ ରହିଥିଲେ, କିନ୍ତୁ ବିଶ୍ୱାସୀଗଣ ବିଶ୍ୱାସ ଜାଣିଥିଲେ ଯେ ପଛରେ ସେହି ସ୍ଥାନରେ ବିଦ୍ୟମାନ ହୋଇ ରହିଥିଲେ, ସେମାନେ ଅନୁଗ୍ରହକୁ ଲାଭ କରିଥିଲେ। ସେ ଆପଣଙ୍କ ଅନୁଗ୍ରହ ସିଂହାସନ ନିକଟରେ ଥିଲେ, ଯାହାକି ଏକ ମହାନ ଭେଦର ବିଷୟ ଥିଲା। ଆପଣମାନେ ତ ଜାଣନ୍ତି ପୁରାତନ ନିୟମରେ ସେହି ଚର୍ମ ନିର୍ମିତ ପର୍ଦ୍ଦାର ପଶ୍ଚାତକୁ ପ୍ରବେଶ କରିବାର ଅର୍ଥ ମୃତ୍ୟୁ ହିଁ ଥିଲା। ପୁଣି ଯେତେବେଳେ ତହିଁରୁ ଦୂରକୁ ରହିବା ଅର୍ଥ ହିଁ ମୃତ୍ୟୁ ଅଟେ, ତତ୍ପରେ ତାଙ୍କ ତେଜମୟ ଆଭାର ମଧ୍ୟରେ ପ୍ରବେଶ କରିବାର ଅର୍ଥ ହିଁ ମୃତ୍ୟୁ ଥିଲା। ପୁଣି ଯେତେବେଳେ ତାଙ୍କ ମହିମାରୁ ଦୂରେଇ ରହିବାର ଅର୍ଥ ହିଁ ମୃତ୍ୟୁ ଅଟେ, ତାହା ତ ଘଟିଥିଲା, ଅବଶ୍ୟ ସେପରି ଘଟିଥିଲା। କାଲବରୀ ଉପରେ ବିଚ୍ଛେଦ ବସ୍ତୁଟି ଦୁଇ ଭାଗରେ ଚିରିଯିବା ଦ୍ୱାରା ପର୍ଦ୍ଦାଟି ଯେତେବେଳେ ଚିରି ଯାଇଥିଲା, ପୁରାତନ ପର୍ଦ୍ଦା ଯେତେବେଳେ ଚିରି ଯାଇଥିଲା, ସେପରି ତାହା ସମ୍ଭବ ହୋଇଥିଲା। ପୁଣି ତାଙ୍କ ଉପସ୍ଥିତିରୁ ଦୂରେଇ ରହିବାର ଅର୍ଥ ମୃତ୍ୟୁ ଅଟେ, ତତ୍ପରେ ତାଙ୍କ ଉପସ୍ଥିତିରେ ପ୍ରବେଶ କରିବାର ଅର୍ଥ ହିଁ ମୃତ୍ୟୁ ଥିଲା। ବୁଝିଲେ ତ, ଏହା ତ ଆଗରୁ ପୁଣି ପଥରୁ ପରିବର୍ତ୍ତନ ହୋଇଥାଏ। ପୁଣି ଆମମାନେ କେଉଁ ସମୟ ମଧ୍ୟରେ ବାସ କରୁଅଛୁ, ଧର୍ମଶାସ୍ତ୍ରରୁ ଅନୁସନ୍ଧାନ କରି ଆମମାନଙ୍କୁ ଅବଶ୍ୟ ବୁଝିବାକୁ ଅଛି। ତତ୍ପରେ କାଳବରୀ ନିକଟରେ ପର୍ଦ୍ଦାଟି ଯେତେବେଳେ ଦୁଇଖଣ ହୋଇଥିଲା, ତାପରେ ଅନୁଗ୍ରହ ସିଂହାସନଟି ସର୍ବସାଧାରଣଙ୍କ ଦୃଷ୍ଟିଗୋଚରକୁ ଆସିଥିଲା। ତଥାପି କଣ ଘଟିଥିଲା, ଏହା ତ କାଳବରୀ ଉପରେ ଝୁଲୁଥିଲେ, ରକ୍ତରେ ଜର୍ଜରିତ ଥାଇ ଝୁଲୁଥିଲେ। ସେତେବେଳେ ବର୍ଷ ପରେ ବର୍ଷ ପବିତ୍ର ସ୍ଥାନର ପରିଷ୍କୃତ ହେବା ସମୟରେ, ପୁଣି ଅନୁଗ୍ରହ ସିଂହାସନ ଉପରେ ଚିତା ପ୍ରଦାନ କରୁଥିବା ସମୟରେ, ସେଠାରେ ପରମେଶ୍ୱର ଆପଣା ପ୍ରତାପୀ ଅତି ପ୍ରତାପୀ ଶକ୍ତିର ତେଜମୟ ଆଭାର ସହିତ ସେହି ପୁରାତନ ଚର୍ମ ନିର୍ମିତ ପର୍ଦ୍ଦାଟିକୁ ଉପରୁ ତଳ ପର୍ଯ୍ୟନ୍ତ ଫାଡ଼ି ଦୁଇଖର କରିଥିଲେ। ପୁଣି ଅନୁଗ୍ରହ ସିଂହାସନଟି ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚରକୁ ଆସିଥିଲା। ପରମେଶ୍ୱରଙ୍କ ଅସଲି ପୁଣି ପ୍ରକୃତ ବେଶସାବକ କାଳବାରୀ ଉପରେ ସ୍ପଷ୍ଟ ଲୋକଲୋଚନରେ ଝୁଲୁଥିଲେ, ପ୍ରକୃତ ଅନୁଗ୍ରହ ସିଂହାସନଟି ଦୃଷ୍ଟିଗୋଚରକୁ ଆସିଥିଲେ। ପରମେଶ୍ୱର ଯେତେବେଳେ ସ୍ୱୟଂରୁ ମୂଲ୍ୟଟିକୁ ପରିଶୋଧ କରିଥିଲେ, ପୁଣି ଆମମାନ ପରି ଜଣେ ମନୁଷ୍ୟ ହୋଇଥିଲେ, ପୁଣି ଆମମାନ ସହିତ ଏକ ହୋଇଯିବା ନିମନ୍ତେ ସେ ସ୍ୱୟଂକୁ ମାନବ ରୂପେ ପ୍ରକଟିତ କରିଥିଲେ, ପୁଣି ଆମମାନେ ସୁଦ୍ଧା ତାଙ୍କ ସହିତ ମିଳିତ ଉଦ୍ଦେଶ୍ୟରେ ସେ ତଦ୍ରୁପ ହୋଇଥିଲେ। ସେହି ପ୍ରାୟଶ୍ଚିତ ଦିନରେ ସମସ୍ତ ଇସ୍ରାଏଲୀ ପ୍ରଜାଙ୍କ ପ୍ରତି ଅନୁଗ୍ରହ ସିଂହାସନଟି ସୁସ୍ପଷ୍ଟୀକୃତ ହୋଇଥିଲା, କିନ୍ତୁ ସେହି ଦିନମାନଙ୍କର ମଣ୍ଡଳୀୟ ପିତୃଗଣଙ୍କ ରୀତିନୀତିଗୁଡ଼ିକ ପ୍ରତି ଦୁଃଖଦ ବ୍ୟାପାର, ସେମାନଙ୍କର ରୀତିନୀତିଗୁଡ଼ିକ ଯୋଗୁଁ ସେମାନେ ଲୋକମାନଙ୍କ ଦୃଷ୍ଟିଗୋଚରରୁ ଅନୁଗ୍ରହ ସିଂହାସନଟିକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ ରଖିଥିଲେ। ସେମାନେ ଧର୍ମଶାସ୍ତ୍ର ବଚନକୁ ଯଦି ଜାଣିଥାନ୍ତେ, ତେବେ ଚୀନ୍ ଦେଶୀୟ ଲୋକମାନଙ୍କ ଚିହ୍ନ ପରି ପ୍ରତ୍ୟେକ ଖଣ୍ଡ ସମ୍ମିଳିତ ହୋଇପାରିଥାନ୍ତା, ପୁରାତନ ନିୟମର ଭାବାଣୀଟି ସଫଳ ହୋଇଯାଇଥାନ୍ତା, ପୁଣି ଏହା ସଫଳ ହୋଇଥିଲା। ଆଉ ଧର୍ମଶାସ୍ତ୍ର ବିଷୟଗୁଡ଼ିକୁ ସେମାନେ ଯଦି ଶିକ୍ଷାଲାଭ କରିଥାନ୍ତେ, ତେବେ ଅନୁଗ୍ରହ ସିଂହାସନକୁ ସେମାନେ ଅବଶ୍ୟ ଦେଖିପାରିଥାନ୍ତେ। ଏହି ସ୍ଥାନରେ ମୂଷା ଯେପରି କହିଥିଲେ, ସେମାନେ ବର୍ତ୍ତମାନ ସୁଦ୍ଧା ସେହି ଆବରଣରେ ପୂର୍ବପରି ଆଚ୍ଛାଦିତ ହୋଇ ରହିଅଛନ୍ତି, ଏହା ସେମାନଙ୍କ ହୃଦୟରେ ଅଦ୍ୟାବଧି ପଡି ରହିଅଛି, ମାତ୍ର ସେମାନେ ଏହାକୁ ଆଦୌ ଦେଖନ୍ତି ନାହିଁ। ତଥାପି ସେ ପରମେଶ୍ୱର ହୋଇ ରହିଥିଲେ, ଦୁଃଖୀଗ୍ରସ୍ତ ହୋଇ ପୁଣି ପ୍ରାୟଶ୍ଚିତ ସାଧନ ହୋଇ ରହିଥିଲେ, ସେ ପୁରାପୁରି ଦୃଷ୍ଟିଗୋଚରରେ ଥାଇ ସେଠାରେ ସେବେ ପ୍ରକୃତ ଅନୁଗ୍ରହ ସିଂହାସନ ହୋଇ ଅବସ୍ଥିତ ଥିଲେ। ଆମମାନେ ଗୀତଟିକୁ ଯେପରି ଗାନ କରିଥାଉ, ଦେଖ ତାଙ୍କୁ ପରିଷ୍କାର ଭାବରେ ଦର୍ଶନ କର, ସେଠାରେ ସେ অতি শতাব্দী বিজয় ব্যক্তি অটন্তি যেহেতু পর্দাকু সে দুই ভাগরে ধারিছিলে দেখন্তু সে অনুগ্রহ সিংহাসনে আসিছিলে মণ্ডলীর সম্মুখে স্পষ্ট মতবচনে ঝুলুছিলে মাত্র সেমানে তো জনাশুনা সুপরিচিত অভিমতর অধীনরে ছিলে এতবেলে পুরুষগণ পুরি মহিলাগণ এই মহাসভার প্রতিনিধিগণ মুঁ এয়াকু কহিবাকু চাহে কৌশি ব্যক্তির মুখাপেক্ষা নকরি সেপরি কহিবাকু চাহে তথাপি বর্তমান সময়ের অর্থাৎ আজি দিনর বিচার বুদ্ধি অনুসারে আজি যে উদ্দেশ্য বশতঃ আমমানে এই স্থানে উপস্থিত অছু সেই বিচারধারা অনুসারে মুঁ তো পূর্বজগণঙ্কর এই ভিত্তিনীতি গুড়িক যোগু ভয়ভীত অটে মণ্ডলীর পূর্বজগণ এয়াকু অসংখ্য লোকমানঙ্কর দৃষ্টিগোচররু লুকায়িত করে রখিছন্তি যেপরি ভাবরে করাযাইছিলা ঠিক সেইপরি ভাবরে এই যুগান্ত সময় পবিত্রাত্ম যেহেতু আগমন করি সারিছন্তি পুরি পর্দাটি চিরি সারি অছি তথাপি অধিকাংশ লোকে সেমানঙ্ক পূর্বজগণঙ্ক রীতিনীতি সহিত বান্ধি দেবাকু চেষ্টা করন্তি পুরি সেই হেতু সেমানে এই অত্যধিক খুশিকু পুরি শান্তিকু পুরি অন্যান্য বরদান গুড়িকু বুঝিনথান্তি যাহাকু মণ্ডলীটি আজি পাইছি তথাপি যেউমানে বিশ্বাস করন্তি সেমান প্রতি এহা সুস্পষ্ট অটে সে তো বচনকু এই সময়ের প্রতীক্ষিত বচনকু গুপ্ত করে রখিছিলে বর্তমান ভিত্তিনীতি গুড়াক পর্দাটি প্রস্তুত করিছন্তি সেমানে কহন্তি যে অদ্ভুত কার্যগুড়িকু করিবার সময়টি বিতি যাই অছি জনৈক ভদ্র ব্যক্তি মতে কহিছিলে টিউশন আরিজনারে জনে সুশিক্ষিত অতি নিপুণ ব্যক্তি সেই স্থানে মতে কহিছিলে যেউঠারে মু বাস করে গ্রামাণে মু এক উপাসনাকু সঞ্চারিত করিছিলি পুনি ব্যবসায়ী গোষ্ঠীর অধিবেশনরে আমমানে প্রচার করিবাকু যাইছিলু যেউ স্থানকু প্রভু যীশু খ্রিস্ট দৃশ্য ভাবে আসিছিলে পুনি মহৎকর্ম গুড়াক সম্পন্ন করিছিলে পুনি এই খ্রিস্টিয়ান ভদ্র ব্যক্তি জনক মো পাখু আসিছিলে আউ মতে এপরি কহিছিলে কৌশি এক মণ্ডলীর পাওক উত্তম ব্যক্তি সেথিলে পুনি সে কহিছিলে ভাই ব্রহ্ম আপন লোকমান মধ্যে পরিত্যাগ যুগর এক অবস্থাকু প্রদর্শন করিবাকু চেষ্টা করুছন্তি সে কহিছিলে পুনি পরিত্যাগ যুগটি যেতবে শেষ হয়ে সারি অছি পুনি মু পচারছিলি হে মোর প্রিয় ভাই মু আপনাকু অনুরোধ করি কহে ধর্মশাস্ত্রে পরিত্যাগ যুগটি যে কেবে শেষ হয়ে থারা তা মতে দেখাই দিয়ন্তু মু কহিছিলি পরিত্যাগ যুগটি পেন্টিকস দিনরু আরম্ভ হইছিলা পুনি এয়া অছি পেন্টিকস দিবস ভিতর এপরি কহিছিলে কারণ এই প্রতিজ্ঞাটি আপনমানঙ্ক নিমন্তে আপনমানঙ্ক সন্তান সন্ততিমানঙ্ক নিমন্তে পুনি দূরবর্তী যেতে লোকঙ্কু সু আমমানঙ্ক পরমেশ্বর আপনারিবারকু ডাকিবে সেই সমস্তঙ্ক নিমন্তে তেবে এয়া কেবে শেষ হইছিলা পরমেশ্বর অদ্যাবধি যদি আহ্বান করুছন্তি তেবে পৃথিবী যুগটি বর্তমান সুদ্ধা আপনার অবস্থিতরে রহিছি পুনি সেই হেতু এই পরিক্ষেত্রে লোকে অনেকঙ্কু অন্ধ করে দেওয়া নিমন্তে চেষ্টা করুছন্তি পুরুষ মানঙ্ক রীতিনীতি গুড়াক দ্বারা অন্ধ করে দেওয়াকু অন্ধ করে দেওয়াকু যত্ন করুছন্তি যেপরি সেই সময় মধ্যে তদ্রূপ ঘটিছিলা পুনি লোকে যে এপরি ব্যগ্র কাহিনী অটন্তি তাহাকু সেমানে বুঝিবাকু অকৃত কার্য হইথান্তি পুনি সেমানে এপরি উৎসাহ কাহিঁকি হইপড়িথান্তি বুঝিনথান্তি পুনি এই অধিবেশনটি এতে অপরিচিত পুনি অন্যান্য লোকমান নিমন্তে এতে আশ্চর্যজনক বিষয় অটে যেহেতু সেমানে দেখন্তি সেমানে এই বন্ধন গুড়িকু ভাঙ্গি বাহারি আসিথান্তি সেমানে সেই পর্দা গুড়িকু ফাড়ি বাহারি আসিথান্তি পরমেশ্বরঙ୍କ উপস্থিতিକୁ চালি আসିଥାନ୍ତି ଯେଉଁ ସ୍ଥାନରେ ଲୋକମାନ ମଧ୍ୟରେ ପ୍ରକାଶିତ ହୋଇସାରିଥିବା ପ୍ରକଟିତ ପ୍ରତିଜ୍ଞାକୁ ସୁସ୍ପଷ୍ଟ ହୋଇଥିବାର ସେମାନେ ଦେଖିଥାନ୍ତି ପରମେଶ୍ୱର ଯେ କଣ ପ୍ରତିଜ୍ଞା କରିଥିଲେ ତାହାକୁ ସେମାନେ ଦେଖିଥାନ୍ତି ଜୋଏଲ 2:28 ପଦରେ ସେ ପରି ପ୍ରତିଜ୍ଞା କରିଥିଲେ ଯେ ଏହି ଯୁଗାନ୍ତର ଦିନମାନଙ୍କରେ ପ୍ରଜାଗଣଙ୍କ ଉପରେ ଯୁଗାନ୍ତ ଦିନମାନଙ୍କର ଶେଷ ବୃଷ୍ଟି ବର୍ଷିବ ଏଠାରେ ଗ୍ରୀକ୍ ଭାଷାରେ ଏହାର ଅର୍ଥ ଯେ କେନ ଅଟେ ଏପରି ମୁଁ ବିଚାର କରେ ଯାହାର ଅର୍ଥ ଏପରି ଅଟେ ଯେ ସେ ନିଜକୁ ଦାନ କରିବାକୁ ଶୂନ୍ୟ କରିଦେଲେ ସେ କହିବାକୁ ମନସ୍ଥ କରିଥିବା ଅଭିପ୍ରାୟ ଅନୁସାରେ ଏହା ସେପରି ଏକ ବିଷୟ ନୁହେଁ ଯେପରି କୌଣସି ବ୍ୟକ୍ତିଙ୍କ ମଧ୍ୟରେ କିଛି ବିଶେଷଣର ଗୁଣ ରହିଥିଲା ଯାହାକି ଶୂନ୍ୟ ହୋଇଯାଇଥିଲା କିନ୍ତୁ ସେ ତ ନିଜକୁ ସମ୍ପୂର୍ଣ୍ଣ ରୂପେ ଢାଳି ପକାଇଥିଲେ ସେ ଆପଣାର ଏନମର୍ଫି ନିଜର ସ୍ୱରୂପକୁ ପରିବର୍ତ୍ତନ କରି ପକାଇଥିଲେ ସେ ଯେପରି ଭାବରେ ପରିଚିତ ହୋଇଥିଲେ ତହିଁରୁ ସେ ବର୍ତ୍ତମାନ ଯାହା ଅଟନ୍ତି ସେଥିରେ ପରିବର୍ତ୍ତନ କରି ପକାଇଥିଲେ ସେ ନିଜର ସ୍ୱଭାବକୁ କଦାପି ବଦଳାଇ ନଥାନ୍ତି ମାତ୍ର ପେଣ୍ଟିକୋଷ୍ଠରେ ସେ ନିଜକୁ ମନୁଷ୍ୟର ପୁତ୍ରଙ୍କ ପଦବୀରୁ ପରମେଶ୍ୱରଙ୍କ ପୁତ୍ରଙ୍କ ପଦବୀରେ ପରିବର୍ତ୍ତନ କରି ପକାଇଥିଲେ ସେ ଆସିଥିଲେ ପ୍ରଜାବର୍ଗଙ୍କ ସହିତ ଏପରି ନୁହେଁ ସେ ପ୍ରଜାଗଣଙ୍କ ମଧ୍ୟକୁ ଚାଲି ଆସିଥିଲେ ବୁଝନ୍ତି ତ ଏହି ସୁପ୍ରସିଦ୍ଧ ଯୁଗରେ ନିଜର ସେବା କାର୍ଯ୍ୟକୁ ସଞ୍ଚାଳିତ କରିବା ଉଦ୍ଦେଶ୍ୟରେ ସେହି ସମାନ ପରମେଶ୍ୱର ଆପଣଙ୍କ ପ୍ରଜାଗଣ ମଧ୍ୟକୁ ଓହ୍ଲାଇ ଆସିଥିଲେ। ବାଇବଲରେ ଭାବାଣୀ କରି କହିଥିଲେ ଯେ ଏପରି ଏକ ଦିନ ଉପସ୍ଥିତ ହେବ ଯାହା ଦିନ ହେବ ନାହିଁ କିମ୍ବା ରାତ୍ରି ମଧ୍ୟ ହେବ ନାହିଁ, ମାତ୍ର ସନ୍ଧ୍ୟା କାଳରେ ଏହା ଭିତ୍ତିର ସମୟ ହେବ। ପୁଣି ଭୌଗୋଳିକ ନିୟମ ଅନୁସାରେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇଥାଏ, ପୁଣି ପଶ୍ଚିମ ଦିଗରେ ଅସ୍ତ ହୋଇଥାଏ। ସବୁବେଳେ ଏହା ସେହି ସମାନ ସୂର୍ଯ୍ୟ ଅଟେ। ପୁଣି ଯେତେବେଳେ ପୁତ୍ର ଏସ୍ ଓ ଏନ୍ ଇସ୍ରାଏଲ ପ୍ରତି ଆପଣଙ୍କୁ ଯେତେବେଳେ ପ୍ରତିକ୍ଷିତ ବାକ୍ୟ ରୂପେ ପ୍ରକାଶିତ କରି ପ୍ରକାଶିତ ହେଲେ, ପୂର୍ବ ଦେଶୀୟ ଲୋକମାନଙ୍କ ନିକଟରେ ପ୍ରକାଶିତ ହେଲେ, ସେତେବେଳେ ଆମେମାନେ ନିବିଡ଼ ଅନ୍ଧକାର ସମୟକୁ ଲାଭ କରିଥିଲୁ। ସଂସ୍କାରକମାନଙ୍କ ସମୟରେ ଆମମାନେ ବହୁଳ ଆଲୋକକୁ ଲାଭ କରିଥିଲୁ। ପୁଣି ମଣ୍ଡଳୀ ଗୁଡାକୁ ଓ ସଂସ୍ଥା ଗୁଡାକୁ ସୃଷ୍ଟି କରିବା ନିମନ୍ତେ ଆମେ ସେହିପରି ଭାବରେ ଆଲୋକକୁ ଲାଭ କରିଥିଲୁ। ପୁଣି ସେଗୁଡ଼ିକର ସଦସ୍ୟତାକୁ ଲାଭ କରିଥିଲୁ। ପୁଣି ଭିତରକୁ ପ୍ରବେଶ କରିଥିଲୁ, ଶିଶୁଗଣଙ୍କୁ ଆଦର କରି ଚୁମ୍ବନ କରିଥିଲୁ, ପୁଣି ବୃଦ୍ଧଗଣଙ୍କୁ ଆନନ୍ଦ କରିଥିଲୁ, ମୃତଗଣଙ୍କୁ କବରସାଇ କରିଥିଲୁ, ପୁଣି ଏପରି ଅନେକ କିଛି କର୍ମକୁ କରିଥିଲୁ। ପୁଣି ମଣ୍ଡଳୀ ମଧ୍ୟରେ ରହି ଜୀବନଯାପନ କରିଥିଲୁ। ସନ୍ଧ୍ୟା ସମୟରେ ଏହା ଯେ ଦୀପ୍ତିର ସମୟ ହେବ ଏପରି ସେ କହିଥିଲେ, ସନ୍ଧ୍ୟାର ସମୟରେ ସେପରି ହିଁ ହେବ। ପୁଣି ଧର୍ମଶାସ୍ତ୍ର କୌଣସି ବଚନ ଅସଫଳ ହୋଇନପାରେ। ପୁଣି ସେହି ସମାନ ପୁତ୍ର ଏସ୍ ଓ ଏନ୍ ଯିଏ ଆପଣଙ୍କୁ ଢାଳି ଶୂନ୍ୟ କରି ପକାଇଥିଲେ, କେନ କହିଥିଲେ ଦିନରେ ସେ ପ୍ରତିଜ୍ଞା କରି କହିଥିଲେ ଯେ ସନ୍ଧ୍ୟା କାଳରେ ସେହି ସମାନ କାର୍ଯ୍ୟକୁ ସେ ସଫଳ କରିବେ। ବୁଝିଲେ ତ ଏହା ପ୍ରତିଜ୍ଞା ଅନୁସାରେ ସେପରି ହିଁ ଅଟେ। ଦତ୍ତ ଚିହ୍ନଟି ଏକାଠି ମିଳିତ କରନ୍ତୁ, କଣ ଘଟଣାରେ ଘଟୁଛି ତାହାକୁ ଲକ୍ଷ୍ୟ କରନ୍ତୁ। ପୁଣି ସେ ଯେ କଣ ପ୍ରତିଜ୍ଞା କରିଥିଲେ ତାହାକୁ ଧ୍ୟାନର ସହିତ ଦେଖନ୍ତୁ। ତତ୍ପରେ ଆମମାନେ ଯେ କେଉଁ ସ୍ଥାନରେ ଉପସ୍ଥିତ ଅଛୁ ତାହାକୁ ଲକ୍ଷ୍ୟ କରନ୍ତୁ, ବିଷୟଟିକୁ ମିଳାଇ ପକାନ୍ତୁ। ତେବେ ଏହି ମହାନ ପୁଣି ସମର୍ଥି ବ୍ୟକ୍ତିଙ୍କୁ ପ୍ରକଟିତ ହେଉଥିବାର ଲକ୍ଷ୍ୟ କରିପାରିବେ। ଯାହା କିଛି ବିଷୟକୁ ପ୍ରତିଜ୍ଞା କରାଯାଇଅଛି ରୀତିନୀତି ଗୁଡାକ ସେଗୁଡ଼ିକ ବିଷୟରେ ଲୋକମାନଙ୍କୁ ପୁନଶ୍ଚ ଅନ୍ଧ କରି ପକାଇ ଅଛନ୍ତି। ମୂଷା ସେ ପର୍ବତ ଉପରେ ଯେତେବେଳେ ଓହ୍ଲାଇ ଆସିଥିଲେ ଯାହାକି ଅଗ୍ନିମୟ ହୋଇ ରହିଥିଲା, ସେହି ଉଦାହରଣଟି କେତେ ଆକର୍ଷକ ବିଷୟ ଅଟେ। ମୂଷା ବିଶ୍ୱଦେଶ ଆଡ଼କୁ ଅଗ୍ରସର କରିଥିଲେ। ପୁଣି ମଣ୍ଡଳୀର ପ୍ରାଚୀନ ବର୍ଗଙ୍କୁ ସେ କହିଥିଲେ ଯେ ଆମ୍ଭେ ଅଟୁ ନାମରେ ପରିଚିତ ଥିବା ପ୍ରଭୁ ପରମେଶ୍ୱର ତାଙ୍କୁ ଦର୍ଶନ ଦେଇଥିଲେ। ସେହି ନାମଟି ବର୍ତ୍ତମାନ ସମୟର କ୍ରିୟାରେ ଅଟେ। ମୁଁ ଥିଲି କିମ୍ବା ମୁଁ ହେବି ଏପରି ନୁହେଁ, ମାତ୍ର ଆମ୍ଭେ ଅଟୁ ସବୁବେଳେ ସମାନ। ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ସେ ତ ବର୍ତ୍ତମାନ କାଳର କ୍ରିୟା ଅଟନ୍ତି। ସେ ତ ତା ଏପ୍ରିୟର ଆଠ ପଦ ସହିତ ତୁଳନାତ୍ମକ ହୋଇଥାଏ। ଯୀଶୁଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ଏହା ଅତ୍ୟାବଧି ଭଗବାନୀୟ ବଚନ। ପୁଣି ସେହି ସ୍ୱାଭାବିକତା ଯିଏ ଏହି ବଚନ ସହିତ ସମାନ୍ତର ଭାବେ ରହିଥିଲା ଯାହାକି ଏହି ସମୟର ଅନୁଭୂତି ଅଟେ। ସଂସ୍କାରକଗଣ ଏହାକୁ ଲାଭ କରିଥିଲେ, କିନ୍ତୁ ଏହା ତ ଅନ୍ୟ ଏକ ଦିନ ଅଟେ। ଆମମାନେ ଯେ କେଉଁ ସମୟ ମଧ୍ୟରେ ବାସ କରୁଅଛୁ ତାହାକୁ ଧ୍ୟାନର ସହିତ ଦେଖନ୍ତୁ। ଠିକ୍ ସେହିପରି ଭାବରେ ଯେପରି ସେ ସେହି ଦିନମାନଙ୍କରେ ଯେପରି ଆଦୌ ଉପସ୍ଥିତ ହୋଇପାରି ନଥିଲେ ଯେତେବେଳେ ସେ ଜଗତକୁ ଆସିଥିଲେ, ଏହି ସମୟରେ ଯେପରି ଭାବରେ ମୂଷା ଆସିଥିଲେ କିମ୍ବା ଅନ୍ୟାନ୍ୟ ଭାବାଦୀଗଣ ଯେପରି ଆସିଥିଲେ ଏହା କଦାପି ଭାବାଣୀ ହୋଇ ପ୍ରକାଶିତ ହୋଇନଥିଲା। ପୁଣି ଏହି ଦିନମାନଙ୍କରେ ଏହି ଭାବରେ ପରିଚ୍ଛନ୍ନତାକୁ ଆସିବା ଉଦ୍ଦେଶ୍ୟରେ ଏହା ଭାବାଣୀ କରି କଥିତ ହୋଇଥିଲା। ଲୁଥରଙ୍କ ଉଦ୍ଦୀପନା ରୂପ ନେଇ ଏହା କଦାପି ପରିଚୟକୁ ଆସି ନପାରେ। ଏହା ୱେସ୍ଲିଙ୍କ ଉଦ୍ଦୀପନାର ରୂପକୁ ଗ୍ରହଣ କରି ପରିଚୟକୁ ଆସି ନପାରେ। ଏହା ତ ପୁନଃସ୍ଥାପନାର ଏକ ସମୟ ଅଟେ। ଏହାକୁ ମୂଳ ସୂର୍ଯ୍ୟକିରଣର ଉପସ୍ଥିତିକୁ ପୁଣି ଫେରି ଆସିବା ପାଇଁ ଏହା ହିଁ ପ୍ରକୃତ ସମୟ ଅଟେ। ମୂଳ ସୂର୍ଯ୍ୟକିରଣଙ୍କ ଉପସ୍ଥିତିରେ ପୁନଶ୍ଚ ରହିବାକୁ ସମୟ ଏହା ହିଁ ଅଟେ। ଓହୋ, ଏହି ପ୍ରସଙ୍ଗ ରୂପରେ ଆମମାନେ ଧର୍ମଶାସ୍ତ୍ରର ପଦପର୍ବ ଗୁଡାକୁ କିପରି ଭାବରେ ଉପସ୍ଥାପନ କରିପାରିବା? ପୁଣି ଆପଣମାନେ ଈଶ୍ୱର ତତ୍ତ୍ୱବିତ୍ଗଣ, ଆପଣମାନେ ବିଶ୍ୱର ଯେକୌଣସି ଦେଶରୁ ଆସିଥାନ୍ତୁ ନା କାହିଁକି, ତାହା ଯେ ସତ୍ୟ କଥା ଅଟେ ଏହା ଆପଣମାନେ ସମସ୍ତେ ଜାଣନ୍ତି। ଏହା ଏକ ପ୍ରତିଜ୍ଞା ଅଟେ, ତାହା ହିଁ ଲୋକମାନଙ୍କୁ ଏତେ ଅପସନ୍ଦ ଯୋଗ୍ୟ କରିଥାଏ। ପୁଣି ତାହା ଜଣେ ବ୍ୟକ୍ତିଙ୍କୁ ମୂର୍ଖ ବୋଲି ପ୍ରଣିତ କରିଥାଏ। ପୁଣି ତାହା ହିଁ ଜଣେ ବ୍ୟକ୍ତିଙ୍କୁ ମୂର୍ଖ ବୋଲି ପରିଚିତ କରାଇଥାଏ, ଯେପରିକି ଆପଣମାନେ ସେମାନଙ୍କୁ କହିଥାନ୍ତି। ଯେହେତୁ ଏହା ଏ ନିମନ୍ତେ ସେମାନେ ଏପରି କରିଥାନ୍ତି ଯେ ଦୁଇ ପର୍ଦ୍ଦାଟି ଉନ୍ମୁକ୍ତ ହୋଇସାରି ଅଛି, ପୁଣି ସେମାନେ ଏହାକୁ ଦେଖନ୍ତି ଯେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। ଏହା ହିଁ ଅଟେ, ଏହା ପରମେଶ୍ୱରଙ୍କ ପ୍ରତିଜ୍ଞା ଅଟେ। ପୁଣି ଆମମାନେ ତାହାର ବିରୁଦ୍ଧରେ କଦାପି ଯାଇପାରିବା ନାହିଁ, ଯେହେତୁ ଧର୍ମଶାସ୍ତ୍ର ଉକ୍ତି କଦାପି ପରିବର୍ତ୍ତନ ହୋଇପାରେ ନାହିଁ। ହଁ, ଆମମାନେ ଧ୍ୟାନ କରୁଛେ ଯେ ଆପଣଙ୍କୁ ନିଜ ଲୋକମାନଙ୍କ ନିମନ୍ତେ ଶୂନ୍ୟ କରିଦେବେ, ଏପରି ପ୍ରତିଜ୍ଞା କରିଥିଲେ। ସେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। ମୂଷା ସେ ବିଶ୍ୱ ଦେଶକୁ ଯାତ୍ରା କଲା ଉତ୍ତରେ ପୁଣି ଏହାକୁ ଘୋଷଣା କଲା ଉତ୍ତରେ ପିତା ସେହି ସମାନ ଅଗ୍ନିସ୍ତମ୍ଭରେ ଛାଇ ବିନୟ ପର୍ବତ ଉପରେ ଅବତରିତ ହେବା ଦ୍ୱାରା ନିଜର ସମାଚାରକୁ ପ୍ରକଟିତ କରିଥିଲେ। ପୁଣି ପର୍ବତକୁ ଅଗ୍ନିମୟ କରି ପକାଇଥିଲେ। ସେହି ଜଣଙ୍କୁ ଯାହାଙ୍କୁ ସେ ପ୍ରତିଜ୍ଞାଟିକୁ ଦାନ କରିଥିଲେ, ତାଙ୍କୁ ଆମମାନେ ଧ୍ୟାନ କଲୁ କି ସେ ବଚନ ସହିତ ତାଙ୍କୁ ପ୍ରକାଶିତ କରିଥିଲେ। ସେ ଆଜ୍ଞା ଗୁଡିକୁ ଲାଭ କରିଥିଲେ, ପୁଣି ଏହି ଆଜ୍ଞା ଗୁଡିକୁ ଲାଭ କରିବା ନିମନ୍ତେ ତାଙ୍କୁ ହେବାକୁ ହିଁ ପଡିଥିଲା। ସେହି ଆଜ୍ଞା ଗୁଡାକ ବଚନ ଥିଲା, ଅଧ୍ୟାବଧି ପ୍ରଜାଗଣଙ୍କ ନିକଟକୁ ସେହି ବଚନଟି ଆଦୌ ପ୍ରେରିତ ହୋଇନଥିଲା। ତେଣୁ ବଚନ ସର୍ବଦା ବାପାଜୀଙ୍କ ନିକଟକୁ ହିଁ ଆସିଥାଏ। ପୁଣି ସେହି ସମୟ ନିମନ୍ତେ ସେ ଜଣେ ବାପାଜୀ ଥିଲେ, ଯେପରିକି ଯୀଶୁ ମଧ୍ୟ ବଚନ ଥିଲେ। ଜହନ ଜଣେ ବାପାଜୀ ଥିଲେ, ପୁଣି ଜଳ ମଧ୍ୟରେ ଯୀଶୁ ତାଙ୍କ ନିକଟକୁ ଆସିଥିଲେ। ଯେହେତୁ ବିନା ଦ୍ୱିଧାରେ ବଚନ ସର୍ବଦା ବାପାଜୀଙ୍କ ନିକଟକୁ ହିଁ ଆସିଥାଏ, ବଚନ ନିକଟକୁ ଆସିଥାଏ। ତେଣୁ ମୂଷା ବଚନ ତ ତାଙ୍କ ନିକଟକୁ ଆସିଥିଲେ, ଆଜ୍ଞାଟି ତାଙ୍କ ନିକଟକୁ ଆସିଥିଲେ, ପୁଣି ସେ ସେଗୁଡିକୁ ଲାଭ କରିଥିଲେ। ବର୍ତ୍ତମାନ କିପରି ଏଥିପୂର୍ବେ କି ବଚନ ଦତ୍ତ ହୋଇଥିଲେ, ପୁଣି ପ୍ରକଟିତ ହୋଇଥିଲେ, ପ୍ରଥମେ ମୂଷାଙ୍କୁ ନିଜ ମୁଖ ମଣ୍ଡଳକୁ ପର୍ଦ୍ଦା ଦ୍ୱାରା ଢାଙ୍କିବାକୁ ପଡିଥିଲା। ଯେହେତୁ ବଚନ ସମ୍ପୂର୍ଣ୍ଣ ରୂପେ ପ୍ରକଟିତ ହୋଇନଥିଲେ, କିଛି ବିଶେଷ ଧରଣର ଘଟଣା ଯେ ଘଟିଥିଲା ତାହା ସେମାନେ ବୁଝିଥିଲେ, କିନ୍ତୁ ତାହା ଯେ କିସ ପ୍ରକାର ଘଟଣା ଥିଲା ଏହା ସେମାନେ ଜାଣିନଥିଲେ। ଗର୍ଜନ ତର୍ଜନର ସହିତ ପ୍ରଚଣ୍ଡ ମେଘ ଗର୍ଜନ ଥିଲା। ସେହି ହେତୁ ସେମାନେ କହିଥିଲେ, ପରମେଶ୍ୱରଙ୍କୁ ନୁହେଁ ମାତ୍ର ମୂଷାଙ୍କୁ ଆଳାପ କରିବାକୁ ଦିଅନ୍ତୁ। ପୁଣି ପରମେଶ୍ୱର ପରି କହିଥିଲେ, ଆଚ୍ଛା ତେବେ ମୁଁ ସେପରି କରିବି, ଆଜିଠାରୁ ଏହିପରି ଭୟଙ୍କର ଉପରେ ମୁଁ ଆଉ କଦାପି ସେମାନଙ୍କୁ ଦର୍ଶନ ଦେବି ନାହିଁ, ମୁଁ ସେମାନଙ୍କ ମଧ୍ୟକୁ ଜଣେ ଭାବବାଦୀଙ୍କୁ ପ୍ରେରଣ କରିବି। ସେ ହେବେ ଆମ୍ଭେ ଆପଣଙ୍କ ଭାବବାଦୀଙ୍କ ମଧ୍ୟ ଦେଇ କଥାବାର୍ତ୍ତା କରିବୁ। ପୁଣି ସ୍ୱାଭାବିକ ବ୍ୟବସ୍ଥା ସହିତରେ ଭାଇ ମୂଷା ଯଦି ଯେପରିକି ପାଉଲ ଦ୍ୱିତୀୟ ଗ୍ରନ୍ଥରେ ଆମମାନଙ୍କୁ ପ୍ରକଟ କରିଥିଲେ, ମୂଷାଙ୍କୁ ନିଜର ମୁଖ ଉପରେ ପର୍ଦ୍ଦାଟିଏ ପକାଇ ଦେବାକୁ ଆବଶ୍ୟକ ପଡିଥିଲା, ସ୍ୱାଭାବିକ ପର୍ଦ୍ଦାରେ ଆଚ୍ଛାଦିତ କରିବାକୁ ପଡିଥିଲା। ତେବେ ଆଧ୍ୟାତ୍ମିକ ବ୍ୟବସ୍ଥାଟି କେତେ ଅଧିକ ରୂପେ ତେଜସ୍ୱୀ ନ ଅଟେ, ପୁଣି ସେମାନଙ୍କ ନିକଟରେ ପ୍ରଗତ ହେବା ପୂର୍ବେ ତା ଅବିଶ୍ୱାସୀମାନଙ୍କ ପ୍ରତି ଆଚ୍ଛାଦିତ ନ ଅଟେ। ସେମାନେ କେତେ ଅଧିକ ରୂପେ ଏହାକୁ କହିପାରିଥାନ୍ତେ, ମୂଷା ଜଣେ ଅଜ୍ଞାନୀ ଲୋକ ପଡିଥିଲେ। ଯେଉଁମାନେ ପର୍ଦ୍ଦାଟିକୁ ଫାଡ଼ି ବାହାରି ଆସନ୍ତି ଆପଣମାନଙ୍କୁ ସେମାନେ କେତେ ଅଧିକ ରୂପେ ମୂର୍ଖ ବୋଲି ନ କହିବେ। ଯେଉଁମାନେ ଅଗ୍ନିସ୍ତମ୍ଭ ନିକଟକୁ ଚାଲିଯାଇ ଅଛନ୍ତି ପୁଣି ଆଶୀର୍ବାଦ ସହିତ ଫେରି ଆସି ଅଛନ୍ତି, ପୁଣି ଯେତେବେଳେ ଆପଣମାନେ ପର୍ଦ୍ଦାରେ ଆଚ୍ଛାଦିତ ହୋଇ ଅଛନ୍ତି, ଲୋକେ ଏହାକୁ ଲକ୍ଷ୍ୟ କରିପାରୁନାହାନ୍ତି, ସେମାନେ ଏହାକୁ ବୁଝିପାରନ୍ତି ନାହିଁ। ଯଦି ସ୍ୱାଭାବିକ ବ୍ୟବସ୍ଥାଟି ଏତେ ଆଘାଯୁକ୍ତ ଥିଲା, ଆଧ୍ୟାତ୍ମିକ ବ୍ୟବସ୍ଥାଟି କେତେ ଅଧିକ ରୂପେ ଜ୍ୟୋତିର୍ମୟ ନ ହେବ। ଯଦି ସ୍ୱାଭାବିକ ବ୍ୟବସ୍ଥା ଯାହାର ଅନ୍ତ ହୋଇଥିଲା, ଯଦି ଏହା ଏପରି ଜ୍ୟୋତିର୍ମୟ ଥିଲା, ତେବେ ଏହି ବ୍ୟବସ୍ଥାଟି ଯାହା ଚିରସ୍ଥାୟୀ ତାହା କେତେ ଅଧିକ ରୂପେ ଜ୍ୟୋତିର୍ମୟ ନ ହେବ। ତଥାପି ଏହା ଅଦ୍ୟାବଧି ପର୍ଯ୍ୟାୟ ଆଚ୍ଛାଦିତ ହୋଇଅଛି, ମାତ୍ର ବିଶ୍ୱାସ ନିମନ୍ତେ ନୁହେଁ, କିନ୍ତୁ ଅବିଶ୍ୱାସ ନିମନ୍ତେ ଆଚ୍ଛାଦିତ ଅଟେ। ସେ ଏହାକୁ ଦେଖିପାରେ ନାହିଁ। ପରମେଶ୍ୱରଙ୍କ ଅବିଶ୍ୱାସୀ ଠାରୁ ଆପଣଙ୍କୁ ସଦା ସର୍ବଦା ଗୁପ୍ତ କରି ରଖିଥାନ୍ତି। ଗୁଡାକ ଏହାକୁ ଆଚ୍ଛାଦିତ କରି ରଖିଥିଲେ, ଯେ ପ୍ରକାର କର୍ମକୁ ସେମାନେ ସେତେବେଳେ ସୁଦ୍ଧା କରିଥିଲେ, ଆଜି ମଧ୍ୟ ସେମାନେ ଏହାକୁ ତଦ୍ରୁପ କରିଥାନ୍ତି। ତାହା ଏକ ଆଧ୍ୟାତ୍ମିକ ପର୍ଦ୍ଦା ଥିଲା ଯାହାକୁ ଆମମାନେ ବର୍ତ୍ତମାନ ଲାଭ କରିଅଛୁ, ତଥାପି ସେହି ସ୍ଥାନରେ ପୂର୍ବେ ସ୍ୱାଭାବିକ ପର୍ଦ୍ଦାଟି ଅବସ୍ଥିତ ହୋଇ ରହିଥିଲା। ଲିଖିତ ବଚନ ସହିତ ଥାଇ ଭାବବାଦୀଙ୍କ ଦ୍ୱାରା ଜଣେ ଭୟଭକ୍ତାଙ୍କ ଦ୍ୱାରା ପ୍ରକଟିତ ହୋଇଥିଲା, ଯେଉଁ ଜଣଙ୍କ ଏହାକୁ ସୁସ୍ପଷ୍ଟ କରି ଦେଖାଇବା ନିମନ୍ତେ ଲିଖିତ ବଚନ ସହିତ ଆସିଥାନ୍ତି। ବଚନଟି ଯେ ସେହି ସ୍ଥାନରେ ଥିଲା ଏହା ସେମାନଙ୍କୁ ଜଣାଥିଲା, ମାତ୍ର ଏହାର ଅର୍ଥ ଯେ କ'ଣ ତାହା ସେମାନଙ୍କୁ ଜଣାନଥିଲା। ପୁଣି ମୂଷା ଏହାକୁ ସୁସ୍ପଷ୍ଟ କରିଥିଲେ, ସେ କହିଥିଲେ ଆଜ୍ଞାଟି ଏପରି ଆଦେଶ ଯେ ପୁଣି ଏହା ସେପରି ଅର୍ଥକୁ ପ୍ରକାଶ କରିଥାଏ। ସେ ତ ଏହାକୁ ଅତି ସୁସ୍ପଷ୍ଟ କରି ବର୍ଷିତ କରାଇଥିଲେ, କିନ୍ତୁ ଏଥିପୂର୍ବେ କି ଏହା ସୁସ୍ପଷ୍ଟୀକୃତ ହୋଇଥିଲା, ପ୍ରଥମେ ଏହା ଆଚ୍ଛାଦିତ ହୋଇ ରହିଥିଲା। ପୁଣି ଆଜିକାଲି ଏହା ଠିକ ତଦ୍ରୁପ ଧରଣର ଅଟେ, ପ୍ରକଟିତ ହେବା ପର୍ଯ୍ୟନ୍ତ ଏହା ଲୋକମାନଙ୍କ ପ୍ରତି ଆଚ୍ଛାଦିତ ଅଟେ, ପୁଣି ସେମାନଙ୍କ ନିକଟରେ ଏହା ସୁସ୍ପଷ୍ଟ ହେବା ପର୍ଯ୍ୟନ୍ତ ତାହା ଗୁପ୍ତ ଅଟେ। ଓହୋ, ପରମେଶ୍ୱର ଶକ୍ତିଶାଳୀ। ସେହି ପରମେଶ୍ୱର ସେହି ବଚନ ମନୁଷ୍ୟ ଶରୀରରେ ଆଚ୍ଛାଦିତ ହୋଇ ରହିଥିଲେ। ଧ୍ୟାନ ଦିଅନ୍ତୁ, ବର୍ତ୍ତମାନ ଏହା ଯେ ଅବିଶ୍ୱାସୀଠାରୁ ଗୁପ୍ତ ହୋଇ ରହିଥିଲା ତାହା ଆମମାନେ ବୁଝିଲୁ, ମାତ୍ର ବିଶ୍ୱାସୀ ନିକଟରେ ଏହା ପ୍ରକଟିତ ହୋଇଥିଲେ। ଧ୍ୟାନ ଦିଅନ୍ତୁ, ସେହି ଅଗ୍ନିସ୍ତମ୍ଭଙ୍କ ନିକଟକୁ ପ୍ରବେଶ କରିବା ପାଇଁ ମୋଶାଙ୍କୁ ଏକାକୀ ଯିବାକୁ ହୋଇଥିଲା, ତାଙ୍କ ସହିତ ଅନ୍ୟ କେହି ଯାଇପାରିନଥିଲେ। ଏହା ତ ହୋଇନଥିଲା। ଏହା ଆମମାନଙ୍କୁ କୋଳ ପ୍ରକାଶ କରି କହେ, ଅର୍ଥାତ୍ ଏକ ପେଣ୍ଟିକୋଷ୍ଟାଲ ଦଳ ସହିତ ସମ୍ବନ୍ଧ ସ୍ଥାପନ କରି ଆପଣମାନେ ଏହାଙ୍କ କତିକି ଆଦୌ ଆସିପାରନ୍ତି ନାହିଁ। ଏକ ନିର୍ଦ୍ଦିଷ୍ଟ ଦଳ ନିକଟରେ ଏହାକୁ କଦାପି ପ୍ରକଟ କରିନଥାନ୍ତି, ସେ ତ ବ୍ୟକ୍ତିଗତ ଲୋକଙ୍କ ନିକଟରେ ଏହାକୁ ପ୍ରକଟ କରିଥିଲେ। ଆଉ ଆଜି ମଧ୍ୟ ତାହା ଠିକ ସେପରି ଧରଣର ଅଟେ। ଆପଣମାନେ କହିଥାନ୍ତି, ମୁଁ ଏକ ମଣ୍ଡଳୀ ସହିତ ସମ୍ବନ୍ଧିତ ଅଟେ, ମୁଁ ଏହା ସହିତ ସମ୍ବନ୍ଧିତ ଅଟେ, ମାତ୍ର ତାହା ତ କଦାପି ଫଳପ୍ରଦ ହେବ ନାହିଁ। ବୁଝନ୍ତି ତ, ପୁଣି ଯେକୌଣସି ଅନ୍ୟ ଜଣେ ବ୍ୟକ୍ତି ମୂଷାଙ୍କର ପଦବୀ ଯଦି ଗ୍ରହଣ କରିବାକୁ ଚେଷ୍ଟା କରିଥିଲେ, ଏହାକୁ ନକଲ କରିବାକୁ ଚାହିଁଥିଲେ, ତେବେ ତାହାର ଅର୍ଥ ମୃତ୍ୟୁ ହୋଇଥିଲା। ପୁଣି ଆଜି ମଧ୍ୟ ତାହା ସେପରି ଧରଣ ଅଟେ। ନକଲ କରିବାର ଅର୍ଥ ଆଧ୍ୟାତ୍ମିକ ମୃତ୍ୟୁ ଅଟେ, ତାହା ହିଁ ସେପରି ଅଟେ। ଦଳ ଗୁଡ଼ିକର ମଧ୍ୟରେ ଉତ୍ଥାନ ହେବା ଅବସ୍ଥାକୁ ପ୍ରକାଶ କରିବା ବିଷୟଟି ଆଡ଼କୁ ଆଜି ରାତିରେ ଆମମାନେ ଅଗ୍ରସର ହେଉଅଛୁ, ଜାଗତିକ ତୁଳନା ଗୁଡ଼ିକର ଆଡ଼କୁ ଅଗ୍ରସର କରୁଅଛୁ। ଏହି ଜଣେ ବ୍ୟକ୍ତି ଏପରି ଭାବରେ ବ୍ୟବହାର କରିବାକୁ ଚେଷ୍ଟା କରନ୍ତି, ତଥାପି ଏକ ଭିନ୍ନ ଧରଣ ଜୀବନକୁ ବ୍ୟତୀତ କରିବାକୁ ଚାହାନ୍ତି। ମଦ୍ୟପାନ କରନ୍ତି, ଧୂମ୍ରପାନ କରନ୍ତି, ମହିଳାଙ୍କର ଇଚ୍ଛାନୁସାରେ ଜୀବନଯାପନ କରିଥାନ୍ତି, ଯେକୌଣସି ପଥରେ ମନ ମୁତାବିକ ଚାଲିପାରନ୍ତି, ପୁଣି ଜଗତ ପରି ଆଚାର ବ୍ୟବହାର କରିପାରନ୍ତି, ଘରେ ବସି ରହି ଦୂରଦର୍ଶନ କାର୍ଯ୍ୟକ୍ରମକୁ ଦେଖିପାରନ୍ତି, ପୁଣି ଜଗତର ବିଷୟବସ୍ତୁଗୁଡ଼ିକୁ ଉପଭୋଗ କରିପାରନ୍ତି। ଏହା ସତ୍ତ୍ୱେ ଆପଣଙ୍କୁ ପେଣ୍ଟିକୋଷ୍ଟାଲ ଗଣ ବୋଲି କହିଥାନ୍ତି। ସେମାନେ ଅସଲି ବିଷୟର ନକଲ କରିବା ନିମନ୍ତେ ଯତ୍ନ କରୁଛନ୍ତି, ଏହା ଅଦ୍ୟାବଧି ସେମାନଙ୍କଠାରେ ପ୍ରକାଶିତ ହୋଇନାହିଁ। ଏହା ଯେତେବେଳେ ପ୍ରକାଶିତ ହୋଇଅଛି, ତାହା ଅତି ମହତ୍ୱପୂର୍ଣ୍ଣ ବିଷୟ ଅଟେ। ପୁଣି କୌଣସି ଐହିକ ଶକ୍ତି ଆପଣ ମଧ୍ୟରୁ ଏହାକୁ ହରଣ କରି ନେଇନଥାଏ, ଯେତେବେଳେ ଆପଣ ତନ୍ମଧ୍ୟରେ ଥାଇ ଗମନାଗମନ କରିଥାନ୍ତି, ଆପଣ ଏକ ପର୍ଦ୍ଦା ପରି ହୋଇଯାଇଥାନ୍ତି। ଏହା କଦାପି କାର୍ଯ୍ୟ କରିପାରେ ନାହିଁ। ଏହାକୁ ନକଲ କରିବା ଅର୍ଥ ମୃତ୍ୟୁ ହୋଇଥିଲା। ମୂଷା ପର୍ଦ୍ଦାରେ ଆଚ୍ଛାଦିତ ହୋଇଥିଲେ, ସେ ପ୍ରଜାଗଣଙ୍କ ନିମନ୍ତେ ଜୀବନ୍ତ ବଚନ ଥିଲେ। ପୁଣି ଆଜିକାଲି ଯେଉଁ ପ୍ରଜାଗଣ ପର୍ଦ୍ଦାରେ ଆଚ୍ଛାଦିତ ହୋଇ ସାରିଅଛନ୍ତି, ସେମାନେ ସୁଦ୍ଧା ସେହି ସମାନ ଧରଣର ବ୍ୟକ୍ତିଗଣ ଅଟନ୍ତି। ସେମାନେ ଲିଖିତ ହିସାବ ଅଟନ୍ତି, ସମସ୍ତ ଲୋକଙ୍କ ଦ୍ୱାରା ପଠିତ ହୋଇଥାନ୍ତି। ଏକ ନୂତନ ପତ୍ର ସେପରି ନୁହେଁ, ମାତ୍ର ଏପରି ଏକ ପତ୍ର ଅଟନ୍ତି ଯାହାକି ଲିଖିତ ହୋଇଅଛି, ପ୍ରକଟିତ ହୋଇସାରିଅଛି। ଏହା ସେମାନେ ଅଟନ୍ତି ଯେଉଁମାନେ ବଚନକୁ ବିଶ୍ୱାସ କରନ୍ତି, ପୁଣି ଏହି ଯୁଗର ପ୍ରତିଜ୍ଞାକୁ ବିଶ୍ୱାସ କରିଥାନ୍ତି, ଯାହାକୁ ପରମେଶ୍ୱର ନିଜର ଆତ୍ମାଙ୍କ ଦ୍ୱାରା ଆପଣାର ସମସ୍ତ ପ୍ରାଣୀଙ୍କ ଉପରେ ଢାଳି ଦେଇଥାନ୍ତି। ପୁଣି ତାହା ହିଁ ଲିଖିତ ପତ୍ରୀ ଗୁଡାକ ଅଟେ। ପୁଣି ଏହି ଜଣେ ବ୍ୟକ୍ତି ଶାରୀରିକ ରୂପେ ତାହାକୁ ଯଦି ଦଖଲ କରିବାକୁ ଚେଷ୍ଟା କରନ୍ତି, ତେବେ ଏହା ପଛରୁ ମୁଷ୍ଠାଘାତ କରିବା ପରି ଅଟେ। ଆପଣ ଯେ କେହି ଅଟନ୍ତି ତାହା ଆପଣଙ୍କର ଜୀବନଟି ପ୍ରକାଶ କରିଥାଏ। ଏକଦା କେହି ଜଣେ ଛୋଟ ବାଳକ ବାସ କରୁଥିଲା, ସେ କୌଣସି ଏକ ସମସ୍ୟାରେ ପଡି ଯାଇଥିଲା। ସେ ତ ଜଣେ ଉତ୍ତମ ସ୍ୱଭାବ ବିଶିଷ୍ଟ ବାଳକ ଥିଲା, ତଥାପି ସେ ବିଚାରକୁ ନୀତ ହୋଇଥିଲା। ପୁଣି ବିଚାରପତି ପରି କହିଥିଲେ, ମୁଁ ତୁମକୁ ଦୋଷୀ ବୋଲି ଗଣ୍ୟ କରେ, ମୁଁ ତୁମକୁ ଆଜୀବନ କାରାବାସର ଦଣ୍ଡ ଦେବାକୁ ଇଚ୍ଛା କରେ। ସେ କହିଥିଲା, ମୁଁ ମୋର ମକଦ୍ଦମାକୁ ନିଜସ୍ୱ ରୂପେ ଲଢ଼ିବାକୁ ଚାହେଁ। ସେ କହିଥିଲା, ମୁଁ ନିଜର ଦସ୍ତାବେଜ ଉପରେ ଆଉ ଥରେ ଧ୍ୟାନ କରିବାକୁ ଇଚ୍ଛା କରେ। ସେ କହିଥିଲେ, ତୁମର ସେପରି କିଛି ଦସ୍ତାବେଜ ନାହିଁ, ତୁମର ଦସ୍ତାବେଜ ତାହା ଅଟେ ଯାହାକି ତୁମକୁ ଦୋଷୀ ବୋଲି ପ୍ରମାଣିତ କରିଥାଏ। ପୁଣି ଆଜି ମଧ୍ୟ ତାହା ହିଁ ଠିକ ତଦ୍ରୁପ ଧରଣର ଅଟେ। ଯେପରି ଉନ୍ନତ ଧରଣ ହେବା ଉଚିତ ଅଟେ, ଆଜି ମଣ୍ଡଳୀଟି ସେପରି ଉନ୍ନତ ଧରଣ ନ ହେବା କାରଣ ଏହିକି ଯେ ଏହା ଏକ ଦସ୍ତାବେଜ ଅଟେ ଯାହାକି ଏକ ମିଥ୍ୟା କଥା ଜନିତ ଦସ୍ତାବେଜ ଅଟେ। ଆମମାନଙ୍କୁ ତ ଅତ୍ୟଧିକ ରୂପେ ଉତ୍ସର୍ଗୀତ ସମର୍ପିତ ହୋଇ ରହିବାର ଆବଶ୍ୟକ ହିଁ ଅଛି। ଆମମାନଙ୍କୁ ପରମେଶ୍ୱରଙ୍କର ସଫଳ ବଚନକୁ ନିହାତି ପକ୍ଷେ ବିଶ୍ୱାସ କରିବାକୁ ହିଁ ଅଛି। ଆମମାନଙ୍କ ନିକଟରେ ସେହି ବଚନଟି ପରମେଶ୍ୱରଙ୍କ ସତ୍ୟ ବଚନ ରୂପେ ପ୍ରକଟିତ ନ ହେବା ପର୍ଯ୍ୟନ୍ତ ଆମମାନଙ୍କୁ ତାହା ଉପରେ ଅନୁସନ୍ଧାନ କରି ରହିବାକୁ ହିଁ ଅଛି। ବୁଝନ୍ତି ତ, ତାହା ତ ସେହି ଦସ୍ତାବେଜ ଅଟେ ଯାହା ଆମମାନଙ୍କୁ ପ୍ରବେଶ କରିବା ପାଇଁ ବାଧା ସୃଷ୍ଟି କରାଇଥାଏ। କିନ୍ତୁ ଏକଦା ସଙ୍କଟରୁ ଆପଣମାନଙ୍କୁ ଦୂରେଇ ଦେବା ନିମନ୍ତେ ଏହି ସମାନ ବିଦ୍ୟାଳୟରେ ସେହି ବାଳକ ନିକଟରେ କୌଣସି ସମ୍ବଳ ନଥିଲା, ସେ ଏହା ନିମନ୍ତେ ଅର୍ଥ ବ୍ୟୟ କରିବା ନିମନ୍ତେ ସକ୍ଷମ ହୋଇପାରିନଥିଲା। ଏହାର ଅର୍ଥଦଣ୍ଡ ହଜାର ହଜାର ଡଲାର ମୂଲ୍ୟର ଥିଲା। ମାତ୍ର ତାହାର ଜଣେ ଜ୍ୟେଷ୍ଠ ଭାତ ଥିଲେ, ଯିଏକି ଆସିଥିଲେ ପୁଣି ତା ନିମନ୍ତେ ସେହି ଅର୍ଥକୁ ପରିଶୋଧ କରିଦେଇଥିଲେ। ବର୍ତ୍ତମାନ ଆମମାନଙ୍କ ସହିତ ଜଣେ ଜ୍ୟେଷ୍ଠ ଭାତ ଅଛନ୍ତି, ସେ ଯୀଶୁ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି। ପୁଣି ଆମମାନଙ୍କର ଅର୍ଥଦଣ୍ଡକୁ ପରିଶୋଧ କରିଦେବା ନିମନ୍ତେ ସେ ଆସିଥିଲେ। ଆମମାନେ ଏହାକୁ ଯଦି କେବଳ ବିଶ୍ୱାସ କରୁ ତେବେ ତାଙ୍କରି ସଙ୍ଗରେ ପର୍ଦ୍ଦା ମଧ୍ୟକୁ ପ୍ରବେଶ କରିବାକୁ ସକ୍ଷମ ହେବା, ଯେପରିକି ସେ ଆମମାନଙ୍କର ମୂଷା ଅଟନ୍ତି। ଆଜି ପାଇଁ ଯୀଶୁ ଆମମାନଙ୍କ ନିମନ୍ତେ ମୂଷା ଅଟନ୍ତି। ମୂଷାଙ୍କର ଆଚ୍ଛାଦିତ ପର୍ଦ୍ଦାଟି ଲୋକମାନଙ୍କ ନିମନ୍ତେ ଜୀବନ୍ତ ବଚନ ଥିଲା। ଆଜି ଆଚ୍ଛାଦିତ ହୋଇ ରହିଥିବା ଯୀଶୁ ହିଁ ପ୍ରତ୍ୟେକ ଲୋକମାନଙ୍କ ନିମନ୍ତେ ଜୀବନର ବଚନ ଅଟନ୍ତି। ଯେଉଁମାନେ ଯୀଶୁ ମଣ୍ଡଳୀ ମଧ୍ୟ ଅଛନ୍ତି ସେହି ଧର୍ମାତ୍ମା ପରମେଶ୍ୱରଙ୍କ ପୁତ୍ର ସେହି ଅଟନ୍ତି, ଲୋକମାନଙ୍କ ଗହଣରେ ଅଛନ୍ତି। ଏହି ଏହା ଯୁଗର ପ୍ରତିଜ୍ଞାଟି ଦ୍ୱାରା ବଚନକୁ ପ୍ରକଟିତ କରୁଅଛନ୍ତି, ପୁଣି ଏତେବେଳେ ପ୍ରକୃତରେ ସମଭାବରେ ତାହାକୁ ପ୍ରସ୍ତୁତ କରୁଅଛନ୍ତି। ପୁଣି ମନେ ରଖିଥାନ୍ତୁ, ମୂଷା ଏହାକୁ କହିଥିଲେ, ପୁଣି ଏହାକୁ ପ୍ରକଟ କରିଥିଲେ, ତଥାପି ସମସ୍ତ ଜଗତ ନିକଟରେ ସେ ଏହାକୁ ପ୍ରକଟ କରିନଥିଲେ, ମାତ୍ର ଯାତ୍ରାରେ ଗମନ କରୁଥିବା ପ୍ରଜାବର୍ଗଙ୍କ ନିକଟରେ ପ୍ରକଟ କରିଥିଲେ, କେବଳ ଏକ ବିଶେଷ ଶ୍ରେଣୀର ଲୋକମାନଙ୍କଠାରେ ପ୍ରକଟ କରିଥିଲେ। ସେମାନେ ସେହି ପ୍ରଜାଗଣ ଥିଲେ ଯେଉଁମାନେ କି ବାହାରି ଆସିଥିଲେ, ଯାତ୍ରାରେ ଯୋଗଦାନ କରିଥିଲେ। ପୁଣି ଆଜିକାଲି ସେପରି କହୁଥିବା ଲୋକମାନଙ୍କ ସମ୍ମୁଖରେ ପବିତ୍ରତ୍ମା ଉପସ୍ଥିତ ଅଛନ୍ତି, ଯେଉଁମାନେ କହନ୍ତି ଅଲୌକିକତାର ଆରୋଗ୍ୟକାରୀ ଶକ୍ତିଟି ଆଦୌ ଠିକ୍ କଥା ନୁହେଁ। ମୁଁ ଯେତେବେଳେ ଆଲୋଚନା କରୁଥିଲି ଜଣେ ସାଧାରଣ ମହିଳାଙ୍କ ନିମନ୍ତେ ଜଣେକ ଚିକିତ୍ସକ ସେଦିନ ମୋତେ ଡକାଇଥିଲେ। ସେଠାରେ ଚାରୋଟି କିମ୍ବା ପାଞ୍ଚଟି ମାମଲା ଏପରି ଥିଲା, ସେମାନେ ମୃତ୍ୟୁ ଅପେକ୍ଷାରେ ଥିଲେ, ଆସନ୍ନ ମୃତ୍ୟୁର ମୁଖରେ ଥାଇ ସମୟ ବିତାଉଥିଲେ। ପୁଣି ପବିତ୍ରାତ୍ମା ସେମାନଙ୍କୁ ଆରୋଗ୍ୟତା ଦାନ କରିଥିଲେ। ଚିକିତ୍ସକ ଜଣକ ଏ ବିଷୟରେ ପ୍ରଶ୍ନ ପଚାରିଥିଲେ, ସେ କହିଥିଲେ ଏହା କିପରି ସମ୍ଭବ ହୋଇପାରେ। କିପରି ସେ କହିଥିଲେ ସେହି ଜଣକ ତ ମୋର ଚିକିତ୍ସାଧୀନ ରୋଗୀ ଥିଲେ। ମୁଁ କହିଥିଲି ଏହା ଥିଲା, ଯେତେବେଳେ ଏହା ପରମେଶ୍ୱରଙ୍କ କାର୍ଯ୍ୟ ଥିଲା, ଏହା 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 ତ ତାଙ୍କର ଯେତେବେଳେ ତାଙ୍କର ବିଷୟବସ୍ତୁ ଅଟେ, ଲକ୍ଷ୍ୟ କରନ୍ତି ତ, ଆଉ ସେଇ ହେତୁ ଏହା ଯାହା କିଛି ଅଟେ ତାହାକୁ ଆପଣ ବୁଝନ୍ତି କି? ଅର୍ଥ ଶାରୀରିକ ପର୍ଯ୍ୟାୟରୁ ବାହାରି ଆସିବା ନିମନ୍ତେ ପରମେଶ୍ୱର ଏକ ଯାତ୍ରା ନିମନ୍ତେ ଯେପରି ଲୋକମାନଙ୍କୁ ଆହ୍ୱାନ କରୁଅଛନ୍ତି, ଯେଉଁମାନେ ନକଲ କରୁଅଛନ୍ତି, ଯେଉଁମାନେ ମଣ୍ଡଳୀ ମଧ୍ୟରେ ସହଯୋଗ କରିବାକୁ ଚାହାନ୍ତି, ମେଥଡିଷ୍ଟ କଣ, ବ୍ୟାପ୍ଟିଷ୍ଟ କଣ, ପ୍ରେସବିଟେରିଆନ କଣ, ଅର୍ଥାତ୍ ସମୂହ ଦଳ ସଦସ୍ୟ ଗଣ ଏପରି ନୁହେଁ, ମାତ୍ର ପେଣ୍ଟିକୋଷ୍ଟାଲ ମଣ୍ଡଳୀ ଗଣ ଅଟନ୍ତି। ଏହା ତ ବ୍ୟକ୍ତିଗତ ବେପାର ଅଟେ, ଏହା ତ ଆପଣ ପୁଣି ପରମେଶ୍ୱର ଏପରି ବେପାର ଅଟେ, ଆପଣଙ୍କ ଭିତରକୁ ଯିବାକୁ ଆବଶ୍ୟକ ଅଛି। ଆପଣଙ୍କ ଦଳକୁ ଏପରି ନୁହେଁ, ଆପଣଙ୍କ ମଣ୍ଡଳୀକୁ ଏପରି ନୁହେଁ, ଆପଣଙ୍କ ପାଳକଙ୍କୁ ଏପରି ମଧ୍ୟ ନୁହେଁ, ତାହା ଆପଣ ହିଁ ଅଟନ୍ତି। ଆପଣଙ୍କୁ ବ୍ୟକ୍ତିଗତ ରୂପେ ଭିତରକୁ ଯିବାର ଆବଶ୍ୟକ ହିଁ ଅଛି। ମୂଷାଙ୍କର ଅନ୍ୟ ଏକ ସ୍ୱଭାବକୁ ଧ୍ୟାନ କରିବା ପାଇଁ ମୁଁ ଆପଣଙ୍କ ନିମନ୍ତେ ଇଚ୍ଛା କରେ। ଯେତେବେଳେ ବାହାରି ଆସିଥିଲେ ତଥାପି ସେ ଜଣେ ଭାବବାଦୀ ହୋଇଥିବା କାରଣରୁ, ଜଣେ ମହାନ ବ୍ୟକ୍ତି ହୋଇଥିବା କାରଣରୁ, ଯାହାକି ସେ ପ୍ରକୃତରେ ଥିଲେ, ଯେତେବେଳେ ସେ ବଚନ ସହିତ ଥାଇ ବାହାରି ଆସିଥିଲେ, ସେ ଯେ ପରିବର୍ତ୍ତନ ହୋଇଯାଇଥିଲେ ଏହାକୁ ପ୍ରଜାଗଣ ଲକ୍ଷ୍ୟ କରିଥିଲେ। ତାଙ୍କ ମଧ୍ୟରେ କିଛି ବିଶେଷ ଧରଣର ପରିବର୍ତ୍ତନ ଦେଖାଦେଇଥିଲା। ସେହି ସମୟର ପ୍ରକଟିତ ବଚନ ସହିତ ସେଠାରେ ଚାଲି ଆସିଥିଲେ, ଆଜ୍ଞା ଗୁଡ଼ିକୁ ସଙ୍ଗେ ଧରି ଚାଲି ଆସିଥିଲେ, ସେଠାରେ ପରିବର୍ତ୍ତିତ ବ୍ୟକ୍ତି ହୋଇଯାଇଥିଲେ। ପୁଣି ଠିକ୍ ସେହିପରି ଭାବରେ ଆପଣ ହୋଇଯିବେ, ଅର୍ଥାତ୍ ମନୁଷ୍ୟର ସ୍ୱଭାବ ରୂପୀ ପର୍ଦ୍ଦାର ଅନ୍ତରାଳରୁ ଆପଣ ଯେତେବେଳେ ବାହାରି ଆସିଥାନ୍ତି, ଯାହାକି ଆରାଧନାଳୟ ମଧ୍ୟରେ ଅଟ୍ଟହାସ କରିଥାଏ, ସେହି ବ୍ୟକ୍ତିଟି ଯିଏକି ଅଲୌକିକତା ରୂପୀ ଆରୋଗ୍ୟ ଲାଭ କରିବା ବିଷୟର ଉଦ୍ଦେଶ୍ୟରେ ବାଧା ସୃଷ୍ଟି କରିଥାଏ, ପୁଣି କହିଥାଏ ଅଦ୍ଭୁତ କର୍ମର ଦିନଟି ବିତିସାରି ଅଛି, ତାହା ପ୍ରତି ସେପରି ଧରଣର ପରିବର୍ତ୍ତନ ଘଟିଥାଏ। ଆପଣମାନେ ସେଠାରେ ମନୁଷ୍ୟରୂପୀ ପର୍ଦ୍ଦାର ଅନ୍ତରରେ ଥିବା ଅବସ୍ଥାରୁ, ଭିତ୍ତିନୀତିର ପର୍ଦ୍ଦାର ଅନ୍ତରରେ ଥିବାରୁ ଦୂରେଇ ଯାଇଥାନ୍ତି। ପୁଣି ଆପଣଙ୍କ ମଧ୍ୟରେ କିଛି ବିଶେଷଣର ଘଟଣା ଯେ ଘଟିବ ଏହାକୁ ସମସ୍ତେ ଜାଣନ୍ତି, ସମସ୍ତେ ଜାଣିବେ। ଆମମାନଙ୍କ ବିନମ୍ର ଭାଇ ଜିମ୍ ବ୍ରାଉନ୍ଙ୍କ ପରି ମୁଁ ଅନୁମାନ କରେ ଯେ ପ୍ରିୟ ପ୍ରାୟ ଅନେକ ପ୍ରେସବିଟେରିଆନ ଗଣ କିମ୍ବା ତାଙ୍କ ଅନ୍ତରାତ୍ମାରେ ଯେ କିଛି ବିଶେଷ ଧରଣର ପରିବର୍ତ୍ତନ ଘଟିଛି ଏହାକୁ ପ୍ରାୟ ସମସ୍ତେ ଜାଣନ୍ତି, କାରଣ ଅନ୍ତରାଳରୁ ବାହାରି ଆସିଅଛନ୍ତି। ସେ ତ ଲୋକମାନଙ୍କ ମଧ୍ୟରେ କିଛିଟା ବିଶେଷ ଧରଣର ଆଚରଣକୁ ଦେଖିଥିଲେ ଯାହାକି ତାଙ୍କୁ ଆକର୍ଷିତ କରିଥିଲା, ପୁଣି ସେ ସେହି ପର୍ଦ୍ଦାର ଅନ୍ତରାଳରୁ ବାହାରି ଆସିଥିଲେ। ସାକ୍ଷାତରେ ଆପଣମାନେ ସେହି ପର୍ଦ୍ଦାର ଅନ୍ତରାଳରୁ ଯେତେବେଳେ ବାହାରି ଆସିଥାନ୍ତି, ସେତେବେଳେ ଆପଣମାନେ ଲୋକମାନଙ୍କର ସ୍ପଷ୍ଟ ଦୃଷ୍ଟିଗୋଚରକୁ ଆସିଥାନ୍ତି, ଅର୍ଥାତ୍ ଆପଣଙ୍କ ମଧ୍ୟରେ ଯେ କିଛି ବିଶେଷ ପ୍ରକାର ଘଟଣା ଘଟିଛି ତାହାକୁ ସେମାନେ ଦେଖିପାରିଥାନ୍ତି। ଅବିଶ୍ୱାସୀ ମାନଙ୍କ ନିମନ୍ତେ ଆଚ୍ଛାଦିତ ବଚନ ମାତ୍ର ବିଶ୍ୱାସ ନିମନ୍ତେ ସମ୍ପୂର୍ଣ୍ଣ ସୁସ୍ପଷ୍ଟ ହୋଇଥିବା ବଚନ ଅଟେ। ଯୀଶୁଖ୍ରୀଷ୍ଟ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। ଜନ୍ମରେ ଏହା ପରମେଶ୍ୱର ଥିଲେ, ସେମାନଙ୍କ ଯୁଗରେ ମନୁଷ୍ୟ ଶରୀରରେ ସେ ପରମେଶ୍ୱର ଥିଲେ, ତାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟ ସେପରି ଥିଲେ। ଆମେମାନେ ତାହା ହିଁ ବିଶ୍ୱାସ କରୁ। ଜଣେ ସାଧାରଣ ଭାବବାଦୀ ଏପରି ନୁହେଁ, ଜଣେ ଅତି ସାଧାରଣ ବ୍ୟକ୍ତି ଏପରି ମଧ୍ୟ ନୁହେଁ। ଖ୍ରୀଷ୍ଟଙ୍କ ମଧ୍ୟରେ ତାହା ପରମେଶ୍ୱର ହିଁ ଥିଲେ, ମନୁଷ୍ୟର ଆକୃତିରେ ସେ ପରମେଶ୍ୱର ଥିଲେ। ପରମେଶ୍ୱରଙ୍କର ପରିପୂର୍ଣ୍ଣତା ସଦେହରେ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ବାସ କରି ରହିଥିଲେ। ପରମେଶ୍ୱର ଜଣେ ମନୁଷ୍ୟଙ୍କ ମଧ୍ୟରେ ବାସ କରି ରହିଥିଲେ, ବର୍ତ୍ତମାନ ମାନବଙ୍କ ମଧ୍ୟରେ ଏହା ପରମେଶ୍ୱର ଅଟନ୍ତି। ପରମେଶ୍ୱରଙ୍କ ମଧ୍ୟରେ ପରମେଶ୍ୱରଙ୍କ ପରିପୂର୍ଣ୍ଣତା ଶାରୀରିକ ଭାବେ ତାଙ୍କ ସମସ୍ତ ମଣ୍ଡଳୀ ମଧ୍ୟରେ ରହିଛନ୍ତି। ନିଜର ବଚନକୁ ସଫଳ କରୁଥିବା କାରଣରୁ ନିଜକୁ ପ୍ରକଟିତ କରୁଅଛନ୍ତି। ବର୍ତ୍ତମାନ ଆମେମାନେ ଧ୍ୟାନ କରିଥାଉ, ପ୍ରତ୍ୟେକ ଯୁଗରେ ପରମେଶ୍ୱର ଏହା ଉପରେ ଆବରଣ ଘୋଡ଼ାଇ ରଖିଅଛନ୍ତି। ବୁଝନ୍ତି ତ, ଏକ ପର୍ଦ୍ଦାର ଅନ୍ତରାଳ ରହି ପରମେଶ୍ୱର ଗୁପ୍ତ ହୋଇ ରହିଅଛନ୍ତି। ଦକ୍ଷିଣାଞ୍ଚଳରେ ଘଟିଥିବା ଏକ ଘଟଣାର କାହାଣୀକୁ ଏହା ମୋତେ ମନେ ପକାଇ ଦେଇଥାଏ। ଏପରି ଅଟେ, ସେଠାରେ ଏକ ଖ୍ରୀଷ୍ଟୀୟ ଗୃହ ଥିଲା। ପୁଣି ଏହି ଖ୍ରୀଷ୍ଟୀୟ ଗୃହରେ ସେମାନେ ପରମେଶ୍ୱରଙ୍କଠାରେ ଅତୁଟ ବିଶ୍ୱାସ କରୁଥିଲେ। ପୁଣି ସେମାନେ ଏପରି ଶିକ୍ଷା ଲାଭ କରିଥିଲେ ଯେ ପରମେଶ୍ୱର ତାଙ୍କର ସମସ୍ତରୁ ସେମାନଙ୍କୁ ସୁରକ୍ଷା କରି ରଖିଥାନ୍ତି, ଯେପରିକି ସେ ସେପରି କରିଥାନ୍ତି। ପୁଣି ସେମାନଙ୍କ ପରିବାର ମଧ୍ୟରେ ଏକ ଶିଶୁ ସନ୍ତାନ ଥିଲା, 7 କିମ୍ବା 8 ବର୍ଷର ଏକ ଛୋଟ ପୁଅ ଜୁନିୟର ଥିଲା। ପୁଣି ସେ ସଣ୍ଡେ ସ୍କୁଲକୁ ଯାଉଥିଲା। ପୁଣି ସେ ଜଣେ ଅତି ଉତ୍ତମ ସ୍ୱଭାବ ବିଶିଷ୍ଟ ଛୋଟ ବାଳକ ଥିଲା, ମାତ୍ର ସେ ଏକ ଘର ଦେଖି ଭୟଭୀତ ହୋଇ ପଡୁଥିଲା। ପୁଣି ବିଜୁଳି ଓ ଘଡ଼ଘଡ଼ି ଯେତେବେଳେ ହେଉଥିଲା ସେତେବେଳେ ସେ ଭୟଭୀତ ହେଉଥିଲା। ପୁଣି ସେଦିନ କୌଣସି ଏକ ବ୍ୟକ୍ତିଙ୍କୁ ମୁଁ ଏ ବିଷୟରେ କହିଥିଲି, ସେତେବେଳେ ଏହି ରୋଗଟି ଉକ୍ତ ବ୍ୟକ୍ତିଙ୍କ ଶରୀରରୁ ଅପସାରି ଯାଇଥିଲା। ପୁଣି ଏହି ବ୍ୟକ୍ତିଟି ସୁସ୍ଥ ହୋଇଯାଇଥିଲେ। ଏହି ସମାନ ସମୟଜଣଙ୍କ କହିଥିଲେ, ସେମାନେ ଆପଣଙ୍କ ମଧ୍ୟରୁ ଏକ ଈଶ୍ୱରଙ୍କୁ ହେ ଭାଇ ବ୍ରହ୍ମାମ ସେପରି କିଛି ତଥ୍ୟକୁ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଆଚ୍ଛା, ତେବେ ସେ ଜଣେ ସମାଲୋଚକ ଥିଲେ, ତେଣୁ ମୁଁ ବିଚାର କରିଥିଲି ଯେ ମୁଁ କେବଳ ଏହାକୁ କହିବାକୁ ଦେଇପାରନ୍ତି, ଏହାକୁ ଆଂଶିକ ପରିମାଣରେ କିଛିଟା ବୁଲାଇ ପ୍ରସ୍ତୁତ କରିବି, ଆଘାତ ପ୍ରଦାନ କରିବା ନିମନ୍ତେ ନୁହେଁ। ଆପଣ ତାହା ଜାଣନ୍ତି, କିନ୍ତୁ କିଛିଟା ସ୍ୱଳ୍ପ ଧରଣର ପାଇଁ ମୁଁ କହିଥିଲି, ଯେପରି ହେବାଟା ଧର୍ମଶାସ୍ତ୍ରର ଉକ୍ତି ଅନୁସାରେ ଅତି ଅସମ୍ଭବ ଅଟେ କି? ବୁଝନ୍ତି ତ, ମୁଁ କହିଥିଲି ନୁହେଁ, ଏହା ସେପରି ନୁହେଁ। ମୁଁ କହିଥିଲି ଯେହେତୁ ଯୀଶୁ ମଧ୍ୟ ଭାବଦିଗଣଙ୍କୁ ଈଶ୍ୱର ଗଣ ବୋଲି କହିଥିଲେ, ବୁଝନ୍ତି ତ, ତାହା ହିଁ ସତ୍ୟ କଥା ପରମେଶ୍ୱର। ପୁଣି ସେମାନେ କହନ୍ତି, ଆଚ୍ଛା ଆପଣମାନଙ୍କ ପରି ଲୋକଗୁଡାକ ପରମେଶ୍ୱରଙ୍କ ସ୍ଥାନକୁ ଗ୍ରହଣ କରିବାକୁ ଚେଷ୍ଟା କରିଥାନ୍ତି, ତାହା କଦାପି ଅଜଣା କଥା ନୁହେଁ। ଏହା ଯାହା ଅଟେ ପ୍ରକୃତରେ ସେପରି ହିଁ, ତାହା ତ ନିତ୍ୟାନ୍ତ ରୂପେ ସେପରି ଅଟେ। ପରମେଶ୍ୱର ମାନବ ଶରୀରରେ ପ୍ରଗଟିତ ହେଲେ, ଯେପରି ସେ ପ୍ରତିଜ୍ଞା କରିଥିଲେ ଅବିକଳ ରୂପେ ଠିକ୍ ସେହିପରି ଭାବରେ ପ୍ରକାଶିତ ହେଲେ। ଏହି ସାଧାରଣ ପରିବାରଟି ଆମମାନେ ପରି ଲକ୍ଷ୍ୟ କରିଥାଉ। ମୁଁ ତାହାଙ୍କୁ ଏହି କ୍ଷୁଦ୍ର ଗଳ୍ପଟି କହିଥିଲି, ଯାହା କେତେବେଳେ ମୋର ସ୍ମରଣକୁ ଆସିଥିଲା। ଅର୍ଥାତ୍ ଦିନେ ରାତିରେ ପ୍ରବଳ ଝଡ଼ ପତାଶ ହୋଇଥିଲା। ପୁଣି ମା ଜୁନିୟରଙ୍କୁ କହିଥିଲେ, ସେ କହିଥିଲେ, ବର୍ତ୍ତମାନ ହେ ପୁତ୍ର, ତୁମ୍ଭେ ଉପର ମହଲାକୁ ଚାଲିଯାଅ, ପୁଣି ବିଛଣାକୁ ଯାଇ ଶୋଇପଡ଼। ସେ କହିଥିଲା, ମା ମୁଁ ତ ଭୟଭୀତ ହୋଇ ପଡ଼ିଅଛି। ସେ କହିଥିଲେ, ତୁମକୁ କେହି କିଛି କ୍ଷତି ଘଟାଇବ ନାହିଁ, ଉପରକୁ ଚାଲିଯାଅ, ପୁଣି ବିଛଣାକୁ ଚାଲିଯାଅ। ଶିଶୁ ବାଳକ ଜୁନିୟର ସେଠାକୁ ଯାଇ ଶୋଇପଡ଼ିଥିଲା। ପୁଣି ଝରକା ଗୁଡ଼ିକର ଚତୁର୍ପାର୍ଶ୍ୱରେ ବିଜୁଳିର ଆଲୋକ ଚମକି ଉଠିଥିଲା। ପୁଣି ସେ ଛୋଟ ବାଳକଟି ଅତି ବିଚଳିତ ହୋଇ ପଡ଼ିଥିଲା। ସେ ନିଜର ମୁଣ୍ଡକୁ କୋଳ ତଳେ ଦବାଇ ରଖିବାକୁ ଯତ୍ନ କରିଥିଲା। ଏହା ସତ୍ତ୍ୱେ ସେ ବିଜୁଳି ଚମକିବାର ଶବ୍ଦକୁ ଶୁଣିପାରୁଥିଲା, କିମ୍ବା ଝରକା ମଧ୍ୟ ଦେଇ ବିଜୁଳି ଚମକ ଆଲୋକକୁ ସେ ଦେଖିପାରୁଥିଲା। ପୁଣି ଘରଘଡ଼ି ଶବ୍ଦକୁ ସେ ଶୁଣିପାରୁଥିଲା। ସୁତରାଂ ସେ କହିଥିଲା, ମା ପୁଣି ମା ପଚାରିଥିଲେ, ଜୁନିୟର ତୁ କଣ ଆବଶ୍ୟକ କରୁଛୁ? କହିଥିଲା, ଏଠାକୁ ଚାଲି ଆସ, ପୁଣି ମୋ ପାଖରେ ଶୟନ କର। ତେଣୁ ସେ ପାହାଚ ଗୁଡାକୁ ଚଢି ଉପର ମହଲାକୁ ଆସିଥିଲେ, ଯେପରିକି ଜଣେ ଉତ୍ତମ ପୁଣି ଆଦରଣୀୟ ମା କରିଥାନ୍ତି। ପୁଣି ସେ ଉପର ମହଲାକୁ ଆସିଥିଲେ, ପୁଣି ସେ ଶିଶୁ ଜୁନିୟରକୁ ନିଜ କୋଳକୁ କୁଣ୍ଢାଇ ଆଣିଥିଲେ। ପୁଣି ସେ କହିଥିଲେ, ଜୁନିୟର କିଛି ସମୟ ନିମନ୍ତେ ମା ତୋ ସହିତ କଥାବାର୍ତ୍ତା ହେବାକୁ ଚାହାନ୍ତି। କହିଥିଲା, ମା ତାହା ତ ଅତି ଉତ୍ତମ କଥା ଅଟେ। କହିଥିଲେ, ଆପଣ ସ୍ମରଣରେ ଏହାକୁ ଏତେବେଳେ ରଖିଥା, ଆମମାନେ ନିୟମିତ ଭାବେ ଉପାସନାଳୟକୁ ଯାଇଥାଉ, ଆମମାନେ ବାଇବଲ ପାଠ କରିଥାଉ, ଆମମାନେ ପ୍ରାର୍ଥନା କରିଥାଉ, ଆମମାନେ ଏକ ଖ୍ରୀଷ୍ଟିଆନ ପରିବାରଠୁ ଆମମାନେ ପରମେଶ୍ୱରଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ କରିଥାଉ। ପୁଣି କହିଥିଲେ, ଆମମାନେ ବିଶ୍ୱାସ କରିଥାଉ ଯେ ଘର ବତାସରେ କିମ୍ବା ଅନ୍ୟ ଯାହା କିଛି ଆପଦ ଆସେନା କାହିଁକି, ପରମେଶ୍ୱର ଆମମାନଙ୍କର ରକ୍ଷକ ଅଟନ୍ତି। ସେ କହିଥିଲା ମା ମୁଁ ଏହାର ସବୁକିଛି ବିଷୟକୁ ସତ୍ୟ ରୂପେ ବିଶ୍ୱାସ କରେ ତଥାପି କହିଥିଲା ବିଜୁଳି ଚମକ ତେଜଟି ଯେତେବେଳେ ଏତେ ନିକଟବର୍ତ୍ତୀ ହୋଇଥାଏ ସେ କହିଥିଲା ମୁଁ ଚାହେଁ ପରମେଶ୍ୱର ଏକ ପର୍ଦ୍ଦା ପକାଇ ତାପରେ ରହିଥାନ୍ତୁ ତେଣୁ ମୁଁ ବିଚାର କରେ କେବଳ ଦୁନିଆ ନୁହେଁ ମାତ୍ର ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ସେପରି ବିଚାର କରନ୍ତି ଆମେ ଯେତେବେଳେ ସମବେତ ହୋଇଥାଉ ଆମମାନେ ଏକ ନିମନ୍ତେ ଯେତେବେଳେ ପ୍ରାର୍ଥନା କରିଥାଉ ପରମେଶ୍ୱର ପର୍ଦ୍ଦା ଅନ୍ତରରେ ରହି ଏହାର ଉର୍ଦ୍ଧ୍ୱରେ ବିଦ୍ୟମାନ ହୋଇ ରହିଥାନ୍ତି ପରମେଶ୍ୱର ଆପଣା ଉପରେ ପର୍ଦ୍ଦାରେ ଆଚ୍ଛାଦିତ ଥାଇ ସବୁବେଳେ ଯେ ରହିଥାନ୍ତି ଏହାକୁ ଆମମାନେ ଧ୍ୟାନ କରିଥାଉ ଯେତେବେଳେ ମୂଷା ତାହାଙ୍କୁ ଦର୍ଶନ କରିଥିଲେ ସେତେବେଳେ ସେ ଆପଣାକୁ ପର୍ଦ୍ଦାରେ ଆଚ୍ଛାଦନ କରି ରଖିଥିଲେ ସେ ଜଣେ ମନୁଷ୍ୟର ରୂପାକୃତିରେ ଦେଖିବାକୁ ମିଳିଥିଲେ ପରମେଶ୍ୱର ପର୍ଦ୍ଦା ଗୁଡାକର ଅନ୍ତରରେ ଯେତେବେଳେ ବାସ କରି ରହିଥିଲେ ସେ ଆପଣାକୁ ପର୍ଦ୍ଦାରେ ଆଚ୍ଛାଦିତ କରି ରଖିଥିଲେ ପୁଣି ପରମେଶ୍ୱର ଆଜି ରାତିରେ ଆପଣା ଉପରେ ଆଚ୍ଛାଦିତ ପର୍ଦ୍ଦାରେ ଘୋଡ଼ାଇ ହୋଇ ନିଜ ମଣ୍ଡଳୀ ମଧ୍ୟରେ ଗୁପ୍ତ ରହି ମଣ୍ଡଳୀ ରୁକ୍କାୟିତ ହୋଇଅଛନ୍ତି ଆଜି ରାତ୍ରି କାଳରେ ସେ ତ ସେହି ସମାନ ପରମେଶ୍ୱର ଅଟନ୍ତି ଆମମାନେ ତାହାକୁ ଧ୍ୟାନ କରି ଦେଖିଥାଉ ମାତ୍ର କେତେବେଳେ ସର୍ବଦାର ନ୍ୟାୟ ସେହି ଚର୍ମ ନିର୍ମିତ ପର୍ଦ୍ଦାଟି ତାହା ଅଟେ ଯାହାକି ରୀତିନୀତି ଗୁଡାକ ଅଟନ୍ତି ଏବଂ ସେମାନେ ଏହାକୁ ଧରି ରଖିଥାନ୍ତି ସେମାନେ ଏହାକୁ ଆଦୌ ବିଶ୍ୱାସ କରିପାରନ୍ତି ନାହିଁ ଯେ ପ୍ରଭୁ ପରମେଶ୍ୱର ସେହି ଲୋକମାନଙ୍କୁ ସେପରି ବ୍ୟବହାର କରିବାକୁ ପ୍ରେରିତ କରିଥାନ୍ତି ବୁଝନ୍ତି ତ ଏ ନିମନ୍ତେ ଯେହେତୁ ପରମେଶ୍ୱରଙ୍କ ବିଚ୍ଛେଦ ବସ୍ତ୍ରଟି ତାଙ୍କ ମଣ୍ଡଳୀ ମଧ୍ୟ ରହିଅଛି ଚର୍ମ ଏହା ଉପରେ ତୁମର ଆହ୍ୱାନ ରହିଅଛି ତାହା ସତ୍ୟ କଥା ଅଟେ ଯେ ଅବିଶ୍ୱାସୀର ଦୃଷ୍ଟିରୁ ଆପଣଙ୍କୁ ମୁକ୍ତ କରି ରଖିଥିଲେ ପୁଣି ବିଶ୍ୱାସ ନିକଟରେ ପ୍ରକଟିତ ହୋଇଥିଲେ ମହାଶୟ ତାହା ହିଁ ଅଟେ ଯେତେବେଳେ ସେମାନଙ୍କ ରୀତିନୀତି ପର୍ଦ୍ଦାଟି ଯେତେବେଳେ ରହିଅଛି ସେମାନଙ୍କ ପିତାମହ ମାନଙ୍କର ରୀତିନୀତି ପର୍ଦ୍ଦା ଗୁଡାକ ଯେତେବେଳେ ରହିଅଛି ଆ ବଚନ ତାହାକୁ ଭେଦି ଅଗ୍ରସର ହୋଇଥାଏ ଓ ଆଜିକାଲି ଅବଶ୍ୟ ତତ୍ପରେ ସୁସ୍ପଷ୍ଟ ରୂପେ ଦୃଶ୍ୟକୁ ଆସିଥାଏ ଆମମାନେ ତାଙ୍କୁ ଦର୍ଶନ କରିଥାଉ ଦେବତ୍ୱ ପୁନଶ୍ଚ ମନୁଷ୍ୟର ଶରୀରରେ ଆଚ୍ଛାଦିତ ହୋଇ ରହିଥିଲେ ଏପ୍ରିୟ ପ୍ରଥମ ଅଧ୍ୟାୟଟି ପୁଣି ଆଦି ପୁସ୍ତକ 18 ଅଧ୍ୟାୟଟି ସେହିପରି ବିଷୟକୁ ପ୍ରକାଶ କରିଥାଏ ପରମେଶ୍ୱର ଜଣେ ମନୁଷ୍ୟ ଥିଲେ ଏହାକୁ ଆପଣମାନେ ମନେ ପକାନ୍ତୁ ସେଠାରେ ଠିଆ ହୋଇ ରହିଥିଲେ ଭୋଜନ କରୁଥିଲେ ପୁଣି ଅବ୍ରାହମଙ୍କ ସହିତ କଥାବାର୍ତ୍ତା କରୁଥିଲେ ପୁଣି ତାଙ୍କ ପଛରେ ଥିବା ତମ୍ବୁ ମଧ୍ୟରେ ସାରା ଯେ କଣ କରୁଥିଲେ ସେ ବିଷୟରେ ତାହାଙ୍କୁ କହିଥିଲେ ଯେପରି କହିଥିଲେ ସଦମର ଦିନମାନଙ୍କରେ ଯେପରି ଘଟିଥିଲା ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ଠିକ୍ ସେହିପରି ଘଟିବ ଦେବତ୍ୱ ମନୁଷ୍ୟ ଶରୀରରେ ପୁନଶ୍ଚ ଆଚ୍ଛାଦିତ ଥିଲେ ମନେ ରଖିଥାନ୍ତୁ ଯୀଶୁ ଏପରି କଦାପି କହିନଥିଲେ ଯେ ପରମେଶ୍ୱରଙ୍କ ପୁତ୍ର ଯେତେବେଳେ ପ୍ରକାଶିତ ହୋଇଥାନ୍ତି ଲୁକ 17 ଅଧ୍ୟାୟରେ ମୁଁ ବିଶ୍ୱାସ କରେ ଯେ ସମ୍ଭବତଃ 20 କିମ୍ବା 21 ପଦରେ କିମ୍ବା ସେହି ଅଧ୍ୟାୟ ସ୍ଥିତ ଅନ୍ୟ ଯେକୌଣସି ସ୍ଥାନରେ ଯେପରି କହିଥିଲେ ଆଉ ମନୁଷ୍ୟ ପୁତ୍ର ଯେତେବେଳେ ପ୍ରକାଶିତ ହୋଇସାରିଥିବେ ମନୁଷ୍ୟ ପୁତ୍ର ପୂର୍ବ ପରି ମଣ୍ଡଳୀ ମଧ୍ୟରେ ପୁନଃ ପ୍ରକାଶିତ ହେବେ ମନୁଷ୍ୟ ଶରୀରରେ ପ୍ରକଟ ହୋଇଥାନ୍ତି ପରମେଶ୍ୱରଙ୍କ ପୁତ୍ର ଏପରି ନୁହେଁ ମାତ୍ର ପୁନର୍ବାର ମନୁଷ୍ୟ ପୁତ୍ର ହିଁ ଅଟନ୍ତି ଏହି ଯୁଗାନ୍ତର ଦିନ ମାନଙ୍କରେ ବିଗତ ଦିନ ପରି ପୁନଶ୍ଚ ଆପଣା ମଣ୍ଡଳୀ ମଧ୍ୟରେ ଉପସ୍ଥିତ ହୋଇଥାନ୍ତି ସେ ଯେ ପରମେଶ୍ୱରଙ୍କ ବଚନରେ ଏହାକୁ ପ୍ରତିଜ୍ଞା କରିଥାନ୍ତି ପରମେଶ୍ୱରଙ୍କ ପ୍ରତିଜ୍ଞା ଗୁଡିକର ନ୍ୟାୟ ଏହାକୁ ପ୍ରତିଜ୍ଞା କରିଛନ୍ତି ତାହା ଆମମାନେ ଲକ୍ଷ୍ୟ କରିଥାଉ ଆମମାନେ ଆହୁରି ଗୋଟିଏ ବିଷୟକୁ ଲକ୍ଷ୍ୟ କରିଥାଉ ପୁରାତନ ନିୟମରେ ଯାତ୍ରା ପୁସ୍ତକରୁ ଗୋଟିଏ ପଦ ପର୍ବକୁ ମୁଁ ଏଠାରେ ଲେଖି ରଖିଅଛି ଅର୍ଥାତ୍ ଏହି ପୁରାତନ ପଶୁଚର୍ମ ଗୁଡାକ ତାହା କଣ କରିଥିଲା ଏହା ଲୋକମାନଙ୍କ ମଧ୍ୟରୁ ପରମେଶ୍ୱରଙ୍କ ଗୌରବକୁ ଲୁକ୍କାୟିତ ରଖିଥିଲା ପଶୁର ଚର୍ମ ଗୁଡିକରେ ଆଚ୍ଛାଦିତ ହୋଇ ରହିଥିଲା ପୁଣି ଲୋକେ ଏହାକୁ ବୁଝିପାରିନଥିଲେ ଏହାର କାରଣ ଏହି ଥିଲା ଯେହେତୁ ତାହା ଏକ ଚର୍ମ ପରଦା ଥିଲା ଯାହା ଏହାକୁ ଲୁଚାଇ ରଖିଥିଲା ଚମଡ଼ାଟି ଥିଲା ପରମେଶ୍ୱରଙ୍କ ଅଲୌକିକ ତେଜ ଚର୍ମ ପରଦାର ପଶ୍ଚାତ ଭାଗ ରହିଥିଲେ ପୁଣି ଏତେବେଳେ ପରମେଶ୍ୱରଙ୍କ ଅଲୌକିକ ତେଜଟି ଏତେବେଳେ ଆପଣମାନଙ୍କର ଚର୍ମ ପରଦାର ପଶ୍ଚାତ ଭାଗ ରହିଅଛନ୍ତି ତାହା ହିଁ ସତ୍ୟ କଥା ପୁଣି ରୀତିନୀତି ଗୁଡାକ ଏହାକୁ ଆଦୌ ବୁଝିନଥାନ୍ତି ଏହା ପର୍ଦ୍ଦାର ଭିତର ପାଖରେ ଥିଲେ ଯେଉଁ ସ୍ଥାନରେ ତାଙ୍କର ବଚନ ରହିଥିଲେ ସେହି ପଶୁ ଚର୍ମର ପର୍ଦ୍ଦା ମଧ୍ୟରେ କଣ ଥିଲା ପୂର୍ବେ ସେହି ସମୟରେ ସେହି ପୁରାତନ ପଶୁର ଚର୍ମ ଗୁଡାକର ମଧ୍ୟରେ କଣ ଥିଲା ଆମମାନେ ଆଗ୍ରହ କରିବା ଭଳି ତାହାଙ୍କ ମଧ୍ୟରେ କୌଣସି ସୁନ୍ଦରତା ରହିନଥିଲା ତାହା ଯେତେବେଳେ ଦେହବନ୍ତ ହୋଇଥିଲେ ପୁଣି ଆମମାନଙ୍କ ମଧ୍ୟରେ ବାସ କରି ରହିଥିଲେ ସେତେବେଳେ ମଧ୍ୟ ତାଙ୍କ ମଧ୍ୟରେ କୌଣସି ସୁନ୍ଦରତା ରହିନଥିଲା ଯାହାକୁ ଆମେମାନେ ଆଗ୍ରହ କରିଥାନ୍ତୁ ପୁଣି ଏତେବେଳେ ଆଜି ମଧ୍ୟ ସେହି ଏକା ବିଷୟ ରହିଅଛି ଆଗ୍ରହ କରିବା ଭଳି ଏପରି କୌଣସି ସୁନ୍ଦରତା ଜଣେ ପୁରୁଷଙ୍କ ମଧ୍ୟରେ କିମ୍ବା ଜଣେ ନାରୀଙ୍କ ମଧ୍ୟରେ ନାହିଁ ମାତ୍ର ସେମାନଙ୍କ ଅନ୍ତରାତ୍ମା ରହିଥିବା ବିଶେଷତ୍ୱଟି ତାହା ହିଁ ସୌନ୍ଦର୍ଯ୍ୟ ଅଟେ, ତାହା ହିଁ ଏ ପ୍ରକାର ବିଷୟ ଅଟେ। ଆଚ୍ଛାରେ ଆପଣମାନେ କହିଥାନ୍ତି, ମୁଁ ସେ ବ୍ୟକ୍ତିଙ୍କୁ ଚିହ୍ନେ ଯିଏ ଏକଦା ଜଣେ ପୋଖତ ମଦ୍ୟପି ଥିଲେ, ସେ ଏହାକୁ କରୁଥିଲେ। ସେ ପୂର୍ବେ କଣ କରୁଥିଲେ ତାହାକୁ ଭୃକ୍ଷେପ କରେ ନାହିଁ। ସେହି ଚର୍ମ ଆଚ୍ଛାଦିତ ଶରୀର ମଧ୍ୟରେ କଣ ଲୁକାୟିତ ରହିଥିଲା, ତାହାର ଅନ୍ତରାତ୍ମାରେ ଯେ କଣ ରହିଅଛି, ତାହା ହିଁ ଏହାକୁ ମୂଲ୍ୟାଙ୍କନ କରିଥାଏ, ଅର୍ଥ ପ୍ରକାଶ କରିଥାଏ। ତାହା ହିଁ ଯାହାକି ପ୍ରଜାଗୁଡ଼କଙ୍କୁ ଅନ୍ଧ କରିଦେଇଅଛି ଏବଂ ସେମାନେ ଅନ୍ଧ ଅଟନ୍ତି। ପର୍ଦ୍ଦାଟି ଲୋକଗୁଡାକୁ ଅନ୍ଧ କରି ପକାଇଥାଏ, ବୁଝନ୍ତି ତ? ସେମାନେ କହନ୍ତି, ସେହି ନାରୀ ଜଣକ ଯେ ସେପରି କରୁଥିଲେ ତାହା ମୁଁ ମନେ ପକାଇ ପାରେ, ସେ ଯେ ସେପରି କରୁଥିଲେ ଏହାକୁ ମୁଁ ଜାଣେ, ମାତ୍ର ବର୍ତ୍ତମାନ ଅବସ୍ଥାର ବିଷୟ କିପରି, ବୁଝନ୍ତି କି? ଏହି ଚମଡ଼ା ଗୁଡିକ ଯାହା ଏକଦା ପଶୁ ଉପରେ ଥିଲା, କିନ୍ତୁ ଏତେବେଳେ ଏହା ପରମେଶ୍ୱରଙ୍କ ପ୍ରତାପକୁ ଲୁକାୟିତ କରୁଅଛି, ପଥରେ ଏହା ଉପରେ ଆବରଣ ପ୍ରସ୍ତୁତ ରଖିଅଛି। ଏକଦା ଏହା ପଶୁର ଶରୀରରେ ଥିଲା, ମାତ୍ର ବର୍ତ୍ତମାନ ଏହା ପରମେଶ୍ୱରଙ୍କ ପ୍ରତାପକୁ ସୁରକ୍ଷା ପ୍ରଦାନ କରୁଅଛି। ତେଣୁ ଆଜି ରାତିରେ ଆପଣଙ୍କ ରୂପାନ୍ତରଟି ପରିବର୍ତ୍ତନ ହୋଇଯାଇପାରେ, ପରମେଶ୍ୱର ନିମନ୍ତେ ଏକ ଆବାସସ୍ଥାନ ହେବା ନିମନ୍ତେ ସେପରି ଏକ ପରିବର୍ତ୍ତିତ ଶରୀର ହୋଇଯାଇପାରେ। ପରମେଶ୍ୱର ମନୁଷ୍ୟ ଶରୀରରେ ବାସ କରୁଅଛନ୍ତି। ପଶୁର ସେହି ପୁରାତନ ଚର୍ମକୁ ଧ୍ୟାନ ଦିଅନ୍ତୁ, ଆମେ ଦେଖିଲୁ ଯେ ଏହାର ପଶ୍ଚାତ ଭାଗ ରହିଥିଲା, ତାର ଭିତର ପାଖରେ ବଚନ ରହିଥିଲେ, ପୁଣି ସେହି ବଚନ ତନ୍ମଧ୍ୟରେ ଅକ୍ଷିମିରି ରୋଟି ଥିଲା, ଅନୁଗ୍ରହ ସିଂହାସନଟି ଭିଞ୍ଚା ଯାଇଥିଲେ, ପୁଣି ଏହା ଦୀପକ ବିଷୟ ଥିଲା, ପରାତ୍ପରଙ୍କ ତେଜମୟ ଜ୍ୟୋତି ତନ୍ମଧ୍ୟରେ ବାସ କରି ରହିଥିଲେ। ପୁଣି ବଚନ ଏକ ବୀଜ ଅଟେ, ଆଉ ସୂର୍ଯ୍ୟ ଏହା ଉପରେ ନ ପଡ଼ିଲେ ତାହା କଦାପି ଅଙ୍କୁରିତ ହୋଇପାରେ ନାହିଁ। ଏହାକୁ ଫଳବତୀ ହେବା ନିମନ୍ତେ ବୀଜଟିର ଉପରେ ସୂର୍ଯ୍ୟ କିରଣ ପଡ଼ିବା ଆବଶ୍ୟକ, ଏହାକୁ ଅଙ୍କୁରିତ ହେବା ନିମନ୍ତେ ତାହା ଏହାକୁ ସାହାଯ୍ୟ କରିଥାଏ। ବଚନକୁ ଗ୍ରହଣ କରିବା ନିମନ୍ତେ ଏହା ହିଁ ଏକମାତ୍ର ଉପାୟ ଅଟେ, ବୁଝନ୍ତି ତ? ପରମେଶ୍ୱରଙ୍କ ବଚନକୁ ନିଜ ହୃଦୟରେ ଗ୍ରହଣ କରନ୍ତୁ, ପୁଣି ଅପୂର୍ବ ଗୌରବରେ ଗମନାଗମନ କରନ୍ତୁ। ପୁଣି ଆପଣମାନେ ଯେତେବେଳେ ସେପରି କରନ୍ତି, ଏହା ଅସମରି ରୋଗୀର ମାନକୁ ଉତ୍ପନ୍ନ କରିବ, କେବଳ ଏହା ଏକ ଅନ୍ୟ ପ୍ରଜାବର୍ଗଙ୍କ ନିମନ୍ତେ ପୃଥକୀକୃତ ହୋଇଥିବା ପ୍ରଜାଗଣଙ୍କୁ ହିଁ ପ୍ରଦାନ କରିବ। ଏହାକୁ ଭୋଜନ କରିବା ନିମନ୍ତେ କେବଳ ସେମାନେ ହିଁ ବିଶେଷ ପ୍ରଜାଗଣ ଅଟନ୍ତି, ଭୋଜନ କରିବାକୁ ସେମାନେ ହିଁ ଆଜ୍ଞାଦତ୍ତ ଅଟନ୍ତି, ଆଜ୍ଞା ଲାଭ କରିଥିବା ପ୍ରଜାଗଣ କେବଳ ସେମାନେ ହିଁ ଅଟନ୍ତି। ପୁଣି ଧ୍ୟାନ ଦିଅନ୍ତୁ, ଏଠାରେ ପାଉଲ ପରି କହିଥିଲେ, ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥାକୁ ପରିବର୍ତ୍ତନ ହେଉଅଛି। ଆପଣମାନେ ବୁଝନ୍ତି କି, ପରିଶେଷରେ ଏହା ଆପଣଙ୍କ ଅବସ୍ଥାକୁ ପହଞ୍ଚିଥାଏ, ଆପଣଙ୍କ ମୂଳ ଗୌରବକୁ ଫେରି ଆସିଥାଏ। ଏହା ପ୍ରାତଃକାଳୀନ ବୀଜର ଗୌରବ ସ୍ୱରୂପ ଅଟେ, ଏକ ଫୁଲର ବୀଜ ସଦୃଶ ଏହା ଭୂମିରେ ପତିତ ହୋଇଥାଏ, ଗହମର ବୀଜଟି ଭୂମିରେ ପତିତ ହୋଇଥାଏ। ସର୍ବପ୍ରଥମ ଅବସ୍ଥାଟି କଣ ଅଟେ, ଏହା ଅଙ୍କୁରିତ ହୋଇ ବାହାରି ଆସିଥାଏ, ପୁଣି ଏହା ଏକ ଛୋଟ ଗଜା ହୋଇ ଦେଖାଦେଇଥାଏ, ତତ୍ପରେ ଏହା ଝୁମ୍ପା ରୂପକୁ ଧାରଣ କରିଥାଏ, ତତ୍ପରେ ଝୁମ୍ପାରୁ ଅତିକ୍ରମ କଲା ପରେ ଏହା ମୂଳ ବୀଜକୁ ଫେରି ଆସିଥାଏ। ଆଚ୍ଛାରେ ଠିକ ସେହିପରି କର୍ମକୁ ମଣ୍ଡଳୀ କରିଅଛି। ଏହା ଲୁଥରଙ୍କ ସୁଷମାଚାରରୁ ୱେସ୍ଲିଙ୍କ ସୁଷମାଚାରକୁ ଅତିକ୍ରମ କରି ଆସିଅଛି, ପୁଣି ଯେତେବେଳେ ମୂଳ ବୀଜର ଆଡ଼କୁ ଫେରି ଆସିଅଛି, ଆପଣଙ୍କର ପୂର୍ବ ଗୌରବକୁ ଫେରି ଆସିଅଛି। ପ୍ରାରମ୍ଭିକ ସମୟରେ ଯେଉଁ ଗୌରବକୁ ଲାଭ କରିଥିଲା ତହିଁ ଆଡ଼କୁ ଫେରି ଆସିଅଛି। ଏହି ସୂର୍ଯ୍ୟ ଯାହାକି ପୂର୍ବ ଯୁଗରେ ଉଦିତ ହୋଇଥିଲା, ତାହା ସେହି ସମାନ ସୂର୍ଯ୍ୟ ଅଟେ ଯାହାକି ପଶ୍ଚିମ ଯୁଗରେ ସେହି ସମାନ ଅବସ୍ଥିତିକୁ ପ୍ରକଟ କରୁଅଛି। ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥାକୁ ପରିବର୍ତ୍ତିତ ହେଉଅଛି। ଲୁଥରଙ୍କ ସମୟରେ ଏହା ମୂର୍ତ୍ତି ପୂଜାର ଅବସ୍ଥାରୁ ପରିବର୍ତ୍ତିତ ହୋଇଥିଲା, ପୁଣି ଲୁଥରଙ୍କ ଯୁଗରୁ ୱେସ୍ଲିଙ୍କ ଯୁଗ ପର୍ଯ୍ୟନ୍ତ ତାହା ସେପରି ଅବସ୍ଥାରେ ରହିଥିଲା, ପୁଣି ୱେସ୍ଲିଙ୍କ ଯୁଗରୁ ଆରମ୍ଭ କରି ପେଣ୍ଟିକସ୍ ପର୍ଯ୍ୟନ୍ତ ପୁଣି କାଳକ୍ରମେ ଏହା ସେପରି ଚାଲି ଆସିଥିଲା। ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥାକୁ ପରିବର୍ତ୍ତିତ ହୋଇଅଛି, ଗୁପ୍ତ ମାନ୍ୟକୁ ଉତ୍ପନ୍ନ କରୁଅଛି। ପୁଣି ଏତେବେଳେ ପୁଣି ପୂର୍ବେ ସେ ଯେପରି ଥିଲେ ତାଙ୍କୁ ସେହି ପ୍ରକୃତ ଅବସ୍ଥାକୁ ପୁନର୍ବାର ଫେରାଇ ଆଣିବା ଉଦ୍ଦେଶ୍ୟରେ ଏହା ପାଚୁଅଛି। ତାଙ୍କର ସେହି ସମାନ ସେବା କାର୍ଯ୍ୟଟି ସମାନ ଯୀଶୁଖ୍ରୀଷ୍ଟ ସେହି ସମାନ ଶକ୍ତି ସେହି ସମାନ ଶକ୍ତିକୁ ଫେରାଇ ଆଣୁଅଛି। ସେହି ସମାନ ଶକ୍ତି ଏକ ବ୍ୟକ୍ତି ଯିଏକି ପେଣ୍ଟିକୋଷ୍ଟ ଦିନ ଅବତରଣ କରିଥିଲେ ତାହା ସେହି ସମାନ ଅଟନ୍ତି ଯିଏ ବର୍ତ୍ତମାନ ସମୟରେ ପ୍ରକଟିତ ହୋଇଅଛନ୍ତି। ଗୌରବରୁ ଅଧିକ ଗୌରବକୁ ପୁଣି ଅଧିକ ଗୌରବକୁ ପ୍ରକଟ ହୋଇଅଛନ୍ତି, ଆଉ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ସହିତ ବିରାଜିତ ଥାଇ ଆପଣଙ୍କ ମୂଳ ବୀଜ ଅବସ୍ଥାକୁ ଫେରି ଆସିଅଛନ୍ତି। ସମାନ ଚିହ୍ନଗୁଡ଼ିକ ସହିତ ସମାନ ଅଦ୍ଭୁତ କର୍ମଗୁଡ଼ିକ ସହିତ ସମାନ ବାପ୍ତିସ୍ମ ସହିତ ଅବସ୍ଥାନ କରି ସେହି ସମାନ ବ୍ୟକ୍ତିଙ୍କ ଦ୍ୱାରା ସମାନ ଆଚରଣ ସହିତ ବ୍ୟବହାର କରୁଅଛନ୍ତି, ସମାନ ଶକ୍ତିର ସହିତ ସମାନ ଉଦ୍ଦୀପନା ସହିତ କାର୍ଯ୍ୟ କରୁଅଛନ୍ତି। ଏହା ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥାର ଆଦର୍ଶ ସ୍ୱରୂପ ଅଟେ। ପରବର୍ତ୍ତୀ ଅବସ୍ଥାଟି ଏହା ଏକ ଭିନ୍ନ ଅବସ୍ଥାରୁ ପରିବର୍ତ୍ତିତ ହୋଇ ତାଙ୍କ ନିଜସ୍ୱ ଗୌରବରେ ପରିବର୍ତ୍ତିତ ହୋଇଯିବାର ଅବସ୍ଥାଟି ହେବ, ଯେଉଁ ଗୌରବଯୁକ୍ତ ଶରୀରରେ ଆମେ ତାଙ୍କୁ ଦର୍ଶନ କରିବୁ। ଅବ୍ରାହମ ଏହି ସମାନ ଧରଣର ଗୌରବକୁ ଦର୍ଶନ କରିଥିଲେ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଏହା ଯେ କିପରି ଭାବରେ ପରିବର୍ତ୍ତିତ ହୋଇଥିଲେ ତାହାକୁ ଆମମାନେ ଧ୍ୟାନ କରିଥାଉ। ଜଳବରୀ ଥିବା ହେତୁ ତାଙ୍କ ଗୌରବର ସହିତ ଅଂଶୀଦାର ହେବା ପାଇଁ ଆମମାନେ ନିମନ୍ତ୍ରିତ ହୋଇଅଛୁ। ପୁଣି ଏକମ କରନ୍ଥୀୟ 12 ଅଧ୍ୟାୟରେ ଆମମାନେ ତାଙ୍କ ଶରୀରରେ ବାପ୍ତିତ ହୋଇଅଛୁ। ଏକ ଆତ୍ମାଙ୍କ ଦ୍ୱାରା ଆମେମାନେ ସମସ୍ତେ ବାପ୍ତିତ ହୋଇଅଛୁ। ଏକ ଜଳ ଦ୍ୱାରା ଏପରି ନୁହେଁ, ଏକ ଆତ୍ମାଙ୍କ ଦ୍ୱାରା ଆମେମାନେ ସମସ୍ତେ ବାପ୍ତିତ ହୋଇଅଛୁ, ତାହା ସତ୍ୟ କଥା। ବର୍ତ୍ତମାନ ସେତେବେଳେ ଆମେମାନେ ତାଙ୍କର ଅଂଶୀଦାର ହୋଇସାରିଥିଲୁ। ମୁଁ ଯେ ଆପଣମାନଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକାଇ ରଖୁନାହିଁ ଏପରି ଭରସା କରୁଅଛି, ବୁଝନ୍ତି ତ, ମୁଁ ସେପରି କରେ ନାହିଁ ବୋଲି ଆଶା କରେ। ମାତ୍ର ଏହା ଯେପରି ଏକ ଅଭିନୟକାରୀ ବ୍ୟକ୍ତିଙ୍କ ପରି ଅଟେ, ଯିଏକି ସେଠାରେ ଅଭିନୟ ପ୍ରଦର୍ଶନ କରୁଅଛନ୍ତି କିମ୍ବା ଏକ ଅଭିନୟରେ ନାଟକର ଅଭିନୟ କରୁଅଛନ୍ତି। ମୁଁ ତ ଅଭିନୟ ଗୁଡିକ ସମ୍ବନ୍ଧରେ କିମ୍ବା ନାଟକ ସମ୍ବନ୍ଧରେ ବିଶେଷ କିଛି ଜାଣେ ନାହିଁ, ମାତ୍ର ମୁଁ ସେହି ନାଟକଟିକୁ ଦେଖୁଥିଲି, ମୁଁ ସେ ବିଷୟରେ ଗପସପ କରୁଥିଲି, ବାର୍ମ୍ୟାନ୍ଙ୍କ ଉପରେ କଥାବାର୍ତ୍ତା କରୁଥିଲି, ସେତେବେଳେ କି ମୋର କନ୍ୟା ପୁଣି ଅନ୍ୟମାନେ ସେଥିରେ ଅଭିନୟକାରୀଗଣ ଥିଲେ, ମୁଁ ପୁଣି ସେମାନେ ପୁଣି ଅଙ୍ଗମଞ୍ଚରେ ପୁଣି ଏହି ନାଟକରେ ସେମାନେ ଅଭିନୟ କରୁଥିଲେ, ସେମାନେ ଅଭିନୟ ପ୍ରଦର୍ଶନ କରୁଥିଲେ, ବାଦ୍ୟଯନ୍ତ୍ରଟି ବାଜିଥିଲା, ସେହି ସମାନ ନାଟକକୁ ଅଭିନୟ ସଙ୍ଗରେ ବଜାଯାଇଥିଲା। ପୁଣି ଖ୍ରୀଷ୍ଟରେ ପବିତ୍ର ଆତ୍ମାଙ୍କ ଦ୍ୱାରା ଆପଣମାନେ ବାପ୍ତିତ ହେଲା ଉତ୍ତାରେ ଯେପରି ଅନୁଭୂତିକୁ ଲାଭ କରିଥାନ୍ତି। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଏହି ରୁଷ ଦେଶର ଲେଖକଙ୍କ ପୁସ୍ତକକୁ ଆପଣମାନଙ୍କ ମଧ୍ୟରୁ ଅନେକ ପାଠ କରିଅଛନ୍ତି କିମ୍ବା କାହାଣୀଟିକୁ ଶୁଣିଅଛନ୍ତି, ଯିଏ ପିତର ଏବଂ ହେତବାଘ ଉପରେ ଆଧାରିତ ଥିବା କାହାଣୀକୁ ଲେଖିଥିଲେ। ପୁଣି ସେମାନେ କିପରି ଭାବରେ ତାହାକୁ ସଂକେତିକ ଉପରେ ପୁଣି ଅନେକ ଗୁଡ଼ିଏ ଭାବଭଙ୍ଗୀ ଗୁଡ଼ିକର ଉପରେ ଆଧାରିତ କରି ଅଭିନୟ କରିଥିଲେ। ଯେ କେହି ବ୍ୟକ୍ତି ଯିଏ ଏହି କାହାଣୀକୁ ଜାଣନ୍ତି, ତାହା କାଗଜ ଟୁକା ଉପରୁ ପାଠ କରାଯାଇଥିଲା, ପୁଣି ସେହି ନାଟକଟିକୁ ଶୁଣିପାରନ୍ତି, ତାହା ସେଠାରେ କିପରି ଭାବରେ ଅଭିନୀତ ହେଉଥିଲା ତାହାକୁ ବୁଝିପାରନ୍ତି, ସେହି ନାଟକଟି ଅଭିନୟ କରାଯାଉଥିଲା କାହିଁକି, ଯେହେତୁ ପ୍ରତ୍ୟେକ ପରିବର୍ତ୍ତନକୁ ସେମାନେ ଜାଣିଥିଲେ, ସେମାନେ ଏଠାରେ ଏହାକୁ ଦେଖିପାରନ୍ତି, ପୁଣି ପରିବର୍ତ୍ତନକୁ ଦେଖିପାରନ୍ତି। ମାତ୍ର ଏତେବେଳେ କ'ଣ ହୋଇଥାନ୍ତା ଯଦି ସେହି ଲେଖକ ଜଣକ ଯଦି କୌଣସି ଏକ ବିଷୟବସ୍ତୁକୁ ଲେଖିଥାନ୍ତି, ପୁଣି ତାଙ୍କର ଭାବକ୍ତିରେ ସଠିକ ରୂପେ ପ୍ରଦର୍ଶନ ହୋଇନଥିଲା, ତାହାକୁ ଆମମାନେ ଲକ୍ଷ୍ୟ କରିଥାନ୍ତୁ, ତେବେ କ'ଣ ହୋଇଥାନ୍ତା? ତେବେ ତ ଆମମାନେ ବୁଝିଥାଉ ଯେ ଏପରି ଏକ ବିଷୟବସ୍ତୁ ଅସ୍ପଷ୍ଟ ରହିଯାଇଅଛି ଯାହାକି ତନ୍ମଧ୍ୟରେ ଅଭାବ ସୃଷ୍ଟି କରିଅଛି। ପୁଣି ସେଗୁଡ଼ିକୁ ଆମେ ଯେତେବେଳେ ଦେଖିଥାଉ, ସେତେବେଳେ ଯିଏ ଏହାକୁ ରଚନା କରିଥିଲେ, ଯିଏ ଏହାକୁ ପ୍ରସ୍ତୁତ କରି ମଞ୍ଚସ୍ଥ କରିଥିଲେ, ସେ କିଛି ଭୁଲ ଅବଶ୍ୟ କରିଥିଲେ। ପୁଣି ତତ୍ପରେ ତଦନୁସାରେ ସେହି ଧ୍ୱନିଟି ବଜାଯାଇଥାଏ ଆଉ ତାହା ଏକ ଭୁଲ ସ୍ଥାନକୁ ପ୍ରଦାନ କରିଥାଏ। ହଁ, କୌଣସି ନା କୌଣସି ସ୍ଥାନରେ କିଛିଟା ଭୁଲ ରହିଯାଇଅଛି, ନିର୍ଦ୍ଦେଶକ ଜଣକ ଏକ ଭୁଲ ନିର୍ଦ୍ଦେଶନାକୁ ପ୍ରଦାନ କରିଥିଲେ, ବୁଝନ୍ତି ତ। ହେ ମୋହର ଲୁଥରାନ ଭାଇଗଣ, ବର୍ତ୍ତମାନ ସମୟର ଅବସ୍ଥାଟି ଠିକ ତାହା ହିଁ ଅଟେ। ମୋର ବ୍ୟାପ୍ଟିଷ୍ଟ ଭାତୃଗଣ, ମୋର ପେଣ୍ଟିକଷ୍ଟାଲ ଭାତୃଗଣ, ବିଭିନ୍ନ ସଂଗଠନ ଗୁଡ଼ିକରୁ ଉପସ୍ଥିତ ଥିବା ମୋର ଅନ୍ୟାନ୍ୟ ସକଳ ଭାତୃଗଣ, ତାହା ହିଁ ଯାହାକି ସେପରି ଅବସ୍ଥା ଅଟେ, ବୁଝନ୍ତି ତ। ଆପଣମାନେ ସେପରି ଏକ ମତର ଧ୍ୱନିକୁ ବଜାଇବାକୁ ଚାହାନ୍ତି ଯାହାକି ଲୁଥରଙ୍କ ଯୁଗରେ କାର୍ଯ୍ୟ କରିଥିଲା କିମ୍ବା ୱେସ୍ଲିଙ୍କ ଯୁଗରେ ଅଥବା ସେପରି ଅନ୍ୟାନ୍ୟ ଯୁଗ ଗୁଡ଼ିକରେ କାର୍ଯ୍ୟ କରିଥିଲା। ଯେତେବେଳେ କି ଏଠାରେ ରଖାଯାଇଥିବା ବାଦ୍ୟଯନ୍ତ୍ର ପୁସ୍ତକ ବାଇବଲ ପ୍ରକାଶ କରିଥାଏ, ଏହା ଏକ ଭିନ୍ନ ସମୟ ଅଟେ, ବୁଝନ୍ତି ତ। ଲୁଥରଙ୍କ ଯୁଗର ଆଲୋକ ମଧ୍ୟରେ ଆମମାନେ କଦାପି ଜୀବିତ ରହିନପାରୁ, କାରଣ ସେ ଜଣେ ସଂସ୍କାରକ ଥିଲେ। ତାଙ୍କର ଅଭିନୟ କର୍ମକୁ, ତାଙ୍କର ସେବା କାର୍ଯ୍ୟକୁ ଆମମାନେ ପସନ୍ଦ କରିଥାଉ, ମାତ୍ର ତାହାକୁ ଆମମାନେ ଅଭିନୟ କରି ସାରିଅଛୁ। ଏଠାରେ ଆମମାନେ ପୁସ୍ତକର ଶେଷ ଭାଗରେ ଏତେବେଳେ ପଦାର୍ପଣ କରିଅଛୁ, ବୁଝନ୍ତି ତ। ଆମମାନେ କରି ନପାରୁ, ଆମମାନେ ସେପରି ଢଙ୍ଗରେ ଏହାକୁ ଅଭିନୟ ଆଦୌ କରି ନପାରୁ। ହେ ମୋର ଭାତୃଗଣ, କେବଳ ଗୋଟିଏ ମାତ୍ର ପନ୍ଥାକୁ ଅବଲମ୍ବନ କରି ଆପଣମାନେ ଏହାକୁ ସମ୍ପନ୍ନ କରିବାକୁ ଯୋଗ୍ୟବନ୍ତ ହୋଇପାରୁଅଛନ୍ତି, ଆଉ ତାହା ଏହା ହିଁ ଅଟେ। ପୁଣି ବିଶ୍ୱସ୍ତ ଭାତୃଗଣ, ବିଶ୍ୱର ବିଭିନ୍ନ ଅଞ୍ଚଳସ୍ଥ ଭାତୃଗଣ, ମୁଁ ଏପରି କହିପାରିଥାଏ, ସେଥି ନିମନ୍ତେ କେବଳ ଏକମାତ୍ର ପନ୍ଥା ରହିଅଛି, ସେହି ନିର୍ଦ୍ଦେଶକଙ୍କୁ ସମ୍ପୂର୍ଣ୍ଣ କରିବା ନିମନ୍ତେ କେବଳ ଗୋଟିଏ ମାତ୍ର ରାସ୍ତା ରହିଅଛି, ଅର୍ଥାତ୍ ଯେଉଁ ଆତ୍ମାରେ ଲେଖକ ଜଣକ ଅଭିଷିକ୍ତ ହୋଇ ରହିଥିଲେ ତାଙ୍କୁ ସେହି ସମାନ ଆତ୍ମାରେ ଅଭିଷିକ୍ତ ହୋଇ ରହିବାକୁ ଅଛି। ତେବେ ଯାଇ ସେ ଏହାକୁ ପାଇଛନ୍ତି ବୋଲି ଜଣାପଡ଼ିବେ। ପୁଣି ମଣ୍ଡଳୀ ଯେତେବେଳେ ଅଭିନୟକାରୀ ସ୍ୱୟଂରୁ ଯେଉଁଠାରେ ଜଗତର ପାଇଁ ଏହି ଚିହ୍ନ ଗୁଡିକ ପୁଣି ଅଦ୍ଭୁତ କର୍ମ ଗୁଡିକୁ ଅଭ୍ୟାସ କରାଯାଇଥାଏ, ଯେତେବେଳେ ମଣ୍ଡଳୀଟି ପୁଣି ଏହାର ଲେଖକ ଜଣକ ପୁଣି ଏହାର ପାଳକ ପୁଣି ଏହାର ନିର୍ଦ୍ଦେଶକ ଯେତେବେଳେ ରଚନାକାରୀଙ୍କ ଆତ୍ମାରେ ଭରିଯାନ୍ତି, ତତ୍ପରେ ସେମାନେ ଯେତେବେଳେ ପୁଣି କହିଥାନ୍ତି ଅଦ୍ଭୁତ କର୍ମ ଗୁଡିକର ଦିନ ଗୁଡାକ ଗତ ହୋଇ ସାରିଅଛି, ତେବେ ଏହା ସତ୍ୟ ବଚନକୁ ନିର୍ଦ୍ଦେଶିତ କରିନଥାଏ। ମାତ୍ର ଏହା ଆପଣଙ୍କ ଉଚିତ ଭାବରେ ଯେତେବେଳେ ଅଗ୍ରସର କରିଥାଏ ପୁଣି ଏହାଙ୍କ ଆତ୍ମାରେ ଭରିଯାଇଥାଏ। ହେ ବନ୍ଧୁ, ରଚନାକାରୀଙ୍କ ଠାରୁ ଆତ୍ମା ଆଗତ ନ ହେବା ପର୍ଯ୍ୟନ୍ତ ଆପଣ କିପରି ଭାବରେ ଏହାକୁ ସମ୍ପୂର୍ଣ୍ଣ କରିପାରନ୍ତି? ଆମେନ୍। ତତ୍ପରେ ଆପଣ ଯେତେବେଳେ ଏପରି କହିଥାନ୍ତି ଅଦ୍ଭୁତ କର୍ମ କରିବା ଦିନ ଗୁଡାକ ଆଗତ ହୋଇଯାଇ ନାହିଁ, ପରିଚାଳକ ଆମେନ୍ କହି ଚିତ୍କାର କରିଥାନ୍ତି। ଯେତେବେଳେ ଆମେ ଏପରି କହିଥାଉ ଯେ ଯୀଶୁ ଖ୍ରୀଷ୍ଟ କାଲି ଆଜି ଓ ଚିରଦିନ ସମାନ ଅଛନ୍ତି, ତତ୍ପରେ ଐକ୍ୟତାନ ଆମେନ୍ କହି ଉଚ୍ଚ ଶବ୍ଦ କରିଥାନ୍ତି। ତୁମମାନେ ଶକ୍ତି ପ୍ରାପ୍ତ ହେବ, ଐକ୍ୟତାନ ଆମେନ୍ କହି କହିଥାନ୍ତି। ମୁଁ ଏହାକୁ ପାଇଥିଲି। ତତ୍ପରେ ଏ ବିଷୟ ଉପରେ ଅନୁମାନ ଲଗାଇବାର ଆଉ କୌଣସି ଶବ୍ଦ ରହିନଥାଏ। ଐକ୍ୟତାନର ସକଳ ଗୁଞ୍ଜନ ବାକ୍ୟ ସହିତ ସମତୁଲ ହୋଇ ଯଥା ବିଷୟ ହୋଇଥାଏ, କେବଳ ବଢିଥାଏ। ତାହା ଏହା ହିଁ ଅଟେ ଓ ଏହା ଏକ ବିଚକ୍ଷଣର ବିଷୟ ଅଟେ। ସଞ୍ଚାଳକ ପୁଣି ରଚକ ଉଭୟଙ୍କୁ ଏକ ଆତ୍ମା ଅଭିଷିକ୍ତ ହେବାକୁ ହିଁ ଅଛି। ପୁଣି ଏହାକୁ ସଠିକ ରୂପେ ବଜାଇବା ନିମନ୍ତେ ବାଦକ ଗଣଙ୍କୁ ପ୍ରଚାରକ ଗଣଙ୍କୁ ସୁଦା ସମାନ ଆତ୍ମା ଅଭିଷିକ୍ତ ହୋଇ ରହିବାକୁ ହିଁ ଅଛି। ପୁଣି କଣ ଯେ ଘଟୁଅଛି ଏହା ଦେଖି ଜଗତ ବିସ୍ମୟ ପ୍ରକାଶ କରିଥାଏ। ଖାମ୍ୟବାଦୀ ଏ ବିଷୟରେ ସେମାନେ ଆଲୋଚନା କରନ୍ତି, ପୁଣି ଏହା ନିମନ୍ତେ ସେମାନେ ମୋତେ ବିଚଳିତ କରି ପକାଇଥିଲେ। ପୁଣି ସେହି ସବୁ ବାସବିଚାର ନୀତି ପୁଣି ଅନ୍ୟାନ୍ୟ ଅନେକ ଗୁଡିଏ ବିଷୟ ଏହା ପୃଥକୀକରଣ ନୀତି ଓ ଅନୁଗ୍ରହ କରିବା ହେଉ, ସେହିପରି ଅନେକ ନୀତି ପ୍ରଭୁଙ୍କ ଆଗମନର ଦିନଟି ଯେତେବେଳେ ଘନେଇ ଆସୁଅଛି, ଏହି ସବୁ ମୂର୍ଖତାର ବିଷୟ ଗୁଡାକ ଦେଖିବାକୁ ମିଳୁଅଛି। କୌଣସି ଏକ ବିଷୟ ଭୁଲ ସ୍ଥାନକୁ ପ୍ରଦାନ କରୁଅଛି। ମୁଁ ଏଥିପାଇଁ ଭୟଭୀତ, ଯେହେତୁ ନିର୍ଦ୍ଦେଶକ ଜଣକ ଯେ ରଚକଙ୍କ ଆତ୍ମାରେ ପ୍ରକୃତରେ ଅଭିଷିକ୍ତ ଅଛନ୍ତି, ଏଥିପାଇଁ ମୁଁ ସନ୍ଦେହୀ। ରଚକଙ୍କର ଆତ୍ମାଙ୍କୁ ଆତ୍ମା ଯେତେବେଳେ ଲାଭ କରିଥାଉ, ପରମେଶ୍ୱରଙ୍କ ସେହି ମୂଳ ଶକ୍ତିକୁ ଯେତେବେଳେ ଲାଭ କରିଥାଉ, ଏଥିପାଇଁ ବାଇବଲରେ କଥିତ ହୋଇଅଛି ଯେ ଏହି ବାଇବଲକୁ ଲେଖିବା ନିମନ୍ତେ ପୁରାତନ ଯୁଗ ଲୋକେ ପବିତ୍ର ଆତ୍ମାଙ୍କ ଦ୍ୱାରା ସଞ୍ଚାରିତ ହୋଇଥିଲେ। ପିଲାମାନଙ୍କର ସେହି ଦୁଇଟି କାଗଜ ଠିକ ସେହିପରି ଭାବରେ ଏକାଠି ହୋଇଥିବାର ବିଷୟକୁ ଆପଣମାନେ ଲକ୍ଷ୍ୟ କରିଥାନ୍ତି, ଯେପରି ଭାବରେ ପରମେଶ୍ୱରଙ୍କର ବାଇବଲ ପୁଣି ଜଣେ ବିଶ୍ୱାସୀ ଏକାଠି ହୋଇଯାଇଥାନ୍ତି, କାରଣ ସେମାନେ ଉଭୟ ସେହି ସମାନ ଆତ୍ମାଙ୍କଠାରେ ବାସ କରନ୍ତି, ସେମାନେ ଉଭୟ ଏକ ଆତ୍ମାରେ ଅଭିଷିକ୍ତ ଅଟନ୍ତି, ସେମାନେ ଏକତ୍ରିତ ଥାଇ ସମତାକୁ ରକ୍ଷା କରିଥାନ୍ତି। ନିର୍ଦ୍ଦେଶକଣ ହୋଇଥିବା କାରଣରୁ ଆଜିକାଲି ଆମମାନଙ୍କର ତାହା ହିଁ ଆବଶ୍ୟକ, ଏହା ସତ୍ୟ କଥା। ବଚନ ମଧ୍ୟକୁ ଫେରିଯିବାର ଆବଶ୍ୟକ ଅଛି, ଫେରିଯିବାକୁ ଅଛି। ପୁଣି ଏହା ଯେପରି ଲିଖିତ ଏବଂ କଥିତ ହୋଇଅଛି ଠିକ ସେହିପରି ଭାବରେ ଏହାକୁ ବିଶ୍ୱାସ କରିବାକୁ ଅଛି। ତତ୍ପରେ ଆପଣମାନେ ପରମେଶ୍ୱରଙ୍କୁ ଦର୍ଶନ କରିଥାନ୍ତି, ସ୍ୱୟଂରୁ ତାଙ୍କୁ ଦର୍ଶନ କରିଥାନ୍ତି, ତାହା ହିଁ ଅନୁଚ୍ଛାରିତ ବିଷୟ ଅଟେ। ଅଭିନୟଟି ବାସ୍ତବ ରୂପ ଧାରଣ କରି ସାରିଅଛି। ଆଜି ସେମାନେ କହନ୍ତି ଆଚ୍ଛା ତେବେ ସେ ତ ଜଣେ ଐତିହାସିକ ପରମେଶ୍ୱର ଅଟନ୍ତି, ସେ ଯେ ସୁଖ ସମୁଦ୍ରକୁ ପାର କରିଥିଲେ ତାହା ଆମମାନଙ୍କୁ ଜଣା, ସେ ଏହି ସବୁ କାର୍ଯ୍ୟକୁ କରିଥିଲେ। ପୁଣି ସେ ତନ୍ମଧ୍ୟରେ ଥିଲେ, ଏବ୍ରିୟ ସନ୍ତାନ ସହିତ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ଥିଲେ। ସେ ଯଦି ଆଜି ଆଜି ମଧ୍ୟ ସେପରି ସମାନ ନ ଅଟନ୍ତି, ତେବେ ଐତିହାସିକ ପରମେଶ୍ୱରରେ କଣ ଲାଭ ରହିଅଛି? ପରମେଶ୍ୱର ପୂର୍ବେ ଯାହା କିଛି କରିଥିଲେ ତାହାକୁ କରୁଥିବା ଯୋଗୁଁ ଲୋକେ ପରମେଶ୍ୱରଙ୍କୁ ସର୍ବଦା ସମ୍ଭ୍ରମ ପ୍ରଦାନ କରୁଅଛନ୍ତି। ପୁଣି ସେ ଯେ କଣ କରିବେ ସେ ବିଷୟରେ ଚିନ୍ତା କରୁଅଛନ୍ତି, ମତେ ସେ କଣ କରୁଅଛନ୍ତି ତାହାକୁ ସେମାନେ ଅବଜ୍ଞା କରୁଅଛନ୍ତି। ମନୁଷ୍ୟ ମଧ୍ୟରେ ତାହା ହିଁ ଭାବନା ରହିଅଛି ଯାହାକୁ ସେ କରିଥାଏ। ହେ ମୋର ଭାତୃଗଣ, ଆଜି ମଧ୍ୟ ତାହା ହିଁ ସେହି ସମାନ ଭାବନା ରହିଅଛି, ଏହା ହିଁ ସେହି ସମାନ ଧରଣର ଉକ୍ତି ଅଟେ ଓ ଆଶ୍ଚର୍ଯ୍ୟଜନକ। ତେଣୁ ଆସନ୍ତୁ ଆମମାନେ ପଛକୁ ଫେରିଯାଉ, ପୁଣି ଐକ୍ୟତାନକୁ ସଠିକ ରୂପେ ବଜାଉ ଯାହାକୁ ଜଗତ ମଧ୍ୟ ଦେଖିପାରେ। ଯୀଶୁ ଏପରି କହିଥିଲେ, ଆଉ ମୁଁ ଯଦି ପୃଥିବୀରୁ ଉର୍ଦ୍ଧ୍ୱକୁ ଉତ୍ଥିତ ହେବି ତାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି। ପୁଣି ସେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। ବାଦ୍ୟବାଦକଙ୍କ ସହିତ ସଞ୍ଚାଳକମାନଙ୍କ ଆତ୍ମାଟି ସମଭାବରେ ବନ୍ଧା ହୋଇ ରହୁ, ପୁଣି ରଚକଙ୍କ ପ୍ରାଣ ସହିତ ସମାନତା ଲାଭ କରୁ, ତେବେ ଯାଇ ସବୁକିଛି ଧ୍ୱନି ସଠିକ ହୋଇଯିବ। ତେବେ ଯାଇ ଏହା ନିମନ୍ତେ ଅନୁମାନ ଲଗାଇବାର ଆଉ କୌଣସି ଭାବନା ରହିନଥିବ, ଆମମାନେ ତାଙ୍କ ସହିତ ସୁପରିଚିତ ହୋଇପାରିବୁ। ଏବେ କହିଥାଏ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି। କରିନ୍ଥ 2 ପୌଳ ଅନୁସାରେ ଆମେ ତାଙ୍କ ସହିତ ପରିଚୟ ତାକୁ ଲାଭ କରିଅଛୁ। ଆମେମାନେ ସେମାନଙ୍କ ସହିତ ଉପରିତ ହୋଇଅଛୁ, ସେହି ସମାନ ବାପ୍ତିସ୍ମ ସହିତ ଥାଇ ସମାନ କ୍ରମ ଗୁଡ଼ିକର ସହିତ ସମ୍ବନ୍ଧିତ ଥାଇ ଆମେ ସେମାନଙ୍କ ସହିତ ସୁପରିଚିତ ହୋଇଅଛୁ। ତେବେ ସେ ଯାହା କିଛି ଯେତେବେଳେ ଥିଲେ ସେ ଯାହା କିଛି ଅଟନ୍ତି, ସେ ଯାହା କିଛି ଥିଲେ ସେ ଯାହା କିଛି ଅଟନ୍ତି, ଆମମାନେ ସୁଦ୍ଧା ତାହା ହିଁ ଅଟୁ, ତାହା ନିହାତି ପକ୍ଷେ ସେପରି ହିଁ ଅଟେ। ଠିକ ସେହିପରି ଧରଣର ଯଦି ମୁଁ ଜଣେ ବିଶ୍ୱସ୍ତ ଆମେରିକା ନାଗରିକ ହେବାକୁ ଚାହେଁ, ତେବେ ସେ ପୂର୍ବେ ଯେପରି ସ୍ୱଭାବିତ ଥିଲା ମୋତେ ମଧ୍ୟ ସେହି ସ୍ୱଭାବର ସହିତ ଥାଇ ତଦ୍ରୁପ ସୁପରିଚିତ ହେବାକୁ ହିଁ ଅଛି। ସେ ଯାହା କିଛି ଅଟେ ମୋତେ ସେହିପରି ହେବାକୁ ହିଁ ଅଛି, ମୋତେ ତାହା ସହିତ ସୁପରିଚିତ ହେବାକୁ ହିଁ ଅଛି ଯଦି ମୁଁ ପ୍ରକୃତ ଜଣେ ବିଶ୍ୱସ୍ତ ଆମେରିକୀୟ ନାଗରିକ ହୋଇଥାଏ। ଯଦି ମୁଁ ଜଣେ ବିଶ୍ୱସ୍ତ ଆମେରିକୀୟ ନାଗରିକ ହୋଇଥାଏ ତେବେ ମୁଁ ପ୍ଲେମାଉଥ୍ ପାହାଡ଼ ଉପରେ ଅବତରଣ କରିଥିଲି। ଆମେନ୍, ମୁଁ ସେପରି କରିଥିଲି। ଯଦି ମୁଁ ଜଣେ ବିଶ୍ୱସ୍ତ ଆମେରିକୀୟ ନାଗରିକ ହୋଇଥାଏ ଆପଣମାନେ ସୁଦ୍ଧା ସେପରି କରିଥିଲେ। ଆପଣମାନେ ମଧ୍ୟ ବିଦେଶୀୟ ପୂର୍ବଜଗଣଙ୍କ ସହିତ ପ୍ଲେମାଉଥ୍ ପାହାଡ଼ ଉପରେ ଅବତରଣ କରିଥିଲେ। ସେମାନେ ସେହି ସ୍ଥାନରେ ଯେତେବେଳେ ପଦାର୍ପଣ କରିଥିଲେ ସେମାନେ ପ୍ଲେମାଉଥ୍ ପାହାଡ଼ ଉପରେ ପଦାର୍ପଣ କରିଥିଲେ, ପୁଣି ମୁଁ ମଧ୍ୟ ସେମାନଙ୍କ ସହିତ ଥିଲି, ଆପଣମାନେ ସୁଦ୍ଧା ସେମାନଙ୍କ ସହିତ ଥିଲେ, ପ୍ରତ୍ୟେକ ନାଗରିକ ସେମାନଙ୍କ ସହିତ ଥିଲେ। ଆଗତ ବିପତ୍ତି ନିମନ୍ତେ ସତର୍କ କରିଦେବାକୁ ମୁଁ ପାୱଲ ରେଭରିଙ୍କ ସହିତ ସେହି ସମାନ ଯାତ୍ରା ପଥରେ ଗମନ କରିଥିଲି, ତାହା ହିଁ ବାସ୍ତବରେ ସତ୍ୟ କଥା। ଏଠାସ୍ଥିତ ଫୋର୍ଟ ଉପତ୍ୟକା ଅଞ୍ଚଳରେ ଯାତ୍ରା ଆରମ୍ଭ କରି ମୁଁ ବରଫାବୃତ ଦେବାପରି ଅଞ୍ଚଳକୁ ଅତିକ୍ରମ କରିଥିଲି। ସେହିପରି ଦଳେ ସୈନ୍ୟଙ୍କ ସହିତ ଅତିକ୍ରମ କରିଥିଲି, ଯେଉଁମାନଙ୍କ ମଧ୍ୟରୁ ଅର୍ଦ୍ଧେକ ସୈନ୍ୟମାନଙ୍କ ପାଦରେ ଜୋତା ନଥିଲା। ଇତିପୂର୍ବେ ମୁଁ ଜର୍ଜ ୱାଶିଂଟନଙ୍କ ସହିତ ସାରା ରାତି ପ୍ରାର୍ଥନା କରିଥିଲି। ମୋ ହୃଦୟ ମଧ୍ୟରେ ଏକ ପ୍ରକାର ଦର୍ଶନକୁ ଲାଭ କରି ମୁଁ ଡାଲାୱାରାରେ ଅତିକ୍ରମ କରିଥିଲି। ଆମମାନେ ଆମେରିକା ନାଗରିକ କଣ ଅଟୁ? ଆଜ୍ଞା ହଁ, ଫୋରଜ ଉପତ୍ୟକାରେ ମୁଁ ନିଶ୍ଚିତ ରୂପେ ସେପରି କରିଥିଲି। ମୁଁ ଧନ୍ୟବାଦୀ ପିତାମହଙ୍କ ସହିତ ମୁଁ ସକଳ ଧନ୍ୟବାଦକୁ ଫେରସ୍ତ କରିଥିଲି। ମୁଁ ପରମେଶ୍ୱରଙ୍କୁ ସକଳ ଧନ୍ୟବାଦକୁ ଅର୍ପଣ କରିଥିଲି। ମୁଁ ଯଦି ପ୍ରକୃତରେ ଜଣେ ଆମେରିକୀୟ ଅଧିବାସୀ ହୋଇଥାଏ ତେବେ ମୁଁ ମେଜ ପାଖରେ ଉପସ୍ଥିତ ରହି ସେମାନଙ୍କ ସହିତ ସୁପରିଚିତ ହୋଇଥିଲି। ମୁଁ ଜଣେ ପ୍ରକୃତ ଆମେରିକୀୟ ନାଗରିକ ଯଦି ହୋଇଥାଏ ତେବେ ଷ୍ଟୋନ୍ ୱାଲ୍ ଜ୍ୟାକସନଙ୍କ ସହିତ ଥାଇ ମୁଁ ଯେତେବେଳେ ଦ୍ରୁତ ପଦକ୍ଷେପ ଗ୍ରହଣ କରିଥିଲି ସେତେବେଳେ ମୁଁ ସୁପରିଚିତ ହୋଇଥିଲି। ମୁଁ ଯଦି ଜଣେ ପ୍ରକୃତ ଆମେରିକୀୟ ନାଗରିକ ହୋଇଥାଏ ତେବେ ବୋଷ୍ଟନର ଚା ଭୋଜିରେ ମୁଁ ପରିଚିତ ହୋଇଥିଲି। ଆଜ୍ଞା ହଁ, ଯେତେବେଳେ ଆମମାନଙ୍କ ଚକ୍ଷୁରେ ଅନ୍ଧପୁଟୁଣି ବାନ୍ଧିବାର ନିର୍ଣ୍ଣୟକୁ ଆମମାନେ ପ୍ରତ୍ୟାଖ୍ୟାନ କରିଥିଲୁ ସେତେବେଳେ ମୁଁ ଯଦି ଜଣେ ପ୍ରକୃତ ଆମେରିକ ଥିଲି ମୁଁ ତା ସହିତ ଥାଇ ଉପକୃତ ହୋଇଥିଲି। ଆଜ୍ଞା ଓହୋ, ବିସ୍ମୟକର। 4 ଜୁଲାଇ 1776ରେ ମୁଁ ସର୍ବପ୍ରଥମେ ସ୍ୱତନ୍ତ୍ରତାର ଘଣ୍ଟିଟିକୁ ବଜାଇଥିଲି। ଏଠାରେ ମୁଁ ସ୍ୱତନ୍ତ୍ରତାର ଘଣ୍ଟିକୁ ବଜାଇଥିଲି, ପୁଣି ଆମମାନେ ଯେ ସ୍ୱାଧୀନ ହୋଇସାରିଅଛୁ ଏହାକୁ ଘୋଷଣା କରିଥିଲି। ଜଣେ ପ୍ରକୃତ ଆମେରିକୀୟ ହୋଇ ବୁଝାଯିବା ନିମନ୍ତେ ମୋତେ ତାହା ହିଁ କରିବାକୁ ଥିଲା। ମୁଁ ବିପ୍ଳବରେ ବିପ୍ଳବୀ ହୋଇ ତାର ଲଜ୍ଜାର ସମକକ୍ଷ ହେବାକୁ ଯୋଗ୍ୟ ବୋଲି ପରିଚିତ ହୋଇଥିଲି। ଯେତେବେଳେ ଜଣେ ଭାଇ ଏଥିପାଇଁ ବିରୋଧ କରି ସଂଗ୍ରାମ କରିଥିଲେ ତାର ଗୌରବକୁ ଲାଭ କରିବା ନିମନ୍ତେ ମୁଁ ଯେପରି ପ୍ରୟାସ ହୋଇଥିଲି, ଠିକ୍ ସେହିଭଳି ତାର ଲଜ୍ଜାକୁ ବହନ କରିବା ନିମନ୍ତେ ମୁଁ ଏଠି ଏହା ପାଇଁ ତିରସ୍କାର ସହିଥିଲି। ଯେହେତୁ ମୁଁ ଜଣେ ଆମେରିକ ଯଦି ହୋଇଥାଏ ମୋତେ ସେପରି କହିବାକୁ ହିଁ ଅଛି। ମୁଁ ତା ସହିତ ସୁପରିଚିତ ହୋଇଥିଲି। ଆଜ୍ଞା ହଁ, ସେହି ସ୍ଥାନରେ ମୁଁ ଯେତେବେଳେ ସୁପରିଚିତ ହୋଇଥିଲି ଯେତେବେଳେ ଲିଙ୍କନ ତାଙ୍କ ଭାଷଣଟିକୁ ଦେଇଥିଲେ। ଆଜ୍ଞା ହଁ, ମୁଁ ୱାକେଟ୍ ଉପରେ ରକ୍ତ ଜର୍ଜରିତ ସିପାହୀଙ୍କ ଶରୀର ମଧ୍ୟରେ ଉପସ୍ଥିତ ଥିଲି। ମୁଁ ୱାକେଟ୍ ଉପରେ ଜାଗୃତ ହୋଇଥିଲି, ଅଞ୍ଚଳରେ ସେହି ଧ୍ୱଜାକୁ ଉଡାଇବା ନିମନ୍ତେ ମୁଁ ସାହାଯ୍ୟ କରିଥିଲି। ମୁଁ ଜଣେ ପ୍ରକୃତ ଆମେରିକୀୟ ଅଟେ। ଆମେନ୍, ଯେ ଯାହା କିଛି ଅଟେ ମୁଁ ତାହା ହିଁ ଅଟେ। ମୁଁ ଏଥିପାଇଁ ଗର୍ବିତ ଅଟେ, ହଁ ପ୍ରକୃତରେ ଅଟେ। ସକଳ ଆମେରିକୀୟ ନାଗରିକଗଣ ଯେପରି ହୋଇଅଛନ୍ତି, ସେ ଯାହା କିଛି ଅଟେ ଜଣେ ଆମେରିକ ହୋଇଥିବା କାରଣରୁ ମୁଁ ଅଧ୍ୟାବଧି ତାହା ହିଁ ଅଟେ। ସେ ଯାହା କିଛି ଥିଲା ନା କାହିଁକି ମୋତେ ତାହା ହିଁ ହେବାକୁ ଅଛି, କାରଣ ମୁଁ ତାହା ସହିତ ସୁପରିଚିତ ହୋଇଅଛି। ଜଣେ ନିଷ୍ଠାପର ଖ୍ରୀଷ୍ଟିଆନ ହୋଇଥିବା କାରଣରୁ ସେହି ସମାନ ଧରଣର ସୁପରିଚିତକୁ ପ୍ରାପ୍ତି ହୋଇଥାଏ। ଆପଣମାନଙ୍କୁ ଏହା ସହିତ ସୁପରିଚିତା ଲାଭ କରିବାକୁ ହିଁ ଅଛି। ମୋଷାଙ୍କ ସହିତ ପ୍ରଚାର କରିଥିଲି, ପୁଣି ଯୁଦ୍ଧ କରିଥିଲି, ମହଙ୍କ ସହିତ ପ୍ରଚାର କରିଥିଲି, ପୁଣି ଆସୁଥିବା ବିଚାରାଧୀନ ପାଇଁ ସେହି ଲୋକମାନଙ୍କୁ ସତର୍କ କରିଥିଲି, ଜଣେ ପ୍ରକୃତ ଖ୍ରୀଷ୍ଟିଆନ ହେବାକୁ ଚେତନା ପ୍ରଦାନ କରିଥିଲି। 45 ପୂଜା ନିକଟରେ ମୁଁ ମୋଷାଙ୍କ ସହିତ ଥିଲି, ମୁଁ ଅଗ୍ନିସ୍ତମ୍ଭଙ୍କୁ ଦେଖିଥିଲି, ମୁଁ ସେହି ଗୌରବଙ୍କୁ ଦର୍ଶନ କରିଥିଲି। ମୁଁ ସେଠାରେ ଜଙ୍ଗଲ ମଧ୍ୟରେ ମୋଷାଙ୍କ ସହିତ ଥିଲି। ଜଣେ ଖ୍ରୀଷ୍ଟିଆନ ରୂପେ ଧନ୍ୟ ହେବା ପାଇଁ ପରମେଶ୍ୱର ଯେପରି ଥିଲେ ମୋତେ ମଧ୍ୟ ସେହି ସବୁ ବିଷୟରେ ତାଙ୍କ ପରି ପରିଚୟତା ଲାଭ କରିବାକୁ ହୋଇଥିଲା, ଜଣେ ଖ୍ରୀଷ୍ଟିଆନ ରୂପେ ଗଣ୍ୟ ହେବାକୁ ସେପରି ହେବାକୁ ହୋଇଥିଲା। ତାଙ୍କର ଗୌରବକୁ ମୁଁ ଦେଖିଥିଲି, ତାଙ୍କ ରବକୁ ମୁଁ ଶୁଣିଥିଲି। ବର୍ତ୍ତମାନ ତାହା ଯେ ମୋ ଠାରୁ ଦୂରୀଭୂତ ଅଟେ, ମୋତେ ଏପରି ବର୍ଣ୍ଣନା କରିବାକୁ ଆଉ ଯତ୍ନ କରନ୍ତୁ ନାହିଁ, ଯେହେତୁ ମୁଁ ସେଠାରେ ଉପସ୍ଥିତ ଥିଲି। ମୁଁ ଯେ କଣ କହୁଅଛି ତାହା ମୁଁ ଜାଣେ, କଣ ଯେ ଘଟିଥିଲା ତାହା ମୁଁ ଦେଖିଥିଲି। ଆଜ୍ଞା ହଁ, ମୁଁ ତୁଫା ସମୁଦ୍ର ନିକଟରେ ଉପସ୍ଥିତ ଥିଲି। ପରମେଶ୍ୱରଙ୍କ ଆତ୍ମାଙ୍କୁ ସେଠାରେ ବିତରଣ କରୁଥିବାର ମୁଁ ଯେତେବେଳେ ଦେଖିଥିଲି, ପୁଣି ଏକ ଭାଗ ଜଳକୁ ଏକତରଫ ହେବାର ଦେଖିଥିଲି। ନବର ଏକ ଘଞ୍ଚ ସ୍ଥାନ ମଧ୍ୟ ଦେଇ ଗମନ କରିବାର ଦୃଶ୍ୟ ତା ନଥିଲା, ଯେପରିକି ଏତେବେଳେ ସେମାନେ କହିବାକୁ ଚେଷ୍ଟା କରୁଛନ୍ତି। ମାତ୍ର 90 ଫୁଟ ଗଭୀର ସମୁଦ୍ର ଗର୍ଭର ପଥ ଦେଇ ସେମାନେ ପାର ହୋଇଯାଇଥିଲେ। ମୁଁ ପରମେଶ୍ୱରଙ୍କ ଆତ୍ମାକୁ ଦେଖିଥିଲି। ମୁଁ ସେହି ସୁସ୍ଥ ପଥ ଦେଇ ଗୋଷାଙ୍କ ସହିତ ଗମନ କରିଥିଲି, ଶୁଭ ସାଗର ଗର୍ଭରେ ପାର ହୋଇଥିଲି। ମୁଁ ସିନ ପାହାଡ ନିକଟରେ ଠିଆ ହୋଇଥିଲି, ପୁଣି ମେଘ ଗର୍ଜନ ହେଉଥିବାର ଆଉ ବିଜୁଳି ଚମକୁଥିବାର ଦୃଶ୍ୟକୁ ଦେଖିଥିଲି। ସେହି ପ୍ରାନ୍ତ ମଧ୍ୟରେ ସେମାନଙ୍କ ସହିତ ମୁଁ ମାନ୍ୟ ଭୋଜନ କରିଥିଲି। ମୁଁ ସେହି ଶୈଳୀରୁ ଜଳପାନ କରିଥିଲି। ଆଜି ରାତିରେ ମୁଁ ଅଦ୍ୟାବଧି ତାହା ହିଁ କରୁଅଛି। ମୁଁ ମାନ୍ୟ ଭୋଜନକାରୀମାନଙ୍କ ସହିତ ପରିଚୟତା ଲାଭ କରିଥିଲି। ଯେଉଁମାନେ ସେହି ଶୈଳୀରୁ ପାନ କରିଥିଲେ ମୁଁ ସେମାନଙ୍କ ସହିତ ପରିଚୟତା ଲାଭ କରିଥିଲି। ପୁଣି ଯେତେବେଳେ ଦୂରୀଧ୍ୱନି କରିଥିଲେ ଆଉ ଜିରିହର ଛକ ପାଖରେ ଯେତେବେଳେ ଧରାଶାୟୀ ହୋଇଥିଲା, ସେତେବେଳେ ମୁଁ ମଧ୍ୟ ସେଠାରେ ଥାଇ ପରିଚିତ ହୋଇଥିଲି। ଦାନିଏଲଙ୍କ ସହିତ ମୁଁ ମଧ୍ୟ ସିଂହମାନଙ୍କ ଗର୍ତ୍ତରେ ପକାଯାଇଥିଲି। ଏପ୍ରିୟ ସନ୍ତାନଙ୍କ ସହିତ ମୁଁ ମଧ୍ୟ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ଉପସ୍ଥିତ ଥିଲି। ମୁଁ ସେହି ପର୍ବତ ଉପରେ ଥିଲି, କର୍ମେଲ ପାହାଡ ଉପରେ ଏଲିଅଙ୍କ ସହିତ ଥିଲି। ସେହି ସମାନ ସମ୍ମୁଖରେ ଉପସ୍ଥିତ ଥାଇ ମୁଁ ବାପ୍ତିଜିଙ୍କ ଜହନଙ୍କ ସହିତ ଥିଲି। ମୁଁ ପରମେଶ୍ୱରଙ୍କ ଆତ୍ମାକୁ ଅବତରଣ କରୁଥିବାର ଦେଖିଥିଲି। ମୁଁ ପରମେଶ୍ୱରଙ୍କୁ ଏହା କହୁଥିଲି, ହେ ଆମର ପ୍ରିୟ ପୁତ୍ର, ଏହାଙ୍କ ମଧ୍ୟରେ ବାସ କରି ରହିବାକୁ ଆମର ପରମ ସନ୍ତୋଷ। ଆଜ୍ଞା ହଁ, ମୁଁ ତାଙ୍କ ସହିତ ସୁପରିଚିତ ହୋଇଥିଲି, ଏଠାରେ ନିଶ୍ଚିତ ଅଟେ। ତା ବାସ୍ତବରେ ସତ୍ୟ କଥା, ସେ ଯେତେବେଳେ ଲାଜରଙ୍କୁ ଜୀବିତ କରିଥିଲେ ସେତେବେଳେ କବର ନିକଟରେ ମୁଁ ଉପସ୍ଥିତ ଥିଲି। ଯେତେବେଳେ ସେ ତାହାକୁ ତାର ସମସ୍ତ ପାପ ପ୍ରକାଶ କରିଦେଇଥିଲେ ସେତେବେଳେ ଉପନିକଟ ସେହି ମହିଳାଙ୍କ ସହିତ ମୁଁ ମଧ୍ୟ ପରିଚିତ ହୋଇଥିଲି। ଆଜ୍ଞା ହଁ, ମୁଁ ତାଙ୍କ ମୃତ୍ୟୁରେ ନିଶ୍ଚିତ ରୂପେ ତାଙ୍କ ସହିତ ପରିଚିତ ହୋଇଥିଲି। ହଁ, ସର୍ବପ୍ରଥମ ଈଶ୍ୱରର ପରିଚୟତା ଲାଭ କରିଥିଲି। ମୁଁ ମୃତ୍ୟୁରୁ ତାଙ୍କ ସହିତ ଉତ୍ଥାପିତ ହୋଇଥିଲି। ତାଙ୍କର ମୃତ୍ୟୁରେ ମୁଁ ତାଙ୍କ ସହିତ ପରିଚିତ ହୋଇଥିଲି। 120 ଜଣ ପୀଡ଼ିତଙ୍କ ସହିତ ଉପର କୋଠରୀରେ ମୁଁ ଉପସ୍ଥିତ ଥିଲି। ମୁଁ ସେଠାରେ ସେମାନଙ୍କ ସହିତ ପରିଚିତ ହୋଇଥିଲି। ଓ ମୁଁ ଆଧ୍ୟାତ୍ମିକ ମନେ କରୁଅଛି, ଓହୋ ଆମେନ୍। ମୁଁ ସେଠାରେ ସୁପରିଚିତ ପରିଚୟ ଲାଭ କରିଥିଲି। ମୁଁ ସେମାନଙ୍କ ମଧ୍ୟରେ ଜଣେ ହୋଇଥିଲି। ସେମାନେ ଲାଭ କରିଥିବା ସେହି ସମାନ ଅନୁଭୂତିକୁ ମୁଁ ମଧ୍ୟ ଲାଭ କରିଥିଲି। ଜଣେ ସୁଯୋଗ୍ୟ ଖ୍ରୀଷ୍ଟିଆନ ହୋଇଥିବାରୁ ମୁଁ ସେଠାରେ ଉପସ୍ଥିତ ଥିଲି ଯେତେବେଳେ ଏହା ଘଟିଥିଲା। ପ୍ରଚଣ୍ଡ ଶବ୍ଦକାରୀ ପବନ ଯେ ଆସୁଅଛି ତାର ସାକ୍ଷୀ ମୁଁ ହୋଇଥିଲି। ମୁଁ ତାର ସାକ୍ଷ୍ୟଦାନ କରିଥିଲି। ତା ଯେତେବେଳେ କମ୍ପମାନ କରିଥିଲା ମୁଁ ପରମେଶ୍ୱରଙ୍କ ଶକ୍ତିକୁ ଅନୁଭବ କରିଥିଲି। ଯେଉଁମାନେ ପରଭାଷାରେ କଥାବାର୍ତ୍ତା କରିଥିଲେ ସେମାନଙ୍କ ସହିତ ମୁଁ ମଧ୍ୟ ଥିଲି। ଅଭିଷେକକାରୀ ଆତ୍ମା ଯେ ସେହି ସ୍ଥାନକୁ ଆସିଥିଲେ ଏହାକୁ ମୁଁ ଅନୁଭବ କରିଥିଲି, କାରଣ ମୁଁ ସେମାନଙ୍କ ସହିତ ସେଠାରେ ଉପସ୍ଥିତ ଥିଲି। ପବିତ୍ର ପରଭାଷାରେ ସେମାନଙ୍କ ସହିତ ମୁଁ ସେମାନଙ୍କ ସହିତ ପରିଚିତ ହୋଇଥିଲି। ଦୁଇ ଅଧ୍ୟାୟରେ ସେମାନଙ୍କ ସମ୍ମୁଖରେ ମୁଁ ପିତରଙ୍କ ସହିତ ଉପସ୍ଥିତ ଥିଲି। ଯେତେବେଳେ ସେ ସେହି ମହାସମାଚାରକୁ ପ୍ରଚାର କରିଥିଲେ ଅର୍ଥାତ୍ ସେ ମୁଁ ତାଙ୍କ ସହିତ ପରିଚିତ ହୋଇଥିଲି। ଆଜ୍ଞା ହଁ, ପବିତ୍ର ଚତୁର୍ଥ ଅଧ୍ୟାୟରେ ସେମାନେ ଯେତେବେଳେ ଏକତ୍ରିତ ହୋଇଥିଲେ ମୁଁ ସେମାନଙ୍କ ସହିତ ଥିଲି। ଯେତେବେଳେ ଗୃହଟି କମ୍ପ୍ୟୁଟ ଥିଲା, ପ୍ରାର୍ଥନା ସଭା ସମାପ୍ତ ହେଲା ଉପରେ ଯେଉଁ ଗୃହରେ ସେମାନେ ବସିଥିଲେ ତାହା କମ୍ପ୍ୟୁଟ ଥିଲା, ସେଠାରେ ସେମାନଙ୍କ ସହିତ ମୁଁ ପରିଚିତ ହୋଇଥିଲି। ମୁଁ ପାଉଲଙ୍କ ସହିତ ରହି ମଙ୍ଗଳ ପର୍ବତରେ ପ୍ରଚାର କରିଥିଲି। ଆଜ୍ଞା ହଁ, ପାଠପଢ଼ି ପରେ ମୁଁ ଜୋହନଙ୍କ ସହିତ ଥିଲି। ମୁଁ ତାଙ୍କ ଦ୍ୱିତୀୟ ଆଗମନର ଦୃଶ୍ୟକୁ ଦେଖିଥିଲି। ସଂସ୍କାର ଯୁଗରେ ଉର୍ଦ୍ଧରଙ୍କ ସହିତ ଥିଲି। ଅଗ୍ନିରେ ଜଳି ପଡ଼ିଯାଇଥିବା ସେ ଦଗ୍ଧୀଭୂତ ସ୍ଥାନରେ ମୁଁ ୱେସ୍ଲିଙ୍କ ସହିତ ଥିଲି। ଯେତେବେଳେ ଆମେରିକାର ମଣ୍ଡଳୀ ବିରୁଦ୍ଧରେ ଏକ ମହା ବିପ୍ଳବ ଦେଖାଯାଇଥିଲା ମୁଁ ଯେତେବେଳେ ତାଙ୍କ ସହିତ ସେଠାରେ ଉପସ୍ଥିତ ଥିଲି। ପୁଣି ଆଜି ରାତିରେ 1964 ମସିହାରେ ମୁଁ ଫିଲାଡେଲଫିଆରେ ଉପସ୍ଥିତ ଅଟେ, ପେନ୍ସିଲଭେନିଆରେ ଉପସ୍ଥିତ ଅଟେ। ସେହି ସମାନ ଦଳର ସହିତ ପରିଚୟ ଲାଭ କରିଅଛି, ସେହି ସମାନ ଦଳର ଏକ ଅନୁଭୂତିକୁ ଲାଭ କରି ରହିଅଛି। ମୋତେ ଜଣେ ଖ୍ରୀଷ୍ଟିଆନ ହୋଇ ଅବଶ୍ୟ ରହିବାକୁ ହିଁ ଅଛି। ପୁଣି ଯେଉଁ ସ୍ଥାନରେ ପରମେଶ୍ୱରଙ୍କ ବଚନ ପ୍ରକଟିତ ହୋଇଅଛନ୍ତି ମୋତେ ସେଠାରେ ଉପସ୍ଥିତ ରହି ନିଶ୍ଚିତ ରୂପେ ସକଳ ସହିତ ସୁପରିଚିତ ଅଟେ ସେ ଜାଣେ ଯେ ସେ ପ୍ରକଟିତ ହୋଇଅଛନ୍ତି ସେ ଜାଣେ ଯେ ସେ ଆଜି କାଲି ଓ ଚିରଦିନ ସମାନ ଅଟନ୍ତି ସେମାନେ ପୁଣି ଏହା ଜାଣନ୍ତି ଯେ ଏହି ଶିକ୍ଷାଟି କୌଣସି ଭ୍ରାନ୍ତ ବିଷୟ ନୁହେଁ ମାତ୍ର ଏହା ଯୀଶୁଖ୍ରୀଷ୍ଟ ଅଟନ୍ତି ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି ଆଜି ରାତିରେ ମୁଁ ସେହି ଦଳଟିର ସହିତ ଏହି ସ୍ଥାନରେ ସୁପରିଚିତ ଅଟେ ଏହା ସତ୍ତ୍ୱେ ସେମାନେ ଅପଧର୍ମ ମାର୍ଗି କଳଙ୍କ ଏକ ଦଳ ବୋଲି ପରିଚିତ ଅଟନ୍ତି ପୁଣି ପରମେଶ୍ୱରଙ୍କ ଯଥାର୍ଥ ବଚନର ଉଦ୍ଦେଶ୍ୟରେ ସେମାନଙ୍କୁ ଭ୍ରାନ୍ତ ଶିକ୍ଷାର ଅନୁସରଣ ବୋଲି ପରିଚିତ କରାନ୍ତି ତଥାପି ଯୀଶୁଖ୍ରୀଷ୍ଟଙ୍କର ସୁସମାଚାର ବଚନ ନିମନ୍ତେ ମୁଁ ଲକ୍ଷିତ ନୁହେଁ ଯେହେତୁ ସେହି ପ୍ରତ୍ୟେକ ବିଶ୍ୱାସୀଙ୍କ ନିମନ୍ତେ ମୁକ୍ତିର ନିମିତ୍ତ ଏହା ପରମେଶ୍ୱରଙ୍କ ଶକ୍ତି ଅଟେ ମୁଁ ସେମାନଙ୍କ ସହିତ ଅଛି ଯେଉଁମାନଙ୍କୁ ମୁଁ ଜୀବନ୍ତ ପତ୍ର ସମ୍ବନ୍ଧରେ କହିଥିଲି ପ୍ରକଟିତ କରିଥିଲେ ଯେ ପରମେଶ୍ୱର ମନୁଷ୍ୟ ରୂପରେ ପ୍ରକଟିତ ହୋଇ ପୁରୁଷ ପୁଣି ମହିଳାଙ୍କ ମଧ୍ୟରେ ମନୁଷ୍ୟ ରୂପରେ ଆଚ୍ଛାଦିତ ହୋଇ ରହିଥିଲେ ଓ ପରମେଶ୍ୱର ସ୍ୱୟଂରୁ ନିଜର ମୁଖ ପରିବର୍ତ୍ତନ କରି ପୁରସ୍କାର ହୋଇଥିଲେ ପୁଣି ଆପଣ ଲୋକମାନଙ୍କ ନିକଟରେ ନିଜକୁ ପରିଚିତ କରାଇଥିଲେ ସେହି ସର୍ବଶ୍ରେଷ୍ଠ ସମ୍ରାଟ ଯିଏ ଆପଣ ମହିମାକୁ ପରିତ୍ୟାଗ କରିଥିଲେ ସେ ନିଜେ ଲୋକମାନଙ୍କ ଗହଣରେ ପରିଚିତ ହୋଇଥିଲେ ଆଉ କିଛି ଦିନ ଉତ୍ତରେ ଜଗତ ମୋତେ କଦାପି ଦେଖିବ ନାହିଁ ମୁଁ ସେମାନଙ୍କ ନିମନ୍ତେ ଆଚ୍ଛାଦିତ ହୋଇଯିବି ମାତ୍ର ତୁମମାନେ ମୋତେ ଦେଖିବ ଯେହେତୁ ମୁଁ ତୁମମାନଙ୍କ ସହିତ ଥିବି ଏପରିକି ଜଗତର ଶେଷ ପର୍ଯ୍ୟନ୍ତ ସଦାସର୍ବଦା ତୁମମାନଙ୍କ ସହିତ ଥିବି ଲୁଥରଙ୍କ ସମୟରୁ ବୃହସ୍ପତିଙ୍କ ସମୟ ପରିବର୍ତ୍ତନ ହୋଇଥିଲେ ପରକୁ ପର କରି ଗୌରବରୁ ଅଧିକ ଗୌରବକୁ ପରିବର୍ତ୍ତନ ହୋଇଥିଲେ ମୁଁ ଅଧ୍ୟାବଧି ସେହି ସମାନ ପରମେଶ୍ୱର ଅଟେ ତାହା ହିଁ ଅଟେ ଏହା ମୂଳ ଗୌରବକୁ ପୁନଶ୍ଚ ଫେରି ଯାଇଅଛି ହାଲେଲୁୟା ସେ ପ୍ରତ୍ୟେକ ସଂଗଠନର ପର୍ଦ୍ଦାକୁ ଫାଡ଼ି ଦେଇଥିଲେ ପ୍ରତ୍ୟେକ ପ୍ରତିବନ୍ଧନର କାରଣକୁ ଭାଙ୍ଗି ପକାଇଥିଲେ ଯାହା ଏପରି ଶୁଣିବାକୁ ଲାଗେ ଯାହାକି କହିଥିଲା ଓହୋ ତାହା ଭ୍ରାନ୍ତିକର ବିଷୟ ଅଟେ ସେ ତହିଁର ମଧ୍ୟ ଦେଇ ପାର କରିଯାଇଥିଲେ ସେହି ରବ ଯାହାକି ସେଠାରେ ନିର୍ଗତ ହୋଇଥିଲେ ପୁଣି କହିଥିଲେ ଓହୋ ସେହି ଲୋକ ଗୁଡାକ ପାଗଳ ଅଟନ୍ତି ସେ ସେହି ପର୍ଦ୍ଦା ମଧ୍ୟ ଦେଇ ପାର କରିଯାଇଥିଲେ ହଁ ସେ କରିଥିଲେ ଓ ତୁମେ ଏହାକୁ କରିପାରେ ନାହିଁ ତୁମମାନେ ଅଧିକ କିଛି ନୁହଁ କେବଳ ଭ୍ରାନ୍ତ ଲୋକମାନଙ୍କ ଏକ ଦଳ ଅଟ ସେ ତାହାର ମଧ୍ୟ ଦେଇ ବାହାରି ଆସିଥିଲେ ଅଲୌକିକ ରୂପେ ଆରୋଗ୍ୟକାରୀ କର୍ମ ବୋଲି ସେପରି କିଛି ବିଷୟ ନାହିଁ ସେ ସେହିପରି ଚିନ୍ତାଧାରାକୁ ଭାଙ୍ଗି ବାହାରି ଆସୁଛନ୍ତି ଯଦି ସେ ସେପରି କରିବେ ବୋଲି ତାଙ୍କର ବଚନ କହିଥିଲେ ଆମେମାନେ ପରମେଶ୍ୱର ବଚନକୁ ଜିତି ପାରନ୍ତି ନାହିଁ ସେଠାରେ ସେ ଠିଆ ହୋଇଥାନ୍ତି ଆଜି ରାତିରେ ସେ ତଥାପି ବିଜୟୀ ଅଟନ୍ତି ଯେହେତୁ ସେ ମେଥଡିଷ୍ଟର ବ୍ୟାପ୍ଟିଷ୍ଟର ପ୍ରେସବିଟେରିଆନର ପୁଣି ଅନ୍ୟାନ୍ୟ ସକଳ ବାଧା ଗୁଡ଼ିକୁ ଅନ୍ୟାନ୍ୟ ସକଳ ପ୍ରକାର ପର୍ଦ୍ଦା ଗୁଡ଼ିକୁ ଫାଡ଼ି ପକାଇଛନ୍ତି ଆଜି ରାତିରେ ସେ ଆମ ଲୋକମାନଙ୍କ ମଧ୍ୟରେ ଅତ୍ୟନ୍ତ ହୋଇଥାନ୍ତି ରୀତିନୀତି ଗୁଡ଼ିକ ଦ୍ୱାରା ପରାଜିତ ହୋଇଥିବା ଲୋକମାନଙ୍କ ଗହଣରେ ଉପସ୍ଥିତ ଅଟନ୍ତି ଲୋକେ ଯାହା ଇଚ୍ଛା କରନ୍ତି ସେମାନଙ୍କୁ ତାହା କହିବାକୁ ଦିଅନ୍ତୁ ଯାହା କିଛି ଇଚ୍ଛା କରନ୍ତି ତାହା କହିବାକୁ ଦିଅନ୍ତୁ ତଥାପି ବାଧା ସୃଷ୍ଟି କରୁଥିବା ସେ ପର୍ଦ୍ଦାକୁ ଫାଡ଼ି ପରମେଶ୍ୱର ଯଥାସାଧ୍ୟ ବାହାରକୁ ବାହାରି ଆସିଥାନ୍ତି ପୁଣି ମନେ ରଖିଥାନ୍ତୁ ଏକ ଉଡ଼ାଜାହାଜର ନିଜର ସଶବ୍ଦ ସୀମାକୁ ଯେତେବେଳେ ପାର କରିଥାଏ ଯେତେବେଳେ ତାହାର ଗତିରେ କୌଣସି ସୀମିତ ବେଗର ନିୟମ ଆଉ ରହିନଥାଏ ସେମାନେ ମୋତେ ଏପରି କହିଥିଲେ ପୁଣି ମୁଁ ଆପଣମାନଙ୍କୁ କହୁଅଛି ଆପଣମାନେ ରୀତିନୀତିର ପ୍ରତିବନ୍ଧନକୁ ଯେତେବେଳେ ଉଲ୍ଲଂଘନ କରିଥାନ୍ତି ଅର୍ଥାତ୍ ପୂର୍ବେ ଯୀଶୁଖ୍ରୀଷ୍ଟ ସେହି ମାର୍ଗଟି ନିଶ୍ଚିତ ରୂପେ ଥିଲେ ବା ବର୍ତ୍ତମାନ ଏପରି ଆଉ ନାହାନ୍ତି ଏପରି ଶିକ୍ଷା ଉଲ୍ଲଂଘନ କରିଥାନ୍ତି ପୁଣି ସେ ଯେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି ଏହାକୁ ଯେତେବେଳେ ବୁଝିଥାନ୍ତି ପରମେଶ୍ୱର ଏହି ସମୟରେ ଯାହା କାର୍ଯ୍ୟ କରିବାକୁ ଇଚ୍ଛା କରିଥାନ୍ତି ତାହା ସୀମାହୀନ ହୋଇଥାଏ ପୁଣି ଏହି ଜଗତ ଯାହା ଆବଶ୍ୟକ କରିଥାଏ ସେମାନଙ୍କୁ ତାହା ଦେଖାଇଥାନ୍ତି ବିଶ୍ୱ ପ୍ରଦର୍ଶନ ଦୃଶ୍ୟ ଏହା ନୁହେଁ ମାତ୍ର ବିଶ୍ୱ ଏହା ଏକ ଉଦ୍ଦୀପନାକୁ ଦର୍ଶନ କରାଇଥାନ୍ତି ଯାହାକି ଭରପୁର ହୋଇ ରହିଥିବ ପୁଣି ଜୀବିତ ପରମେଶ୍ୱରଙ୍କ ଉପସ୍ଥିତିରେ ଭାବିତ ହୋଇ ତଦ୍ୱାରା ଭରପୁର ରହିଥିବ ମୁଖ ପରିବର୍ତ୍ତନ କରୁଥିବା ପରମେଶ୍ୱର ସ୍ୱୟଂକୁ ମନୁଷ୍ୟ ରୂପରେ ଆଚ୍ଛାଦିତ କରୁଅଛନ୍ତି ହାଲେଲୁୟା ଏହା ଯେ ପ୍ରତ୍ୟେକ ବନ୍ଧନକୁ ପ୍ରତ୍ୟେକ ପର୍ଦ୍ଦାକୁ ଅନାଚ୍ଛାଦିତ କରି ଉତ୍ପାଦିତ କରିଅଛି ଏହାକୁ ମୁଁ ବିଶ୍ୱାସ କରେ ପ୍ରତ୍ୟେକ ପର୍ଦ୍ଦାକୁ ଅନାଚ୍ଛାଦିତ କରିଅଛି ତାଙ୍କର ଉପସ୍ଥିତିରୁ କୌଣସି ବସ୍ତୁ ଲୁକ୍କାୟିତ ହୋଇ ରହିନପାରେ ଲୋକେ ଆପଣା ହୃଦୟରେ ଯେତେବେଳେ କ୍ଷୁଦା ଅନୁଭବ କରନ୍ତି ଉତ୍ପାଦିତ ହେବା ନିମନ୍ତେ ସେ ସ୍ଥାନରେ ପର୍ଦ୍ଦାଟିଏ ପ୍ରସ୍ତୁତ ହୋଇ ରହିଅଛି ଆପଣମାନେ କିଛି କ୍ଷଣ ପାଇଁ ତାହାର ଉପରେ କେବଳ ନିର୍ଭର କରି ରହିପାରନ୍ତି ତାଙ୍କର ମହାନ ପବିତ୍ରାତ୍ମାଙ୍କ ଦ୍ୱାରା ସେହି ସବୁ ପର୍ଦ୍ଦାକୁ ଫାଡ଼ି ପକାନ୍ତୁ ପୁଣି ଆଜି ରାତ୍ରିରେ ସେ ପ୍ରତାପୀ ବିଜୟୀ ଧର୍ମାତ୍ମା ସେଠାରେ ଦଣ୍ଡାୟମାନ ହୋଇ ରହିଅଛନ୍ତି ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି ପୀଡ଼ିତମାନଙ୍କୁ ସୁସ୍ଥ କରୁଅଛନ୍ତି ବିଶ୍ୱଜଗଣଙ୍କୁ ବାପ୍ତିଷ୍ଟ କରୁଅଛନ୍ତି ଯେପରିକି ସେ ପୂର୍ବରୁ ସର୍ବଦା କରିଆସିଥିଲେ ସେ ତ ପ୍ରତାପୀ ବିଜୟୀ ବ୍ୟକ୍ତି ଅଟନ୍ତି ଡିମିରାଚ୍ଛନ୍ନ ଶୈତାନ ଗୁଡାକ ଦଲାପଥରେ ଉପସ୍ଥିତ ଅଛନ୍ତି ଆଜ୍ଞା ହଁ ସେ ତ କେତେବେଳେ ଘେରି କରି ରହିଛି ସେମାନେ ସବୁବେଳେ ସେପରି ଭାବରେ ରହିଛନ୍ତି ଶେଷ କରୁଥିବା ସମୟରେ ମୁଁ ସମ୍ଭବତଃ ଏହା ଏପରି କହିପାରେ ଏକଦା ଏପରି ଜଣେ ବ୍ୟକ୍ତି ଥିଲେ ମୁଁ ଜଣେ ଦକ୍ଷତା ସମ୍ପନ୍ନ ଭାଓଲିନିଷ୍ଟଙ୍କ ସମ୍ବନ୍ଧରେ କାହାଣୀଟିଏ ଅନେକ ବର୍ଷ ପୂର୍ବେ ପଢ଼ିଥିଲି ପୁଣି ତାହାଙ୍କ ପାଖରେ ଏକ ପୁରାତନ ଭାଓଲିନ ଥିଲା ଆଉ ସେ ତାହାକୁ ବିକ୍ରି କରିବାକୁ ଯାଉଥିଲେ ଆପଣମାନେ ସେହି କାହାଣୀକୁ ଅନେକ ଥର ଶୁଣିଛନ୍ତି କୌଣସି ବିଶେଷ ଉଦ୍ଦେଶ୍ୟ ବଶତଃ ସେମାନେ ତାହାକୁ ବିକ୍ରି କରିବାକୁ ଚାହିଁଥିଲେ ପୁଣି ନିଲାମ କରି ଏପରି କହିଥିଲେ କିଏ ମୋତେ ଏତିକି ସେତିକି ପରିମାଣର ମୂଲ୍ୟ ଦେବ ଆଉ ମୁଁ ବିଶ୍ୱାସ କରେ ଯେ ସେ କିଛି ସ୍ୱଳ୍ପ ପରିମାଣ ଅର୍ଥକୁ ଦେବା ପାଇଁ ସର୍ତ୍ତ ରଖିଥିଲେ ହୋଇପାରେ 50 ସେଣ୍ଟ ପରିମାଣର ମୁଦ୍ରା କିମ୍ବା ସେପରି କିଛି ପରିମାଣର ଅର୍ଥ ଥରେ ସେପରି କହିଥିଲେ ଦୁଇଥର ସେପରି କହିଥିଲେ ପଛରେ ଥିବା ଜଣେ ବ୍ୟକ୍ତି ସହସା ଉଠି ପଡ଼ିଥିଲେ ସେ କହିଥିଲେ କିଛି କ୍ଷଣ ପାଇଁ କେବଳ ରହନ୍ତୁ ସେ ପାଖକୁ ଚାଲି ଆସିଥିଲେ ପୁଣି ତାହାକୁ ନେଇଥିଲେ ସେ ଯେ ଏହି ଗୀତଟିକୁ ବଜାଇଥିଲେ ଆସନ୍ତୁ ମାନେ ସେପରି ଧରିନେବା ପୂର୍ଣ୍ଣ ଏକ ନିର୍ଚ୍ଛଳ ଇମାନଙ୍କ ଶରୀରରୁ ବହେ ପାପୀ ଯେବେ ସେ ସତେ ଦୁଃଖିତ ହୁଏ ଆପଣା ପାପୁ ଶୁଦ୍ଧ ହୁଏ ତତ୍ପରେ ସେ ଏହାକୁ ଯେତେବେଳେ ତଳେ ରଖି ଯାଇଥିଲେ ସେଠାରେ ମୃତକରେ ପରିପୂର୍ଣ୍ଣ ନଥିବା ଗୋଟିଏ ହେଲେ ଚକ୍ଷୁ ଦେଖାଯାଇ ନଥିଲା ତତ୍ପରେ ସେ କହିଥିଲେ କିଏ ପ୍ରସ୍ତାବ ଦେବ ଜଣେ କହିଲେ 50,000 ଆଉ ଜଣେ କହିଲେ 10,000 ଏହିପରି ଭାବରେ ସେମାନେ ନିଲାମ ଡାକିଥିଲେ କାହିଁକି ସେହି ବିଣା ସେହି ପୁରାତନ ଭାଓଲିନ ଏହାର ଯୋଗ୍ୟ ମୂଲ୍ୟକୁ ଉନ୍ମୋଚନ କରିଦେଇଥିଲା ହେ ଭାଇ ଭଉଣୀ ଏହି ବଚନ ଅଧିକାରୀଙ୍କୁ ବର୍ତ୍ତମାନ ଉନ୍ମୋଚନ କରିବାକୁ ଛାଡି ଦିଅନ୍ତୁ ଯିଏ ଏହାକୁ ଲେଖିଥିଲେ ସେହି ମହାନ ପବିତ୍ର ଆତ୍ମା ଏହାକୁ ଉନ୍ମୋଚନ କରନ୍ତୁ ପ୍ରେମରେ ସେ ଆପଣ ଧନୁକୁ ଉଠାଇଥିଲେ ପୁଣି ଆପଣ ହୃଦୟକୁ ତାହା ବିଦ୍ଧ କରିଥିଲେ ପରିପୂର୍ଣ୍ଣ ଏକ ନିର୍ଚ୍ଚର ବହେ ଇମାନୁଏଲଙ୍କ ଶରୀରରୁ ଆପଣମାନେ ସମ୍ପୂର୍ଣ୍ଣ ମୂଲ୍ୟକୁ ଧ୍ୟାନ କରିବେ ପୁଣି ପ୍ରକାଶିତ ପରମେଶ୍ୱର ଯେ ଯଥାସାଧ୍ୟ ଦୃଶ୍ୟପଟକୁ ଆସିଅଛନ୍ତି ତାହାକୁ ଦର୍ଶନ କରିବେ ଅର୍ଥାତ୍ ପେଣ୍ଟିକୋଷ୍ଟ ଦିନ ଆପଣା ଲୋକମାନଙ୍କ ମଧ୍ୟରେ ଅବତରଣ କରିଥିବା ଶକ୍ତି ଯେ ସେହି ସମାନ ପରମେଶ୍ୱର ଅଛନ୍ତି ଏହାକୁ ବୁଝିବେ ସେ ଆପଣଙ୍କୁ ଯେତେବେଳେ ଉନ୍ମୋଚନ କରିଥାନ୍ତି ସେମାନଙ୍କ ମଧ୍ୟରେ ଯଥାସାଧ୍ୟ ପ୍ରକାଶିତ କରିଥାନ୍ତି ଏହା ସତ୍ୟ କଥା ଆପଣ କହିଥାନ୍ତି ମୁଁ ଚେଷ୍ଟା କରିଥିଲି ମୁଁ ଏହା ତାହା କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ଗୁଡିକୁ କରିଥିଲି ଏକଦା ଡ୍ୟାନ୍ସ ପାର୍ଟରେ ମୁଁ ସଭାଟିଏ ପରିଚାଳିତ କରିଥିଲି ତାହା ନ୍ୟୁ ମେକ୍ସିକୋର ଅବସ୍ଥିତ ସେଠାରେ ସ୍ଥିତ ଏକ ପୁରୁଣାକାଳିଆ ବାଦୁଡ଼ିମାନଙ୍କ ରହଣୀ ସ୍ଥାନକୁ ଆମମାନେ ଯାଇଥିଲୁ ତାହା ଅତି ଅପରିଚ୍ଛନ୍ନ ସ୍ଥାନ ରୂପେ ଦେଖାଯାଉଥିଲା ଆଉ ଆମମାନେ ସେଠାକୁ ଯାଇଥିଲୁ ପୁଣି ସେ ବ୍ୟକ୍ତି ଜଣକ ଏହି ସ୍ଥାନକୁ ସ୍ଥାନ ଆସିଥିଲେ ସେ ବତୀଗୁଡ଼ାକୁ ବନ୍ଦ କରି ପକାଇଥିଲେ ଭୟାନକ ଦୃଶ୍ୟ ତାହା ଯେ କେଡ଼େ ଭୟଙ୍କର ଅନ୍ଧକାରମୟ ସ୍ଥାନଟିଏ ହୋଇଯାଇଥିଲା ଏହାକୁ ଆପଣମାନେ କେବଳ କଳ୍ପନା କରିପାରନ୍ତି ତାହା ଥିଲା ତାହା ଏତେ ନିବିଡ ଅନ୍ଧକାରମୟ ସ୍ଥାନ ଥିଲା ଯାହାକୁ ଆପଣମାନେ କେବଳ ଅନୁଭବ କରିପାରନ୍ତି ପୁଣି ଶୀଘ୍ର ଘନେଇ ଆସୁଥିବା ସମୟର ଅବସ୍ଥାଟି ଠିକ୍ ସେହିପରି ଧରଣର ଅଟେ ପରମେଶ୍ୱରଙ୍କ ବଚନକୁ ଚିହ୍ନିବା ନିମନ୍ତେ କୌଣସି ମଣ୍ଡଳୀ ଏତେବେଳେ ସମର୍ଥ ହୋଇନଥାଏ ପୁଣି ସେମାନେ ଯେପରି ବ୍ୟବହାର କରିଅଛନ୍ତି ଆମମାନଙ୍କ ଜିଓନର କନ୍ୟାଗଣଙ୍କୁ ଠିକ୍ ସେହିପରି କରୁଥିବାର ଦୃଶ୍ୟକୁ ଆପଣ ଯେତେବେଳେ ଦେଖନ୍ତି ପୁଣି ସେହି ଭାଇମାନଙ୍କୁ ଆମମାନଙ୍କର ଭାଇମାନଙ୍କୁ ଧୂମ୍ରପାନ କରୁଥିବାର ଆପଣମାନେ ଯେତେବେଳେ ଦେଖିଥାନ୍ତି ପୁଣି ମଦ୍ୟପାନ କରୁଥିବାର ଆଉ ଅତି ଉଦ୍ଭଟ ପରିହାସ ଗୁଡିକୁ କରୁଥିବାର ପୁଣି ସେପରି ଦୂଷିତ ବଚନ ଗୁଡିକୁ ବ୍ୟବହାର କରୁଥିବା ଦେଖନ୍ତି ତଥାପି ହିଷ୍ଟ୍ରେ ସେମାନଙ୍କ ସ୍ୱୀକୃତିକୁ ଦୃଢ଼ତାର ସହିତ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ଦେଖନ୍ତି ଓହୋ କି ଭୟାନକ ଏହା ଅନ୍ଧକାର ଅଟେ ଅତି ଘନ ଅନ୍ଧକାରମୟ ଅଟେ ତାଙ୍କ ଆଗମନର ଚିହ୍ନକୁ ଆମମାନେ ଦେଖିଥାଉ କେତେବେଳେ ହେବ ଦିବସ ହେବା ପୂର୍ବେ ଏହା ସର୍ବଦା ଅନ୍ଧକାରାଚ୍ଛନ୍ନ ପରିସ୍ଥିତି ଅଟେ ସପ୍ତମ ଦିବସକୁ ସ୍ୱାଗତ କରିବା ନିମନ୍ତେ ପ୍ରଭାତୀ ତାରା ଦେଖାଯାଇଥାଏ ପୁଣି ଏହାକୁ ଘୋଷଣା କରିବା ନିମନ୍ତେ ପୁଣି ଏହା ଯେ ଆସୁଅଛି ତାକୁ ପ୍ରଦର୍ଶନ କରିବା ନିମନ୍ତେ ଏହା ସ୍ୱାଗତ ସମ୍ଭାଷଣ ସହିତ ଆସିଥାଏ ଧ୍ୟାନ ଦିଅନ୍ତୁ ସେହି ସ୍ଥାନରେ ସେମାନେ ତାହାକୁ ଯେତେବେଳେ ଉଠାଇ ପକାଇଥିଲେ ସେଠାରେ ଏକ ସାନ ବାଳିକା ଥିଲା ସେ ଖୁବ୍ ଜୋରରେ ଚିତ୍କାର କରି ଉଠିଥିଲା ପୁଣି ପଥପ୍ରଦର୍ଶକଙ୍କ ସହିତ ସେଠାରେ ଏକ ଛୋଟ ବାଳକ ଠିଆ ହୋଇଯାଇଥିଲା ପୁଣି ପଥପ୍ରଦର୍ଶକ ଜଣକ ପତି ବନ୍ଦ କରିବା ସମୟରେ ସେ ତାହାକୁ ଦେଖିଥିଲା ସେପରି କହୁଥିବା ସେ ଲକ୍ଷ୍ୟ କରିଥିଲା ପୁଣି ସେ ଛୋଟ ଭଉଣୀଟି ପ୍ରାୟତଃ ଅଚେତ ହୋଇ ପଡ଼ିବା ଅବସ୍ଥାକୁ ପହଞ୍ଚି ଯାଇଥିଲା ସେ ଚିତ୍କାର କରୁଥିଲା ତଳକୁ ଉପରକୁ କରି ଏପରି ଖୁବ୍ ଦେଉଥିଲା ଓ ଆଗକୁ କଣ ଘଟିବାକୁ ଯାଉଅଛି ଘଟଣାଟି ପ୍ରକୃତରେ କଣ କଣ ପ୍ରକୃତରେ ଘଟିଛି ସେ କେଉଁ ନିମନ୍ତେ ଏପରି ଚିତ୍କାର କରିଥିଲା ତା ଆପଣମାନେ ଜାଣନ୍ତି କି ସେ କହିଥିଲା ସାନ ଭଉଣୀ ଭୟ କର ନାହିଁ ଏଠାରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ବତୀଗୁଡ଼ାକୁ ଜଳାଇ ଦେଇପାରନ୍ତି ହେ ସ୍ଥାନ ଭୂମି ଶୁଣ ଆମମାନେ ଯେ ନାବାଳକ ଅଟୁ ତୁମେ ବୋଧ ହୁଏ ସେପରି ଭାବିଥାଇ ପାର ପୁଣି ସଂଖ୍ୟାରେ ଅତି ଅଳ୍ପ ସଂଖ୍ୟକ ଅଟୁ ଏପରି ଚିନ୍ତା କରିପାରିଥାଅ ତଥାପି ଆଦୌ ଭୟ କର ନାହିଁ ଯେ ଏଠାରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ବତୀ ଗୁଡାକୁ ଜଳାଇ ଦେଇପାରନ୍ତି ତାହା ହିଁ ପବିତ୍ର ଅଟନ୍ତି ଆପଣ ତାଙ୍କୁ ବିଶ୍ୱାସ କରନ୍ତି କି ଆସନ୍ତୁ ଅଳ୍ପ କ୍ଷଣ ନିମନ୍ତେ ଆମମାନେ ନିଜ ନିଜ ମସ୍ତକ ଗୁଡ଼ିକୁ ଅବରୋଧ କରିବା ମୁଁ ଆପଣମାନଙ୍କୁ ଅଟକାଇ ରଖିଥିବା ଯୋଗୁଁ ଦୁଃଖିତ ଓହୋ ସ୍ୱର୍ଗର ମହାନ ପରମେଶ୍ୱର ଆପଣଙ୍କୁ ସ୍ୱୟଂରୁ ଅନାଚିତ କରୁଛନ୍ତି ଆପଣଙ୍କୁ ସ୍ୱୟଂରୁ ପ୍ରକାଶ କରୁଛନ୍ତି ପୁଣି ଆପଣଙ୍କ ମହିମାର ସର୍ବଶ୍ରେଷ୍ଠ ତାଙ୍କୁ ସ୍ୱୟଂରୁ ପରିଚିତ କରାଉଛନ୍ତି ଆଜି ରାତିରେ ଏହି କେତେକ କ୍ଷୁଦ୍ର ଉଦାହରଣ ଗୁଡ଼ିକୁ ସଙ୍ଗରେ ନିଅନ୍ତୁ ପୁଣି ସକଳ ଲୋକଙ୍କ ହୃଦୟ ମଧ୍ୟରେ ଏଗୁଡ଼ିକୁ ରୂପିତ କରିବାକୁ ଦିଅନ୍ତୁ ପୁଣି ସେହି ଅନାଚ୍ଛାଦିତ ଜଣଙ୍କୁ ଆମେ ଦେଖିବାକୁ ଯେପରି ଯୋଗ୍ୟ ହେଉ ସେହି ଜଣଙ୍କ ଯିଏକି ଓହ୍ଲାଇ ଆସିଥିଲେ ପୁଣି ମନ୍ଦିରର ପର୍ଦ୍ଦାକୁ ଫାଡ଼ି ଦୁଇ ଖଣ୍ଡ କରିଥିଲେ ଆଉ ତାପରେ ପର୍ଦ୍ଦା ମଧ୍ୟରୁ ଯଥାର୍ଥ ରୂପେ ବାହାରି ଆସିଥିଲେ ପୁଣି ପେଣ୍ଟିକସ୍ ଦିନ ପୁନର୍ବାର ମନୁଷ୍ୟ ରୂପୀ ପର୍ଦ୍ଦା ଗୁଡ଼ିକ ମଧ୍ୟକୁ ଅବତରଣ କରି ଆସିଥିଲେ ପୁଣି ସେହିଦିନ ସମୟରୁ ଅଦ୍ୟାବଧି ସମାନ ଅଟନ୍ତି ପୁଣି ମହିମାରୁ ଗୌରବରୁ ଅଧିକ ଗୌରବକୁ ପରିବର୍ତ୍ତିତ ହେଉଛନ୍ତି ଯେତେବେଳେ ସମସ୍ତ ପ୍ରକୃତି ବ୍ୟବହାର କରୁଥିବା ଭଳି ଆମେ ପୁନଶ୍ଚ ଫେରି ଆସୁଅଛୁ ପୁନଶ୍ଚ ମୂଳ ବିଜ ଆଳକୁ ଫେରି ଆସୁଅଛୁ ଠିକ ଗୋଟିଏ ମଣ୍ଡଳୀ ଯୁଗରୁ ଅନ୍ୟ ଏକ ମଣ୍ଡଳୀ ଯୁଗକୁ ପଦାର୍ପଣ କରୁଅଛୁ ଏଠାରେ ଶେଷ ଯୁଗରେ ପଦାର୍ପଣ କରୁଅଛୁ ଏଠାରେ ଆମେ ସେହି ମୂଳ ବିଷୟ ଆଳକୁ ଫେରି ଆସୁଅଛୁ ଯାହାକି ପେଣ୍ଟିକସ୍ ଦିନରେ ରୂପିତ ହୋଇଥିଲା ଧର୍ମଶାସ୍ତ୍ରର ସଫଳ ଉକ୍ତିକୁ ସଫଳ କରିବା ନିମନ୍ତେ ସନ୍ଧ୍ୟା ସମୟ ଜ୍ୟୋତି ପ୍ରକାଶିତ କରିବା ନିମନ୍ତେ ପୁଣି ମୁଁ ଯେଉଁ ସବୁ କର୍ମ କରିଅଛି ତୁମେ ମଧ୍ୟ ସେହି ସବୁ କରିବ ଆଉ ଅନ୍ୟାନ୍ୟ ଅନେକଗୁଡ଼ିଏ କର୍ମ ଯାହାକୁ ତୁମେ ନିଜର ବଚନରେ ପ୍ରତିଜ୍ଞା କରି କହିଥିଲ ସେଗୁଡ଼ିକୁ ସଫଳ କରିବା ନିମନ୍ତେ ମୂଳ ବିଷୟ ଆଡ଼କୁ ଫେରି ଆସିଅଛି ହେ ପିତା ଯଦି ଏଠାରେ ଏପରି କେହି ବ୍ୟକ୍ତି ଉପସ୍ଥିତ ଥାନ୍ତି ଯିଏ ଅଦ୍ୟାବଧି ସେହି ପର୍ଦ୍ଦାରୁ ବାହାରି ଆସିପାରିନାହାନ୍ତି କିମ୍ବା ଏପରି କୌଣସି ବ୍ୟକ୍ତି ଯଦି ଏତେବେଳେ ଏଠାରେ ଉପସ୍ଥିତ ଥାନ୍ତି ଯିଏକି ଅନ୍ୟ ଜଣେ ବ୍ୟକ୍ତିକୁ ଯିଏକି ସେହି ପର୍ଦ୍ଦାରୁ ବାହାରି ଆସିଥିଲେ ତାଙ୍କୁ କେବଳ ନକଲ କରୁଥାନ୍ତି ହେ ପିତା ଆଜି ରାତିରେ ଅନୁଗ୍ରହ ଦାନ କରନ୍ତୁ ଏଠାରେ ଯେ ପ୍ରତାପ ବିଜୟୀ ପୁରୁଷ ଠିଆ ହୋଇ ରହିଅଛନ୍ତି ସେମାନେ ତାଙ୍କୁ ଯେପରି ଦେଖିପାରନ୍ତି କରୁଣାରେ ଭରପୁର ଥାଇ ପୁଣି କ୍ଷମା ଦେବା ଶକ୍ତିରେ ଭରପୁର ଥାଇ ଉପସ୍ଥିତ ଥିବାର ଦେଖିପାରନ୍ତି ହେ ପିତା ଏହାକୁ ପ୍ରଦାନ କରନ୍ତୁ ପୁଣି ଆମମାନଙ୍କ ମସ୍ତକ ଗୁଡାକ ଯେତେବେଳେ ଅବନତ ଅବସ୍ଥାରେ ରହିଅଛି ହୋଇପାରେ ଏଠାରେ ଯେପରି କେତେକ ବ୍ୟକ୍ତି ଉପସ୍ଥିତ ଥିବେ କି କେତେ ଜଣ ଏହାକୁ କହିପାରନ୍ତି ଏହା କହିପାରନ୍ତି ଭାଇ ବ୍ରହ୍ମ ମୁଁ ନିଜର ହସ୍ତକୁ ଉର୍ଦ୍ଧକୁ ଉଠାଉଅଛି ମୋ ପାଇଁ ପ୍ରାର୍ଥନା କରିବେ କି ନିଜ ନିଜର ମସ୍ତକୁ ଅବନତ ରଖିଥାନ୍ତୁ ପୁଣି ନିଜର ହାତକୁ ଉପରକୁ ଉଠାନ୍ତୁ ଏହି ବିଜୟୀ ବ୍ୟକ୍ତିଙ୍କୁ ଦେଖିବା ପର୍ଯ୍ୟନ୍ତ ସମସ୍ତ ପର୍ଦ୍ଦାକୁ ଫାଡ଼ି ବାହାରି ଆସିବାକୁ ଚାହେଁ ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ମୋର ହସ୍ତଗୁଡ଼ିକ ଉପରେ ଦକ୍ଷିଣ ପାର୍ଶ୍ୱସ୍ଥିତ ସେହି ବାଲକୋନି ଗୁଡ଼ିକରେ ରହିଛନ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ପଛରେ ବାଲକୋନି ଗୁଡ଼ିକ ଉପରେ ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ପ୍ରକୃତରେ ଅତି ବିଶ୍ୱସ୍ତ ହୁଅନ୍ତୁ ବାମ ପାର୍ଶ୍ୱରେ ଥିବା ବାଲକୋନି ଗୁଡ଼ିକ ମଧ୍ୟରେ ଆପଣମାନଙ୍କ ହସ୍ତ ଗୁଡ଼ିକ ଉପରକୁ ଉଠାନ୍ତୁ କୁହନ୍ତୁ ଭାଇ ବ୍ରାନ୍ହମ୍ ହୋଇପାରେ ମୁଁ ବହୁ ବର୍ଷ ଧରି ଖ୍ରୀଷ୍ଟିଆନ ହୋଇସାରିଅଛି ମାତ୍ର ପ୍ରକୃତରେ ମୁଁ ସେହି ପର୍ଦ୍ଦାରୁ ଆଦୌ ବାହାରି ଆସିପାରି ନାହିଁ ମୁଁ ପ୍ରକୃତରେ ଏହାକୁ କଦାପି ସେପରି କରିନାହିଁ ସେମାନେ ସେତେବେଳେ ଯାହାକୁ ଲାଭ କରିଥିଲେ ତାହାକୁ ମୁଁ ପାଇନାହିଁ ଆଜି ଆମମାନେ ଏହାକୁ ପାଇଅଛୁ ମୁଁ ଗ୍ରୀଷ୍ମ ପ୍ରବାହ ସ୍ଥାନରେ ଏକ ଚାରା ଅଟେ ଏହି ଚାରାଟିକୁ ଯାହାକି ଗ୍ରୀଷ୍ମ ପ୍ରଧାନ ସ୍ଥାନରେ ବଢିଅଛି ତାହାକୁ ନିଅନ୍ତୁ ଆପଣଙ୍କୁ ତାହାକୁ ଶିଶୁ ପରି ଯତ୍ନ ନେବାକୁ ଅଛି ଏହାକୁ ଯତ୍ନ ନିଅନ୍ତୁ ଏହାକୁ ଛିଞ୍ଚନ୍ତୁ ଏହାକୁ ପାଣି ଦିଅନ୍ତୁ ତଥାପି ସେହି ମୂଳ ଚାରା ଯାହାକି ସେଠାରେ ମରୁଭୂମି ମଧ୍ୟରେ ବୃଦ୍ଧି ଲାଭ କରିଥାଏ ସମାନ ଧରଣର ଫୁଲ ଫୁଟାଇଥାଏ ଏହାପରି ଦେଖାଯାଇଥାଏ ମାତ୍ର ମୁନ୍ଦାଏ ପାଣି ସୁଦ୍ଧା ପାଇନଥାଏ ଏହା ସତ୍ତ୍ୱେ କୀଟଟିଏ ସୁଦ୍ଧା ଏହାକୁ ସ୍ପର୍ଶ କରିନଥାଏ ଏହା ଅସୁନ୍ଦରିଆ ଅଟେ ଏହା ପ୍ରକୃତ ବର୍ତ୍ତମାନ ଯୁଗର ଖ୍ରୀଷ୍ଟ ବିଶ୍ୱାସ ସହିତ ଆପଣମାନେ ସେ କାଳର ଖ୍ରୀଷ୍ଟ ବିଶ୍ୱାସକୁ ତୁଳନା କରିପାରିଥାନ୍ତି କି ଏହି ଦଳକୁ ଯାହାକୁ ବିଶ୍ୱଭରର ଖ୍ରୀଷ୍ଟ ବିଶ୍ୱାସ ବୋଲି ଆମେ କହିଥାଉ ତା ବିଷୟରେ ଆପଣମାନେ ଧାରଣା କରିପାରନ୍ତି କି ପେଣ୍ଟିକସ୍ ଦିନ ସେହି ବିଶ୍ୱାସ ଗଣ ସଦୃଶ ଅଟନ୍ତି ବୋଲି ଧାରଣା କରିପାରନ୍ତି କି ରାବଣ ପାଳନ କରାଯାଇଥିଲେ ପ୍ରତିପାଳିତ ହୋଇଥିଲେ ପୁଣି ଗୋଟିଏ ମଣ୍ଡଳୀରୁ ଅନ୍ୟ ଏକ ମଣ୍ଡଳୀକୁ ସମ୍ପ୍ରସାରିତ ହୋଇଥିଲେ ପୁଣି କହିଥାନ୍ତି ଏପରି କଥା କହିଥାନ୍ତି ଯାହାକୁ ଆପଣମାନେ ପସନ୍ଦ କରିନଥାନ୍ତି ପୁଣି ଉଠିପଡ଼ି ବାହାରକୁ ଚାଲି ଯାଇଥାନ୍ତି ପୁଣି ଆପଣମାନେ ତାହାକୁ ଧାରଣା କରିପାରନ୍ତି କି ନୁହେଁ ଉଦ୍ଦେଶ୍ୟଟି କ'ଣ ଏହା ପୁନଃ ଉତ୍ପନ୍ନର ଏକ ଅବସ୍ଥା ଅଟେ ମିଖାଏଲ ଆଞ୍ଜିଲୋ ସେ ମୂର୍ତ୍ତିକାର ଜଣକ ଯିଏ ମୂଷାଙ୍କ ପ୍ରତିମୂର୍ତ୍ତିକୁ ନିର୍ମାଣ କରିଥିଲେ ସେହି ପ୍ରତିମୂର୍ତ୍ତିର ଅନ୍ୟ ଏକ ନକଲକୁ ଆପଣମାନେ ଆଦୌ ଲାଭ କରିପାରନ୍ତି ନାହିଁ। ମୂଳ ତଥାପି ସେହି ମୂଳ ବସ୍ତୁଟି ସେ ବ୍ୟକ୍ତି ଯିଏ ପ୍ରଭୁ ଭୋଜନ ଚିତ୍ରକୁ ଅଙ୍କନ କରିଥିଲେ ମୁଁ ଏପରି ଅନୁମାନ କରେ ଯେ ସେହି ମୂଳ ଚିତ୍ରଟି କୋଟି କୋଟି ଟଙ୍କା ଡଲାର ଅର୍ଥ ବିନିମୟରେ ବିକ୍ରୟ କରାଯାଇଥିବ ଯଦି ଆପଣମାନେ ଏହାକୁ କ୍ରୟ କରିବାକୁ ଚାହୁଁଥାନ୍ତି। ଏହା ଯେ କେଉଁ ସ୍ଥାନରେ ଉପଲବ୍ଧ ତାହାକୁ ସୁଦ୍ଧା ମୁଁ ଜାଣେ ନାହିଁ, ମାତ୍ର ଏହାର କମ୍ ମୂଲ୍ୟରେ ଏକ ପୁନଃ ପ୍ରସ୍ତୁତି ଛବିକୁ ଆପଣମାନେ $1.98 କିଣିପାରନ୍ତି। ଆପଣ ସେପରି କିଣିପାରନ୍ତି। ଆଜିର ଅବସ୍ଥାଟି ମଧ୍ୟ ତଦ୍ରୂପ ସଶ୍ରା ଖ୍ରୀଷ୍ଟିଆନ ପୁନଃ ଉତ୍ପନ୍ନ ଏକ ବ୍ୟକ୍ତି ମଣ୍ଡଳୀରେ ସଭାଯୁକ୍ତ ହେବାର ଇଚ୍ଛୁକ ଜଣେ ବ୍ୟକ୍ତି ଆପଣମାନେ ସଣ୍ଡେ ସିଗାରେଟ୍ର ବିନିମୟରେ ସେମାନଙ୍କୁ ପ୍ରବର୍ତ୍ତାଇ ପାରନ୍ତି, କିମ୍ବା ଏକ ସାଧାରଣ ପାନୀୟର ବିନିମୟରେ ସେମାନଙ୍କୁ କିଣି ନେଇପାରନ୍ତି, କିମ୍ବା ଅଧାକଟା କେଶଧାରିଣୀ ମୁଖକୁ ରଙ୍ଗିତ ରଖିଥିବା ଜଣେ ନାରୀଙ୍କ ନିମନ୍ତେ ତାଙ୍କୁ କିଣିପାରନ୍ତି। ଆପଣମାନେ ସେହି ନାରୀଙ୍କୁ ଜଗତର ଯେକୌଣସି ସୌଖୀନ ବସ୍ତୁ ନିମନ୍ତେ କିଣି ନେଇପାରନ୍ତି, କିନ୍ତୁ ସେହି ଅସଲି ବିଶ୍ୱାସୀକୁ ଆପଣମାନେ ସ୍ପର୍ଶ ସୁଦ୍ଧା କରିପାରନ୍ତି ନାହିଁ। ମୁଁ ତାଙ୍କୁ ସମ୍ପୂର୍ଣ୍ଣତାର ଦୃଶ୍ୟରେ ଦେଖିପାରେ, ପୁଣି ତାଙ୍କୁ କାଲି ଆଜି ଚିରଦିନ ସମାନ ବୋଲି ଦେଖିପାରେ। ଓ ଖ୍ରୀଷ୍ଟିଆନ, ଆପଣ ଜଣେ ପ୍ରକୃତ ଖ୍ରୀଷ୍ଟିଆନ ହେବାକୁ ଚାହାନ୍ତି ନାହିଁ କି? ଯଦି ଏପରି କେହି ଉପସ୍ଥିତ ଥାନ୍ତି ଯିଏକି ହାତ ଉଠାଇ ନଥିଲେ, ଆପଣ ସେପରି କରିବେ କି? ଯେତେବେଳେ ମୁଁ କେବଳ ପ୍ରାର୍ଥନା କରୁଅଛି, ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଓହୋ, ତା ଅତି ଉତ୍ତମ ବିଷୟ ଅଟେ। କେବଳ ସେଆଳକୁ ଦେଖନ୍ତୁ। ଆମମାନଙ୍କ ସ୍ୱର୍ଗବାସୀ ପିତା, ଆପଣଙ୍କ ବଚନ କଦାପି ଭୁଖାରେ ଆପଣଙ୍କ ନିକଟକୁ ଫେରି ଆସିବ ନାହିଁ। ଆପଣ ପ୍ରତିଜ୍ଞା କରିଥିବା ସେହି ଜଣକ ଅଟନ୍ତି, ପୁଣି ଆପଣ ଯାହାକୁ କହିଥିଲେ ତାହାକୁ ସୂଚିତ କରିବା ନିମନ୍ତେ ମୁଁ କେବଳ ଦାୟୀ ଅଟେ। ମୁଁ ଆପଣଙ୍କ ସକଳ ବଚନକୁ କେବଳ ଦୋହରାଉଅଛି। ଆପଣ କହିଥିଲେ ଯେ କେହି ମୋର ବଚନକୁ ଶ୍ରବଣ କରି ମୋର ପ୍ରଣକର୍ତ୍ତାଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇଅଛି, ତାହା ପ୍ରତିଜ୍ଞା କରି କହିଥିଲେ। ହେ ପ୍ରଭୁ, ଆମମାନେ ଆଜି ସେହି ପୁନଃ ଉତ୍ପାଦନ କରାକୁ ଯେ ଲାଭ କରିଅଛୁ ତାହା ମାନେ ଜାଣୁ। ଅନେକ କହନ୍ତି ସେମାନେ ବିଶ୍ୱାସ କରନ୍ତି, ଯେତେବେଳେ ସେମାନେ ତାହା କରିନଥାନ୍ତି ଏହା ଦୃଷ୍ଟିଗୋଚରକୁ ଆସିଥାଏ। ମାତ୍ର ହେ ପ୍ରଭୁ, ତଥାପି କେତେକ ପ୍ରକୃତ ବିଶ୍ୱାସୀଗଣ ରହିଛନ୍ତି। ମୁଁ ପ୍ରାର୍ଥନା କରେ ଯେ ଆଜି ରାତିରେ କେବଳ ଆପଣ ହିଁ ତାହାକୁ ଏଠାରେ ପ୍ରଦାନ କରିବେ, ଅର୍ଥାତ୍ ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ, ବାଳକ କିମ୍ବା ବାଳିକା, ସେମାନେ ଯେକୌଣସି ରାଷ୍ଟ୍ର ନାଗରିକ ହୋଇଥାନ୍ତୁ ନା କାହିଁକି, ସେଥିରେ କିଛି ଯାଇ ଆସେ ନାହିଁ। ସେମାନେ ଯେ କେଉଁ ମଣ୍ଡଳ ଅଟନ୍ତି, ସେମାନେ ଯେ କେଉଁ ମଣ୍ଡଳ ସହିତ ସମ୍ପୃକ୍ତ ଅଟନ୍ତି, ସେଥିରେ କିଛି ଯାଇ ଆସେ ନାହିଁ। ହେ ପରମେଶ୍ୱର, ସେମାନଙ୍କୁ ଭରି ଦିଅନ୍ତୁ, ସେମାନେ ବାସ୍ତବରେ ସେହି ଯୀଶୁଙ୍କର ପ୍ରକୃତ ପ୍ରକଟୀକରଣକୁ ଠିକ୍ ଏହି ଦିବସରେ ଆମମାନେ ମଧ୍ୟ ଦେଖିବାକୁ ସକ୍ଷମ ହୁଅନ୍ତୁ, ଯେପରିକି ପେଣ୍ଟିକଷ୍ଟ ଦିବସରେ ପ୍ରକଟିତ ହୋଇଥିଲେ, ଯେତେବେଳେ କି ଏହି ଯୁଗ ନିମନ୍ତେ ସେ ସ୍ୱୟଂକୁ ପ୍ରକଟିତ କରିଥିଲେ, ପବିତ୍ର ଆତ୍ମା ପରିଚିତ ଥାଇ ସେପରି ପ୍ରକଟିତ ହୋଇଥିଲେ, ତାହା ହିଁ ପ୍ରଦାନ କରନ୍ତୁ। ଯେତେବେଳେ ବଚନ ସଫଳ ହୋଇଯାଇଅଛି, ଏହାକୁ ରକ୍ଷା କରୁଥିବାରୁ ଭାବନା ଗୁଡିକ ସଫଳ ହୋଇସାରିଥିବା ଦେଖିବା ଯୋଗୁଁ ଆଜି ଯାହାକୁ ଜଗତରେ ମଣ୍ଡଳୀ ବୋଲି ନାମିତ କରାଯାଇଅଛି, ତାହା ସହିତ ଆମେ ତୁଳନା କରିଥାଉ, କିମ୍ବା ମଣ୍ଡଳୀ ଗୁଡିକର ବିଶ୍ୱସ୍ତରୀୟ ପରିଷଦ ସହିତ ତୁଳନା କରିଥାଉ, ପୁଣି ପେଣ୍ଟିକଷ୍ଟ ପ୍ରତିଜ୍ଞା ସହିତ ତାହାକୁ ତୁଳନା କରିଥାଉ। ସେଥିପାଇଁ ତୁଳନାର କୌଣସି ପ୍ରକାର ଉଦ୍ଦେଶ୍ୟ ନାହିଁ। ଆମମାନେ ସେହି ଟିକେଟ୍କୁ ନେଇ ନିଜର ମଳିନ ବସ୍ତ୍ରଗୁଡ଼ାକୁ କଦାପି ପରିଷ୍କାର କରି ଧୌତ କରିପାରୁନାହୁଁ। ତଥାପି ହେ ପରମେଶ୍ୱର, ଯଦି ସେହି ଝରଣା ନିକଟକୁ ଆମେ ଫେରି ଆସିବୁ, ସେଠାରେ ଧୌତବାର ଏକ ପ୍ରକ୍ରିୟା ରହିଅଛି, ତେବେ ଆମମାନଙ୍କ ଅନୁଭୂତି ପୁଣି ପରମେଶ୍ୱର ବଚନ ପରସ୍ପର ସହିତ ସମକକ୍ଷ ହେବ, ତେବେ ଯାଏ ଆମେମାନେ ଆପଣମାନଙ୍କର ଅଧିକାରକୁ ଦାବି କରିପାରିବୁ। ହେ ପ୍ରଭୁ, ଆଜି ରାତିରେ ଏହାକୁ ପ୍ରଦାନ କରନ୍ତୁ, ଯେତେବେଳେ କି ଏ ଲୋକମାନଙ୍କୁ ମୁଁ ଆପଣଙ୍କର ପରଯୁଗଳରେ ସମର୍ପଣ କରୁଅଛି। ଆମମାନେ ଯାହା କିଛି ଆବଶ୍ୟକ କରୁଅଛୁ, ତାମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ହେ ପିତା ଦାନ କରନ୍ତୁ। ଯୀଶୁଙ୍କ ନାମରେ ଆମମାନେ ନିବେଦନ କରୁ, ଆମେନ୍। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଠିଆ ହୋଇଥିବା ଯୋଗୁଁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଜଣାଏ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବାରୁ ମୁଁ ଧନ୍ୟବାଦୀ ଅଟେ। ପୁଣି 10:10 ପର୍ଯ୍ୟନ୍ତ ଆପଣମାନଙ୍କୁ ଅଟକାଇ ରଖିଥିବାରୁ ମୁଁ ଦୁଃଖିତ। ପୁଣି ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଆପଣମାନଙ୍କ ସହିତ ସାକ୍ଷାତ କରିବା ଅବଧି ପରମେଶ୍ୱର ଆପଣମାନଙ୍କ ସହବର୍ତ୍ତୀ ହୋଇ ରହନ୍ତୁ। ବର୍ତ୍ତମାନ ଏହି ସେବା କାର୍ଯ୍ୟକୁ ମୁଁ ସମର୍ପଣ କରୁଅଛି। ମୋର ଧାରଣା ଏହି ସଭାକୁ ମୁଁ ଉତ୍ସବର ପରିଚାଳକ ହସ୍ତରେ ସମର୍ପଣ କରୁଅଛି।